ପ୍ରଥମ ସାମୁଏଲ ଅଧ୍ୟାୟ ଏକ ଇଫ୍ରାଇମ୍ ପର୍ବତମୟ ଦେଶସ୍ଥ ରାମାଥଇମ୍ ସୁଫିମ୍ର ଏକ ଇଫ୍ରାଇମୀୟ ଲୋକ ଥିଲା, ତାହାର ନାମ ଇଲକାନା। ସେ ସୁଫର ବୃଦ୍ଧ ପ୍ରପୌତ୍ର, ତୋହର ପ୍ରପୌତ୍ର, ଇଲିହର ପୌତ୍ର, ଜିରୋହମ୍ର ପୁତ୍ର, ପୁଣି ତାହାର ଦୁଇ ଭାର୍ଯ୍ୟା ଥିଲେ, ଜଣକର ନାମ ହାନା, ଅନ୍ୟର ନାମ ପନିନା। ପନିନାର ସନ୍ତାନ ସନ୍ତତି ଥିଲେ, ମାତ୍ର ହାନାର କୌଣସି ସନ୍ତାନ ସନ୍ତତି ନଥିଲେ। ସେହି ବ୍ୟକ୍ତି ବର୍ଷକୁ ବର୍ଷ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବା ନିମନ୍ତେ ଆପଣା ନଗରରୁ ସିଲୋକୁ ଯାଉଥାଏ। ସେହି ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ହପ୍ନୀ ଓ ପିନହସ୍ ସଦାପ୍ରଭୁଙ୍କ ଯାଜକ ଥିଲେ। ପୁଣି ଇଲକାନା ବଳିଦାନ କରିବା ଦିନରେ ସେ ଆପଣା ଭାର୍ଯ୍ୟା ପନିନାକୁ ଓ ତାହାର ପୁତ୍ରକନ୍ୟା ସମସ୍ତଙ୍କୁ ଅଂଶ ଦେଲା, ମାତ୍ର ସେ ହାନାକୁ ଦୁଇଗୁଣ ଅଂଶ ଦେଲା, କାରଣ ସେ ହାନାକୁ ପ୍ରେମ କଲା। ମାତ୍ର ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିଥିଲେ। ପୁଣି ସଦାପ୍ରଭୁ ତାହାର ଗର୍ଭାଶୟ ରୁଦ୍ଧ କରିବାରୁ ତାହାର ସପତ୍ନୀ ତାହାର ରୋଷ ଜନ୍ମାଇବା ନିମନ୍ତେ ତାହାକୁ ଅତିଶୟ ବିରକ୍ତ କରେ। ସେ ସଦାପ୍ରଭୁଙ୍କ ଗୃହକୁ ଗଲାବେଳେ ତାହାର ସ୍ୱାମୀ ବର୍ଷକୁ ବର୍ଷ ଏପରି କରେ, ତାହାର ସପତ୍ନୀ ମଧ୍ୟ ସେହିପରି ତାହାକୁ ବିରକ୍ତ କରେ। ଏହେତୁ ସେ ରୋଦନ କରେ, ଆଉ କିଛି ଖାଏ ନାହିଁ। ଏଥିରେ ତାହାର ସ୍ୱାମୀ ଇଲକାନା ତାହାକୁ କହିଲା, ହାନା, କାହିଁକି ରୋଦନ କରୁଅଛ? କାହିଁକି ଖାଉନ? କାହିଁକି ତୁମ୍ଭ ମନ ଦୁଃଖିତ ହୋଇଅଛି? ମୁଁ କି ଦଶ ପୁତ୍ରଠାରୁ ତୁମ୍ଭ ପ୍ରତି ଉତ୍ତମ ନୁହେଁ? ଏହି ରୂପେ ଏକ ସମୟରେ ସେମାନେ ସିଲୋରେ ଭୋଜନପାନ ସମାପ୍ତ କଲା ଉତ୍ତାରେ ହାନା ଉଠିଲା। ସେ ସମୟରେ ଏଲିଯାଜକ ସଦାପ୍ରଭୁଙ୍କ ମନ୍ଦିର ଦ୍ୱାରବନ୍ଧ ନିକଟସ୍ଥ ଆପଣା ଆସନରେ ବସିଥିଲେ। ପୁଣି ହାନା ତିକ୍ତମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଅତିଶୟ ରୋଦନ କଲା। ପୁଣି ସେ ଏକ ମାନତ ମନାସି କହିଲା, ହେ ସୈନ୍ୟାଧିପତି ସଦାପ୍ରଭୁ, ଯେବେ ତୁମ୍ଭେ ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ମୋତେ ସ୍ମରଣ କରି ଆପଣା ଦାସୀକି ପାସରିବ ନାହିଁ, ମାତ୍ର ଆପଣା ଦାସୀକି ଗୋଟିଏ ପୁରୁଷ ସନ୍ତାନ ଦେବ, ତେବେ ମୁଁ ତାହାର ଯାବଜୀବନ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିବି ଓ ତାହାର ମସ୍ତକରେ ଖୁର ଲାଗିବ ନାହିଁ। ଏହି ରୂପେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ପ୍ରାର୍ଥନା କରୁଥିବା ସମୟରେ ଏଲି ତାହାର ମୁଖକୁ ଅନାଇଲେ। ସେ ସମୟରେ ହାନା ଆପଣା ମନେ ମନେ କଥା କହୁଥିଲା, କେବଳ ତାହାର ଓଷ୍ଠ ହଲୁଥିଲା, ମାତ୍ର ତାହାର ରବ ଶୁଣାଯାଉନଥିଲା। ତେଣୁ ସେ ମତ ହୋଇଥିବ ବୋଲି ଏଲି ବିଚାର କଲେ। ତହିଁରେ ଏଲି ତାହାକୁ କହିଲେ, ତୁମ୍ଭେ କେତେକାଳ ମତ ହୋଇଥିବ? ତୁମ୍ଭ ଦ୍ରାକ୍ଷରସ ତୁମ୍ଭଠାରୁ ଦୂର କର। ଏଥିରେ ହାନା ଉତ୍ତର ଦେଇ କହିଲା, ନା, ମୋର ପ୍ରଭୁ, ମୁଁ ଦୁଃଖିନୀ ସ୍ତ୍ରୀ, ମୁଁ ଦ୍ରାକ୍ଷାରସ କି ମଦ୍ୟପାନ କରିନାହିଁ, ମାତ୍ର ସଦାପ୍ରଭୁଙ୍କ ସମ୍ମୁଖରେ ମୁଁ ଆପଣା ପ୍ରାଣ ବେଦନା ଢାଳୁଥିଲି। ଆପଣା ଦାସିକି ପାପାଧମର କନ୍ୟା ବୋଲି ଜ୍ଞାନ ନ କର। ମୁଁ ଆପଣା ଚିନ୍ତା ଓ ବିରକ୍ତିର ବାହୁଲ୍ୟ ହେତୁରୁ ଏପର୍ଯ୍ୟନ୍ତ କଥା କହୁଥିଲି। ତହିଁରେ ଏଲି ଉତ୍ତର ଦେଇ କହିଲେ, କୁଶଳରେ ଯାଅ, ଯାହା ତୁମେ ମାଗିଲ ଇସ୍ରାଏଲର ପରମେଶ୍ୱର ତୁମ୍ଭର ସେହି ନିବେଦନ ଅନୁସାରେ ତୁମକୁ ଦେଉନ୍ତୁ। ତହୁଁ ସେ କହିଲା, ତୁମ୍ଭ ଦାସୀ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଉ। ଆଉ ସେ ସ୍ତ୍ରୀ ଆପଣା ପଥରେ ଗଲା ଓ ଭୋଜନପାନ କଲା, ପୁଣି ତାହାର ମୁଖ ଆଉ ବିଶ୍ୱର୍ଣ୍ଣ ନହିଲା। ଏ ଉତ୍ତରେ ସେମାନେ ଅତି ପ୍ରଭାତରେ ଉଠି ସଦାପ୍ରଭୁଙ୍କ ଆରାଧନା କରି ଫେରିଲେ ଓ ଆପଣମାନଙ୍କ ବାସସ୍ଥାନ ରାମାକୁ ଆସିଲେ। ଆଉ ଇଲକାନା ଆପଣା ଭାର୍ଯ୍ୟା ହାନାର ସହବାସ କରନ୍ତେ ସଦାପ୍ରଭୁ ତାହାକୁ ସ୍ମରଣ କଲେ। ପୁଣି ସମୟ ଉପସ୍ଥିତ ହୁଅନ୍ତେ ହାନା ଗର୍ଭଧାରଣ କରି ପୁତ୍ର ପ୍ରସବ କଲା। ଆଉ ମୁଁ ସଦାପ୍ରଭୁ ମାଗିଥିଲି, ଏହା କହି ତାହାର ନାମ ସାମୁଏଲ, ପରମେଶ୍ୱର ଦତ୍ତ ରଖିଲା। ଏ ଉତ୍ତରେ ଇଲକାନା ଓ ତାହାର ଗୃହସ୍ଥ ସମସ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାର୍ଷିକ ବଳିଦାନ ଓ ଆପଣା ମାନତ ନିବେଦନ କରିବାକୁ ଗଲେ। ମାତ୍ର ହାନା ଗଲା ନାହିଁ, କାରଣ ସେ ଆପଣା ସ୍ୱାମୀକି କହିଲା, ବାଳକ ସ୍ତନ୍ୟପାନ ତ୍ୟାଗ କରିବା ପର୍ଯ୍ୟନ୍ତ ମୁଁ ଯିବି ନାହିଁ, ତହିଁ ଉତ୍ତାରେ ମୁଁ ତାହାକୁ ନେଇଯିବି। ତହିଁରେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହେବ ଓ ସେଠାରେ ସର୍ବଦା ରହିବ। ତହୁ ତାହାର ସ୍ୱାମୀ ଇଲକାନା ତାହାକୁ କହିଲା, ଯାହା ତୁମ୍ଭକୁ ଭଲ ଦିଶେ କର, ତାହାକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ରୁହ, ସଦାପ୍ରଭୁ କେବଳ ଆପଣା ବାକ୍ୟ ସ୍ଥିର କରନ୍ତୁ। ତେଣୁ ସେହି ସ୍ତ୍ରୀ ଆପଣା ପୁତ୍ରକୁ ସ୍ତନ୍ୟପାନ ତ୍ୟାଗ କରାଇବା ପର୍ଯ୍ୟନ୍ତ ଅପେକ୍ଷା କରି ସ୍ତନ୍ୟପାନ କରାଇଲା। ଅନନ୍ତର ସେ ତାହାକୁ ସ୍ତନ୍ୟପାନ ତ୍ୟାଗ କରାନ୍ତେ ତିନି ଗୋବତ୍ସ ଓ ଏକ ଅଇଫା ମଇଦା ଓ ଏକ କୁମ୍ଫା ଦ୍ରାକ୍ଷାରସ ସହିତ ତାହାକୁ ସିଲୋସ୍ଥିତ ସଦାପ୍ରଭୁଙ୍କ ଗୃହକୁ ଆଣିଲା। ସେତେବେଳେ ବାଳକ ଅଳ୍ପ ବୟସ୍କ ଥିଲା, ତେଣୁ ସେମାନେ ଗୋବତ୍ସ ବଧ କରି ବାଳକକୁ ଏଲିଙ୍କ କତିକି ଆଣିଲେ। ତହିଁରେ ସେ ସ୍ତ୍ରୀ କହିଲା, ହେ ମୋର ପ୍ରଭୁ, ତୁମ୍ଭ ପ୍ରାଣ ଜୀବିତ ଥିବା ପ୍ରମାଣେ, ହେ ମୋର ପ୍ରଭୁ, ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଏହି ସ୍ଥାନରେ ତୁମ୍ଭ ସମ୍ମୁଖ ଠିଆ ହୋଇଥିଲା, ମୁଁ ସେହି। ଏହି ବାଳକ ନିମନ୍ତେ ମୁଁ ପ୍ରାର୍ଥନା କରିଥିଲି ଆଉ ମୁଁ ଯାହା ମାଗିଥିଲି ସଦାପ୍ରଭୁ ମୋର ସେହି ନିବେଦନ ଅନୁସାରେ ମୋତେ ଦେଇଅଛନ୍ତି। ଏଣୁ ମୁଁ ମଧ୍ୟ ତାହାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦନ କଲି। ସେ ଯାବଜୀବନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦିତ ହେଲା। ଏ ଉତ୍ତରେ ସେ ସେଠାରେ ସଦାପ୍ରଭୁଙ୍କର ଆରାଧନା କଲା।
ପ୍ରଥମ ସାମୁଏଲ ଅଧ୍ୟାୟ ଦୁଇ। ପୁଣି ହାନ୍ନା ପ୍ରାର୍ଥନା କରି କହିଲା, ମୋର ଅନ୍ତଃକରଣ ସଦାପ୍ରଭୁଙ୍କଠାରେ ମହା ଉଲ୍ଲାସ କରୁଅଛି, ସଦାପ୍ରଭୁଙ୍କଠାରେ ମୋର ଶୃଙ୍ଗ ଉନ୍ନତ ହୋଇଅଛି, ମୋର ମୁଖ ମୋର ଶତ୍ରୁମାନଙ୍କ ନିକଟରେ ଫିଟିଅଛି, ଯେହେତୁ ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରେ। ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ, ଯେହେତୁ ତୁମ୍ଭ ଭିନ୍ନ ଆଉ କେହି ନାହିଁ, କିମ୍ବା ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ। ଏପରି ଅତି ଅହଙ୍କାରରେ ଆଉ କଥା ନ କୁହ, ତୁମମାନଙ୍କ ମୁଖରୁ ଦାମ୍ଭିକତା ନିର୍ଗତ ନ ହେଉ, କାରଣ ସଦାପ୍ରଭୁ ସର୍ବଜ୍ଞ ପରମେଶ୍ୱର ଅଟନ୍ତି, ତାହାଙ୍କ ଦ୍ୱାରା ସକଳ କ୍ରିୟା ତୋଲାଯାଏ। ବୀରମାନଙ୍କର ଧନୁ ଭଙ୍ଗାଯାଇଅଛି ଓ ଝୁଣ୍ଟି ପଡ଼ିବା ଲୋକମାନଙ୍କର କଟି ବଳରେ ବନ୍ଧାଯାଇଅଛି। ଯେଉଁମାନେ ପରିତୃପ୍ତ ଥିଲେ ସେମାନେ ଆପେ ଖାଦ୍ୟ ନିମନ୍ତେ ବେତନଜୀବୀ ହୋଇଅଛନ୍ତି, ଓ ଯେଉଁମାନେ କ୍ଷୁଧିତ ଥିଲେ ସେମାନେ ବିଶ୍ରାମ ପାଇଅଛନ୍ତି। ହଁ, ବନ୍ଧ୍ୟା ସପ୍ତ ସନ୍ତାନ ପ୍ରସବ କରିଅଛି, ଓ ଯାହାର ଅନେକ ସନ୍ତାନ ସନ୍ତତି ଥିଲେ ସେ ନିସ୍ତେଜ ହେଉଅଛି। ସଦାପ୍ରଭୁ ମୃତ୍ୟୁ ଘଟାନ୍ତି ଓ ସଜୀବ କରନ୍ତି, ସେ ପାତାଳକୁ ଓହ୍ଲାଇ ଆଣନ୍ତି ଓ ଉପରକୁ ଉଠାଇ ନିଅନ୍ତି। ସଦାପ୍ରଭୁ ନିର୍ଦ୍ଧନ କରନ୍ତି ଓ ଧନବାନ କରନ୍ତି, ସେ ନତ କରନ୍ତି ସେ ମଧ୍ୟ ଉନ୍ନତ କରନ୍ତି, ସେ କୁଳୀନମାନଙ୍କ ସଙ୍ଗେ ବସାଇବା ପାଇଁ ଓ ଗୌରବ ସିଂହାସନ ଅଧିକାର କରିବା ପାଇଁ ଧୂଳିରୁ ଦିନହୁନକୁ ଉଠାନ୍ତି ଓ ଦରିଦ୍ରକୁ ଖତରାଶିରୁ ଉନ୍ନତ କରନ୍ତି, କାରଣ ପୃଥିବୀର ସ୍ତମ୍ଭ ସକଳ ସଦାପ୍ରଭୁଙ୍କର ଓ ସେ ତହିଁ ଉପରେ ଜଗତ ସ୍ଥାପନ କରିଅଛନ୍ତି। ସେ ଆପଣା ଧାର୍ମିକ ଲୋକମାନଙ୍କର ଚରଣ ରକ୍ଷା କରିବେ, ମାତ୍ର ଦୁଷ୍ଟମାନେ ଅନ୍ଧକାରରେ ନିରବ କରାଯିବେ, ଯେହେତୁ କୌଣସି ମନୁଷ୍ୟ ବଳରେ ଜୟୀ ହୋଇପାରିବ ନାହିଁ। ଯେଉଁମାନେ ସଦାପ୍ରଭୁଙ୍କ ସହିତ ବିବାଦ କରନ୍ତି ସେମାନେ ଭଗ୍ନ ହେବେ, ସେ ସ୍ୱର୍ଗରେ ଥାଇ ସେମାନଙ୍କ ବିରୁଦ୍ଧରେ ଗର୍ଜନ କରିବେ। ସଦାପ୍ରଭୁ ପୃଥିବୀର ପ୍ରାନ୍ତଭାଗ ପର୍ଯ୍ୟନ୍ତ ଶାସନ କରିବେ ଓ ସେ ଆପଣା ରାଜାକୁ ବଳ ଦେବେ, ପୁଣି ଆପଣା ଅଭିଷେକୀଙ୍କ ଶୃଙ୍ଗ ଉନ୍ନତ କରିବେ। ଏ ଉତ୍ତରେ ଇଲକାନା ରାମାସ୍ଥିତ ଆପଣା ଗୃହକୁ ଗଲା, ପୁଣି ବାଳକ ଏଲିଯାଜକଙ୍କ ସମ୍ମୁଖରେ ଥାଇ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲା। ଏଲିଙ୍କର ପୁତ୍ରମାନେ ପାପାଧମ ସନ୍ତାନ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ। ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରୁଥିଲେ ଯେ କୌଣସି ଲୋକ ବଳିଦାନ କଲେ ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୂଳ ଘେନି ଆସେ, ଆଉ ସେ ପାତ୍ର ବା ତସଲା ବା ହଣ୍ଡା ବା କରାଇ ଭିତରେ ମାରେ। ଯେତେକ ତ୍ରିଶୂଳରେ ଆସେ ସେସବୁ ଯାଜକ ନିଏ। ଇସ୍ରାଏଲର ଯେତେ ଲୋକ ସିଲୋକୁ ଆସିଲେ ସେଠାରେ ସେମାନେ ସେ ସମସ୍ତଙ୍କ ପ୍ରତି ଏହିପରି କରୁଥିଲେ। ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, ଯାଜକ ପାଇଁ ମାଂସ ଦିଅ, କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ। ଏଥିରେ ଯେବେ ସେ ଲୋକ ତାହାକୁ କହେ, ମେଦ ଏହି କ୍ଷଣି ଦଗ୍ଧ ହେବ, ତୟ ଉତ୍ତରେ ତୁମ୍ଭ ପ୍ରାଣ ଯେତେ ଚାହେଁ ସେତେ ନିଅ, ତେବେ ସେ ଉତ୍ତର କରେ, ନାହିଁ, ମାତ୍ର ଏହି କ୍ଷଣି ତାହା ମୋତେ ଦେବାକୁ ହେବ, ତୁମ୍ଭେ ନ ଦେଲେ ତାହା ବଳରେ ନେବି। ଏ ରୂପେ ସଦାପ୍ରଭୁଙ୍କ ସାକ୍ଷାତରେ ସେହି ଯୁବା ଲୋକଙ୍କର ପାପ ଅତି ଭାରି ହେଲା, କାରଣ ସେହି ଲୋକମାନେ ସଦାପ୍ରଭୁଙ୍କ ନୈବେଦ୍ୟ ତୁଚ୍ଛ ଜ୍ଞାନ କଲେ। ସେ ସମୟରେ ସାମୁଏଲ ବାଳକ ଶୁକ୍ଲ ଏଫତ୍ ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯ୍ୟା କଲେ। ଆହୁରି ତାଙ୍କର ମାତା ପ୍ରତିବର୍ଷ ଆପଣ ସ୍ୱାମୀ ସଙ୍ଗେ ବାର୍ଷିକ ବଳି ଉତ୍ସର୍ଗ କରିବାକୁ ଆସିବା ବେଳେ ତାଙ୍କ ପାଇଁ ଗୋଟିଏ ସାନ ଚୋଗା ବନାଇ ତାଙ୍କ କତିକି ଆଣିଥାଏ। ପୁଣି ଏଲି ଇଲକାନାକୁ ଓ ତାହାର ଭାର୍ଯ୍ୟାକୁ ଆଶୀର୍ବାଦ କରି କହିଲେ, ସଦାପ୍ରଭୁଙ୍କ ନିକଟରେ ଯାହା ନିବେଦିତ ହୋଇଅଛି ସେହି ନିବେଦନ ସକାଶୁ ସଦାପ୍ରଭୁ ଏହି ସ୍ତ୍ରୀଠାରୁ ତୁମ୍ଭକୁ ସନ୍ତାନ ଦେଉନ୍ତୁ। ଏ ଉତ୍ତରେ ସେମାନେ ଆପଣା ଗୃହକୁ ଫେରିଗଲେ। ପୁଣି ସଦାପ୍ରଭୁ ହାନାର ତତ୍ତ୍ୱାବଧାରଣ କଲେ ଓ ସେ ଗର୍ଭଧାରଣ କରି ତିନି ପୁତ୍ର ଓ ଦୁଇ କନ୍ୟା ପ୍ରସବ କଲା। ଏଥିମଧ୍ୟରେ ସାମୁଏଲ ବାଳକ ସଦାପ୍ରଭୁଙ୍କ ସାକ୍ଷାତରେ ବଢ଼ିବାକୁ ଲାଗିଲେ। ଏଲି ଅତି ବୃଦ୍ଧ ହେଲେ, ପୁଣି ତାଙ୍କର ପୁତ୍ରମାନେ ସମୁଦାୟ ଇସ୍ରାଏଲ ପ୍ରତି ଯାହା ଯାହା କଲେ ଓ ସମାଗମ ତମ୍ବୁ ଦ୍ୱାର ନିକଟରେ ସେବାକାରିଣୀ ସ୍ତ୍ରୀଗଣ ସହିତ କିପରି ଶୟନ କଲେ, ଏସବୁ କଥା ସେ ଶୁଣିଲେ। ତେଣୁ ସେ ସେମାନଙ୍କୁ କହିଲେ, ତୁମେମାନେ କି ହେତୁ ଏପରି କଥା କରୁଅଛ? କାରଣ ମୁଁ ଏହି ସମସ୍ତ ଲୋକଙ୍କଠାରୁ ତୁମାନଙ୍କ ବିଷୟରେ ନାନା ମନ୍ଦ କଥା ଶୁଣୁଅଛି। ନାହିଁ ନାହିଁ, ମୋର ପୁତ୍ରମାନେ, ମୁଁ ଯେଉଁ ଜନରବ ଶୁଣୁଅଛି ଭଲ ନୁହେଁ। ତୁମେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ଆଜ୍ଞାଲଙ୍ଘନ କରାଉଅଛ। ମନୁଷ୍ୟ ଯେବେ ମନୁଷ୍ୟ ବିରୁଦ୍ଧରେ ପାପ କରେ, ତେବେ ପରମେଶ୍ୱର ତାହାର ବିଚାର କରିବେ। ମାତ୍ର ମନୁଷ୍ୟ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରେ, ତେବେ କିଏ ତାହା ପକ୍ଷରେ ପ୍ରାର୍ଥନା କରିବ? ତଥାପି ସେମାନେ ଆପଣା ପିତାଙ୍କ ରବ ଶୁଣିଲେ ନାହିଁ, କାରଣ ସେମାନଙ୍କୁ ବଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା। ମାତ୍ର ବାଳକ ସାମୁଏଲ କ୍ରମେ କ୍ରମେ ବୃଦ୍ଧି ପାଇଲେ, ପୁଣି ସଦାପ୍ରଭୁଙ୍କର ଓ ମଧ୍ୟ ମନୁଷ୍ୟର ସାକ୍ଷାତରେ ଅନୁଗ୍ରହ ପାତ୍ର ହେଲେ। ଏଥି ଉତ୍ତାରେ ପରମେଶ୍ୱରଙ୍କର ଏକ ଲୋକ ଏଲିଙ୍କ ନିକଟକୁ ଆସି ତାଙ୍କୁ କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ସମୟରେ ତୁମ୍ଭ ପିତୃଗୃହ ମିଶ୍ରରେ ଫାରର ଦାସତ୍ୱରେ ଥିଲେ, ସେ ସମୟରେ ଆମ୍ଭେ କି ପ୍ରତ୍ୟକ୍ଷ ରୂପେ ସେମାନଙ୍କୁ ଦର୍ଶନ ଦେଇନାହୁଁ? ଓ ଆମ୍ଭେ କି ଆମ୍ଭ ବେଦୀ ଉପରକୁ ଯିବାକୁ ଓ ଧୂପ ଜଳାଇବାକୁ ଓ ଆମ୍ଭ ସମ୍ମୁଖରେ ଏଫଦ ପରିଧାନ କରିବାକୁ ସମଗ୍ର ଇସ୍ରାଏଲ ଗୋଷ୍ଠୀ ମଧ୍ୟରୁ ତାହାକୁ ଯାଜକ ହେବା ପାଇଁ ମନୋନୀତ କରିନାହୁଁ? ଆହୁରି ଆମ୍ଭେ କି ଇସ୍ରାଏଲ ସନ୍ତାନଗଣର ଅଗ୍ନିକୃତ ସମସ୍ତ ଉପହାର ତୁମ୍ଭ ପିତୃଗୃହକୁ ଦେଇନାହୁଁ? ତେବେ ଆମ୍ଭେ ଆପଣା ଆବାସରେ ଯେ ଯେ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାକୁ ଆଜ୍ଞା ଦେଇଅଛୁ, ତୁମେମାନେ କାହିଁକି ତହିଁରେ ପଦାଘାତ କରୁଅଛ? ପୁଣି ଆମ୍ଭ ଲୋକ ଇସ୍ରାଏଲର ସର୍ବୋତ୍ତମ ସମସ୍ତ ନୈବେଦ୍ୟରେ ଆପଣମାନଙ୍କୁ ହୃଷ୍ଟପୃଷ୍ଟ କରିବା ନିମନ୍ତେ ଆମ୍ଭ ଅପେକ୍ଷା ଆପଣା ପୁତ୍ରମାନଙ୍କର ଅଧିକ ଗୌରବ କରୁଅଛ। ଏଣୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ତୁମ୍ଭ ଗୃହ ଓ ତୁମ୍ଭ ପିତୃଗୃହ ଆମ୍ଭ ସମ୍ମୁଖରେ ଅନନ୍ତକାଳ ଗମନାଗମନ କରିବ ବୋଲି ଆମ୍ଭେ କହିଥିଲୁ ପ୍ରମାଣ। ମାତ୍ର ଏବେ ସଦାପ୍ରଭୁ କହନ୍ତି, ତାହା ଆମ୍ଭଠାରୁ ଦୂର ହେଉ, କାରଣ ଯେଉଁମାନେ ଆମ୍ଭର ଗୌରବ କରନ୍ତି ଆମ୍ଭେ ସେମାନଙ୍କର ଗୌରବ କରିବା, ମାତ୍ର ଯେଉଁମାନେ ଆମ୍ଭକୁ ତୁଚ୍ଛ ଜ୍ଞାନ କରନ୍ତି ସେମାନେ ଲଘୁଜ୍ଞାନ କରାଯିବେ। ଦେଖ, ଯେଉଁଦିନ ଆମ୍ଭେ ତୁମ୍ଭର ବାହୁ ଓ ତୁମ୍ଭ ପିତୃଗୃହର ବାହୁ କାଟି ପକାଇବା, ଏପରି ଦିନ ଆସୁଅଛି, ତହିଁରେ ତୁମ୍ଭ ଗୃହରେ ଜଣେ ବୃଦ୍ଧ ଲୋକ ରହିବ ନାହିଁ। ପୁଣି ପରମେଶ୍ୱର ଇସ୍ରାଏଲକୁ ଯେ ଯେ ମଙ୍ଗଳଦାନ ପ୍ରଦାନ କରିବେ, ସେସବୁ ମଧ୍ୟରେ ତୁମ୍ଭେ ଆମ୍ଭ ଆବାସରେ ବିପତ୍ତି ଦେଖିବ, ଆଉ ତୁମ୍ଭ ଗୃହରେ କେହି କଦାପି ବୃଦ୍ଧ ହେବ ନାହିଁ। ଆଉ ତୁମ୍ଭର ଯେଉଁ ଲୋକକୁ ଆମ୍ଭେ ଆପଣା ଯଜ୍ଞବେଦୀରୁ ଉଚ୍ଛିନ୍ନ ନ କରିବା, ସେ ତୁମ୍ଭ ଚକ୍ଷୁର କ୍ଷୟ ଓ ତୁମ୍ଭ ହୃଦୟର ଶୋକ ଜନ୍ମାଇବାକୁ ରହିବ। ପୁଣି ତୁମ୍ଭ ବଂଶଜାତ ସମସ୍ତେ ଯୌବନାବସ୍ଥାରେ ମରିବେ। ପୁଣି ତୁମ୍ଭର ଦୁଇ ପୁତ୍ର ହପ୍ନି ଓ ପିନ୍ହସ୍ ପ୍ରତି ଯାହା ଘଟିବ ତାହା ତୁମ୍ଭ ପାଇଁ ଚିହ୍ନସ୍ୱରୂପ ହେବ, ସେ ଦୁହେଁ ଏକ ଦିନରେ ମରିବେ। ପୁଣି ଆମ୍ଭେ ଆପଣା ନିମନ୍ତେ ଏକ ବିଶ୍ୱସ୍ତ ଯାଜକ ଉତ୍ପନ୍ନ କରିବା, ସେ ଆମ୍ଭ ମନ ଓ ଆମ୍ଭ ହୃଦୟ ଅନୁସାରେ କର୍ମ କରିବ, ଆଉ ଆମ୍ଭେ ତାହାର ବଂଶ ସ୍ଥିର କରିବା। ପୁଣି ସେ ଆମ୍ଭ ଅଭିଷିକ୍ତଙ୍କ ସମ୍ମୁଖରେ ସର୍ବଦା ଗମନାଗମନ କରିବ, ଆଉ ତୁମ୍ଭ ବଂଶର ଅବଶିଷ୍ଟ ପ୍ରତ୍ୟେକ ଜଣ ଏକ ରୂପା ମୁଦ୍ରା ଓ ଏକ ରୋଟି ପାଇଁ ତାହା ପାଖକୁ ଆସି ପ୍ରଣାମ କରି କହିବେ, ବିନୟ କରୁଅଛି, ମୁଁ ଯେପରି ଖଣ୍ଡେ ରୋଟି ଖାଇବାକୁ ପାଇବି, ଏଥିପାଇଁ କୌଣସି ଯାଜକତ୍ୱ ପଦରେ ମୋତେ ରଖ। ପ୍ରଥମ ସାମୁଏଲ ଅଧ୍ୟାୟ ତିନି। ସେ ସମୟରେ ବାଳକ ସାମୁଏଲ ଏଲିଙ୍କ ସମ୍ମୁଖରେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କଲେ। ସେ କାଳରେ ସଦାପ୍ରଭୁଙ୍କର ବାକ୍ୟ ଦୁର୍ଲଭ ଥିଲା, ପ୍ରକାଶ୍ୟ ଦର୍ଶନ ନ ଥିଲା। ଏହି ସମୟରେ ଏଲିଙ୍କର ଚକ୍ଷୁ ଧନ୍ଦଳ ହେବାକୁ ଲାଗିଲା, ଏଣୁ ସେ ଦେଖିପାରିଲେ ନାହିଁ। ଏକଦିନ ସେ ଆପଣା ସ୍ଥାନରେ ଶୋଇଥିଲେ, ଓ ପରମେଶ୍ୱରଙ୍କ ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏପରି ସଦାପ୍ରଭୁଙ୍କ ମନ୍ଦିରରେ ପରମେଶ୍ୱରଙ୍କ ପ୍ରଦୀପ ଲିଭିବା ପୂର୍ବେ ଯେତେବେଳେ ସାମୁଏଲ ଶୋଇଥିଲେ, ସେତେବେଳେ ସଦାପ୍ରଭୁ ସାମୁଏଲକୁ ଡାକିଲେ। ସେ କହିଲେ, ମୁଁ ଏଠାରେ ଅଛି। ପୁଣି ସେ ଏଲିଙ୍କ ନିକଟକୁ ଧାଇଁଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ସେ କହିଲେ, ମୁଁ ଡାକି ନାହିଁ, ଫେରିଯାଇ ଶୁଅ। ତେଣୁ ସେ ଯାଇ ଶୋଇଲେ। ଏ ଉତ୍ତାରେ ସଦାପ୍ରଭୁ ସାମୁଏଲ ବୋଲି ପୁନର୍ବାର ଡାକିଲେ। ତେଣୁ ସାମୁଏଲ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ସେ ଉତ୍ତର ଦେଲେ, ହେ ପୁତ୍ର, ମୁଁ ଡାକି ନାହିଁ, ଫେରିଯାଇ ଶୁଅ। ସେ ସମୟରେ ସାମୁଏଲ ସଦାପ୍ରଭୁଙ୍କର ପରିଚୟ ପାଇନଥିଲେ, କିମ୍ବା ସଦାପ୍ରଭୁଙ୍କ ବାକ୍ୟ ତାଙ୍କ ପ୍ରତି ପ୍ରକାଶିତ ହୋଇନଥିଲା। ଏ ଉତ୍ତରେ ସଦାପ୍ରଭୁ ପୁନର୍ବାର ତୃତୀୟ ଥର ସାମୁଏଲକୁ ଡାକିଲେ। ତେଣୁ ସେ ଉଠି ଏଲିଙ୍କ ନିକଟକୁ ଯାଇ କହିଲେ, ମୁଁ ଏଠାରେ ଅଛି, ଆପଣ ମୋତେ ଡାକିଲେ ପରା? ଏଥିରେ ସଦାପ୍ରଭୁ ଯେ ବାଳକକୁ ଡାକୁଅଛନ୍ତି, ଏହା ଏଲି ବୁଝିଲେ। ତେଣୁ ଏଲି ସାମୁଏଲକୁ କହିଲେ, ଯାଇ ଶୁଅ, ଯେବେ ସେ ତୁମ୍ଭକୁ ଡାକନ୍ତି ତେବେ ତୁମ୍ଭେ କହିବ, ହେ ସଦାପ୍ରଭୁ, କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି। ତେଣୁ ସାମୁଏଲ ଯାଇ ଆପଣ ସ୍ଥାନରେ ଶୋଇଲେ। ଏ ଉତ୍ତରେ ସଦାପ୍ରଭୁ ଆସିଲେ, ପୁଣି ଠିଆ ହୋଇ ଅନ୍ୟ ସମୟ ପରି ସାମୁଏଲ ସାମୁଏଲ ବୋଲି ଡାକିଲେ। ତେବେ ସାମୁଏଲ କହିଲେ, କହନ୍ତୁ ଆପଣଙ୍କ ଦାସ ଶୁଣୁଅଛି। ତେଣୁ ସଦାପ୍ରଭୁ ସାମୁଏଲକୁ କହିଲେ, ଦେଖ, ଆମ୍ଭେ ଇସ୍ରାଏଲ ମଧ୍ୟରେ ଏକ କର୍ମ କରିବା, ଯେ ପ୍ରତ୍ୟେକ ଲୋକ ତାହା ଶୁଣିବ ତାହାର ଦୁଇକର୍ଣ୍ଣ ଯାହା ଯାହା ହେବ। ଆମ୍ଭେ ଏଲି ବିରୁଦ୍ଧରେ ତାହାର ପରିବାର ବିଷୟରେ ଯାହା ଯାହା କହିଅଛୁ, ସେ ସମସ୍ତ ପ୍ରଥମାବଧି ଶେଷ ପର୍ଯ୍ୟନ୍ତ ସେହିଦିନ ସଫଳ କରିବା। ଯେହେତୁ ଯେଉଁ ଅପରାଧ ବିଷୟ ସେ ଜ୍ଞାତ ହେଲା, ତହି ନିମନ୍ତେ ଆମ୍ଭେ ତାହାର ବଂଶକୁ ସର୍ବଦା ଦଣ୍ଡ ଦେବା ବୋଲି ତାହାକୁ କହିଅଛୁ। କାରଣ ତାହାର ପୁତ୍ରମାନେ ଆପଣାମାନଙ୍କୁ ସାପଗ୍ରସ୍ତ କଲେ ହେଁ ସେମାନଙ୍କୁ ଦମନ କଲା ନାହିଁ। ଏହେତୁ ଏଲି ବଂଶର ଅପରାଧ ବଳିଦାନ କି ନୈବେଦ୍ୟ ଦ୍ୱାରା ସଦାକାଳ ପରିଷ୍କୃତ ନହିବ ବୋଲି ଏଲି ବଂଶ ବିଷୟରେ ଆମ୍ଭେ ଶପଥ କରିଅଛୁ। ତେଣୁ ସାମୁଏଲ ପ୍ରଭାତ ପର୍ଯ୍ୟନ୍ତ ଶୟନ କଲେ। ତହି ଉତ୍ତରେ ସଦାପ୍ରଭୁଙ୍କ ଗୃହଦ୍ୱାର ଫିଟାଇଲେ। ପୁଣି ଏଲିଙ୍କୁ ସେହି ଦର୍ଶନ ବିଷୟ ଜଣାଇବାକୁ ସାମୁଏଲ ଭୟ କଲେ। ପୁଣି, ହେ ମୋହର ପୁତ୍ର ସାମୁଏଲ, ଏହା କହି ଏଲି ସାମୁଏଲକୁ ଡାକିଲେ। ତହିଁରେ ସେ ଉତ୍ତର ଦେଲେ, ମୁଁ ଏଠାରେ ଅଛି। ତେବେ ସେ ପଚାରିଲେ, ସଦାପ୍ରଭୁ ତୁମ୍ଭକୁ କି କଥା କହିଲେ? ବିନୟ କରୁଅଛି, ମୋଠାରୁ ତାହା ଗୁପ୍ତ ନ କର। ସେ ଯେ ସମସ୍ତ କଥା କହିଅଛନ୍ତି, ତହିଁରୁ କୌଣସି କଥା ତୁମ୍ଭେ ମୋଠାରୁ ଗୁପ୍ତ କଲେ, ପରମେଶ୍ୱର ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ତୁମ୍ଭକୁ ଦେଉନ୍ତୁ। ତହିଁରେ ସାମୁଏଲ କିଛି ଗୁପ୍ତ ନ କରି ତାଙ୍କୁ ସବୁ କଥା ଜଣାଇଲେ। ତେଣୁ ସେ କହିଲେ, ସେ ତ ସଦାପ୍ରଭୁ, ଯାହା ତାହାଙ୍କ ଦୃଷ୍ଟିରେ ଭଲ ତାହା ସେ କରନ୍ତୁ। ଅନନ୍ତର ସାମୁଏଲ ବଢ଼ିଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗେ ଥାଇ ତାଙ୍କର କୌଣସି କଥା ତଳେ ପଡ଼ିବାକୁ ଦେଲେ ନାହିଁ। ତହିଁରେ ସାମୁଏଲ, ଯେ ସଦାପ୍ରଭୁଙ୍କ ଭବିଷ୍ୟତ ବକ୍ତା ହେବାକୁ ନିଯୁକ୍ତ ହୋଇଅଛନ୍ତି, ଏହା ଦାନଠାରୁ ବେର୍ସେବା ପର୍ଯ୍ୟନ୍ତ ସମସ୍ତ ଇସ୍ରାଏଲ ଜ୍ଞାତ ହେଲେ। ଆହୁରି ସଦାପ୍ରଭୁ ସିଲରେ ପୁନର୍ବାର ଦର୍ଶନ ଦେଲେ, କାରଣ ସଦାପ୍ରଭୁ ସିଲରେ ସାମୁଏଲଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଆପଣଙ୍କୁ ପ୍ରକାଶ କଲେ। ପ୍ରଥମ ସାମୁଏଲ ଅଧ୍ୟାୟ 4। ଆଉ ସାମୁଏଲଙ୍କ କଥା ସମସ୍ତ ଇସ୍ରାଏଲ ମଧ୍ୟରେ ପ୍ରଚଳିତ ହେଲା। ଅନନ୍ତର ଇସ୍ରାଏଲ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ଏବନେଜର ନିକଟରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟିୟମାନେ ଅଫେକ୍ରେ ଛାଉଣି ସ୍ଥାପନ କଲେ। ତେଣୁ ପଲେଷ୍ଟିୟମାନେ ଇସ୍ରାଏଲ ବିରୁଦ୍ଧରେ ଆପଣାମାନଙ୍କୁ ସଜାଇଲେ, ପୁଣି ସେମାନେ ଯୁଦ୍ଧରେ ଲାଗନ୍ତେ, ଇସ୍ରାଏଲ ପଲେଷ୍ଟିୟମାନଙ୍କ ସମ୍ମୁଖରେ ପରାଜିତ ହେଲେ ଓ ସେମାନେ ସେହି ଯୁଦ୍ଧକ୍ଷେତ୍ରସ୍ଥ ସୈନ୍ୟ ମଧ୍ୟରୁ ଉଣାଧିକ 400 ଲୋକ ବଧ କଲେ। ତେଣୁ ଲୋକମାନେ ଛାଉଣିକି ଆସନ୍ତେ, ଇସ୍ରାଏଲର ପ୍ରାଚୀନବର୍ଗ କହିଲେ, ସଦାପ୍ରଭୁ ଆଜି ପଲେଷ୍ଟିୟମାନଙ୍କ ସମ୍ମୁଖରେ ଆମ୍ଭମାନଙ୍କୁ କି ହେତୁ ପରାସ୍ତ କଲେ? ଆସ, ଯେପରି ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଆମ୍ଭମାନଙ୍କ ମଧ୍ୟକୁ ଆସି ଆମମାନଙ୍କ ଶତ୍ରୁଗଣ ହସ୍ତରୁ ଆମମାନଙ୍କୁ ରକ୍ଷା କରିବ, ଏଥିପାଇଁ ଆମେମାନେ ସିଲରୁ ତାହା ଆପଣାମାନଙ୍କ ନିକଟକୁ ଆଣୁ। ତହିଁରେ ସେମାନେ ସିଲକୁ ଲୋକ ପଠାଇ କିରୁବମାନଙ୍କ ମଧ୍ୟରେ ଅବସ୍ଥିତ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସେଠାରୁ ଆଣିଲେ। ସେତେବେଳେ ଏଲିଙ୍କର ଦୁଇ ପୁତ୍ର ହପ୍ନି ଓ ପିନ୍ହସ୍ ସେ ସ୍ଥାନରେ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସଙ୍ଗେ ଥିଲେ। ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଛାଉଣିକି ଆସନ୍ତେ, ସମଗ୍ର ଇସ୍ରାଏଲ ଏପରି ମହାଜୟଧ୍ୱନିରେ ଜୟଧ୍ୱନି କଲେ ଯେ ପୃଥିବୀ କମ୍ପିଲା। ତେଣୁ ପଲେଷ୍ଟିୟମାନେ ସେହି ଜୟଧ୍ୱନି ଶୁଣି କହିଲେ, ଏବ୍ରିୟମାନଙ୍କ ଛାଉଣିରେ ଏହି ମହାଜୟଧ୍ୱନି ଶବ୍ଦର ଅଭିପ୍ରାୟ କ'ଣ? ଆଉ ସେମାନେ ଜାଣିଲେ ଯେ ସଦାପ୍ରଭୁଙ୍କ ସିନ୍ଧୁକ ଛାଉଣିକି ଆସିଅଛି। ତହିଁରେ ପଲେଷ୍ଟିୟମାନେ ଭୀତ ହୋଇ କହିଲେ, ପରମେଶ୍ୱର ଛାଉଣିକି ଆସିଅଛନ୍ତି। ଆହୁରି ସେମାନେ କହିଲେ, ହାୟ ହାୟ, ପୂର୍ବରେ ଏପରି କେବେ ହୋଇନାହିଁ। ହାୟ ହାୟ, ଏହି ବଳବାନ ଦେବଗଣ ହସ୍ତରୁ ଆମମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ସର୍ବପ୍ରକାର ଆଘାତ ଦ୍ୱାରା ମିଶ୍ରମାନଙ୍କୁ ଆଘାତ କରିଥିଲେ। ହେ ପଲେଷ୍ଟିୟମାନେ, ତୁମେମାନେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର। ତହିଁରେ ଏବ୍ରିୟମାନେ ଯେପରି ତୁମମାନଙ୍କର ଦାସ ହୋଇଅଛନ୍ତି, ସେପରି ତୁମେମାନେ ସେମାନଙ୍କର ଦାସ ହେବ ନାହିଁ। ତୁମେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର। ତହିଁରେ ପଲେଷ୍ଟିୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲ ପରାସ୍ତ ହୋଇ ପ୍ରତ୍ୟେକ ଆପଣା ଆପଣା ତମ୍ବୁକୁ ପଳାଇଲେ। ସେତେବେଳେ ଅତି ମହାସଂହାର ହେଲା, କାରଣ ଇସ୍ରାଏଲ ମଧ୍ୟରୁ 30,000 ପଦାତିକ ମାରା ପଡ଼ିଲେ। ପୁଣି ପରମେଶ୍ୱରଙ୍କ ସିନ୍ଧୁକ ଧରା ପଡ଼ିଲା, ଆଉ ଏଲିଙ୍କର ଦୁଇ ପୁତ୍ର ହପ୍ନି ଓ ପିନ୍ହସ୍ ହତ ହେଲେ। ପୁଣି ସୈନ୍ୟ ମଧ୍ୟରୁ ବିନ୍ୟାମିନିୟ ଜଣେ ଲୋକ ଦୌଡ଼ିଲା, ପୁଣି ସେ ଆପଣ ବସ୍ତ୍ର ଚିରି ମସ୍ତକରେ ମାଟି ଦେଇ ସେହିଦିନ ସିଲରେ ଉପସ୍ଥିତ ହେଲା। ପୁଣି ସେ ଉପସ୍ଥିତ ହେବା ସମୟରେ ଦେଖ, ଏଲି ବାଟ ପାଖରେ ଅପେକ୍ଷା କରି ଆପଣ ଆସନରେ ବସି ରହିଅଛନ୍ତି, କାରଣ ପରମେଶ୍ୱରଙ୍କ ସିନ୍ଧୁକ ନିମନ୍ତେ ତାଙ୍କର ଅନ୍ତଃକରଣ କମ୍ପିତ ହେଉଥିଲା। ଏଥିରେ ସେହି ଲୋକ ନଗରକୁ ଆସି ସମ୍ବାଦ ଦିଅନ୍ତେ ନଗରଯାକ କାନ୍ଦି ଉଠିଲେ। ପୁଣି ଏଲି ସେହି କ୍ରନ୍ଦନ ଶବ୍ଦ ଶୁଣି କହିଲେ, ଏହି କୋଳାହଳ ଶବ୍ଦର ଅଭିପ୍ରାୟ କ'ଣ? ତେଣୁ ସେହି ଲୋକ ଶୀଘ୍ର ଆସି ଏଲିଙ୍କୁ ସମ୍ବାଦ ଦେଲା। ସେ ସମୟରେ ଏଲି 98 ବର୍ଷ ବୟସ୍କ ଥିଲେ ଓ ତାଙ୍କର ଚକ୍ଷୁ ସ୍ତବ୍ଧ ହେବାରୁ ସେ ଦେଖିପାରିଲେ ନାହିଁ। ପୁଣି ସେହି ମନୁଷ୍ୟ ଏଲିଙ୍କୁ କହିଲା, ଆମ୍ଭେ ସୈନ୍ୟ ମଧ୍ୟରୁ ଆଗତ ଲୋକ ଓ ଆମ୍ଭେ ଆଜି ସୈନ୍ୟ ମଧ୍ୟରୁ ପଳାଇ ଆସିଲୁ। ତହିଁରେ ସେ କହିଲେ, ହେ ପୁତ୍ର, କି କଥା ହେଲା? ତୁ ସମାଚାର ଆଣିବା ଲୋକ ଉତ୍ତର କରି କହିଲା, ଇସ୍ରାଏଲ ପଲେଷ୍ଟିୟମାନଙ୍କ ସମ୍ମୁଖରୁ ପଳାଇଲେ ଓ ଲୋକମାନଙ୍କ ମଧ୍ୟରେ ମହାସଂହାର ହେଲା, ମଧ୍ୟ ତୁମ୍ଭର ଦୁଇ ପୁତ୍ର ହପ୍ନି ଓ ପିନ୍ହସ୍ ମଲେ। ପୁଣି ପରମେଶ୍ୱରଙ୍କ ସିନ୍ଧୁକ ଧରାଗଲା, ଆଉ ସେ ପରମେଶ୍ୱରଙ୍କ ସିନ୍ଧୁକ ବିଷୟ କହିବା କ୍ଷଣେ ଏପରି ଘଟିଲା ଯେ ଏଲି ଦ୍ୱାର ପାଖରେ ଆପଣ ଆସନରୁ ପଛଆଡ଼େ ପଡ଼ିଗଲେ, ତେଣୁ ତାଙ୍କର ବେକ ଭାଙ୍ଗିଯାଇ ସେ ମଲେ, କାରଣ ସେ ବୃଦ୍ଧ ଲୋକ ଓ ଭାରି ଥିଲେ। ସେ 40 ବର୍ଷ ଇସ୍ରାଏଲର ବିଚାର କଲେ। ସେ ସମୟରେ ତାଙ୍କର ପୁତ୍ରବଧୂ ପିନ୍ହସ୍ର ଭାର୍ଯ୍ୟା ଗର୍ଭବତୀ, ପ୍ରସବ କାଳ ନିକଟ ଥିଲା। ଏଣୁ ପରମେଶ୍ୱରଙ୍କ ସିନ୍ଧୁକ ଧରାଗଲା ଆଉ ତାହାର ଶ୍ୱଶୁର ଓ ସ୍ୱାମୀ ମଲେ। ଏହି ସମ୍ବାଦ ଶୁଣିବା ମାତ୍ରେ ସେ ଆଣ୍ଠୋଇ ପଡ଼ି ପ୍ରସବ କଲା, କାରଣ ସେହିକ୍ଷଣି ତାହାର ବେଦନା ଉପସ୍ଥିତ ହେଲା। ତହୁଁ ପ୍ରାୟ ତାର ମରଣ ସମୟରେ ତାହା ନିକଟରେ ଠିଆ ହୋଇଥିବା ସ୍ତ୍ରୀମାନେ ତାହାକୁ କହିଲେ, ଭୟ କର ନାହିଁ, ତୁମେ ତ ପୁତ୍ର ପ୍ରସବ କରିଅଛ। ମାତ୍ର ସେ କିଛି ଉତ୍ତର ଦେଲା ନାହିଁ, କିଏ ବା ତହିଁରେ ମନ ଦେଲା ନାହିଁ। ଆଉ ପରମେଶ୍ୱରଙ୍କ ସିନ୍ଧୁକ ଧରାଯିବାରୁ ଓ ତାହାର ଶ୍ୱଶୁର ଆଉ ସ୍ୱାମୀ ହେତୁରୁ ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା। ଏହା କହି ସେ ବାଳକର ନାମ ଐକାବୋଧ, ହୀନ ଗୌରବ ରଖିଲା। ଆଉ ସେ କହିଲା, ଇସ୍ରାଏଲ ମଧ୍ୟରୁ ଗୌରବ ଚାଲିଗଲା, କାରଣ ପରମେଶ୍ୱରଙ୍କ ସିନ୍ଧୁକ ଧରାଗଲା। ପ୍ରଥମ ସାମୁଏଲ ଅଧ୍ୟାୟ 5। ଏଥିମଧ୍ୟରେ ପଲେଷ୍ଟିୟମାନେ ପରମେଶ୍ୱରଙ୍କ ସିନ୍ଧୁକ ନେଇ ଏବନ୍ ଏଜରରୁ ଅଜଦତ୍କୁ ଯାଇଥିଲେ। ତହିଁ ଉତ୍ତରୁ ପଲେଷ୍ଟିୟମାନେ ପରମେଶ୍ୱରଙ୍କ ସିନ୍ଧୁକ ନେଇ ଦାଗନ ମନ୍ଦିରକୁ ଆଣି ଦାଗନ ଦେବତା ନିକଟରେ ରଖିଲେ। ତହିଁ ପରଦିନ ଅଜଦତ୍ର ଲୋକମାନେ ଶୀଘ୍ର ଉଠନ୍ତେ, ଦେଖ, ଦାଗନ ସଦାପ୍ରଭୁଙ୍କ ସିନ୍ଧୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି। ତେଣୁ ସେମାନେ ଦାଗନକୁ ପୁନର୍ବାର ଉଠାଇ ତାହା ସ୍ଥାନରେ ରଖିଲେ। ପୁଣି ସେମାନେ ତହିଁ ଆର ଦିନ ପ୍ରଭାତରେ ଶୀଘ୍ର ଉଠନ୍ତେ, ଦେଖ, ଦାଗନ ସଦାପ୍ରଭୁଙ୍କ ସିନ୍ଧୁକ ସମ୍ମୁଖରେ ମୁହଁ ମାଡ଼ି ଭୂମିରେ ପଡ଼ିଅଛି। ପୁଣି ଦାଗନର ମୁଣ୍ଡ ଓ ହାତର ଦୁଇ ପାପୁଲି କଟା ହୋଇ ଦ୍ୱାରବନ୍ଧ ଉପରେ ପଡ଼ିଅଛି, କେବଳ ତାହାର ମତ୍ସ୍ୟାକାର ବାକି ରହିଅଛି। ଏହେତୁ ଦାଗନର ଯାଜକମାନେ ଅବା ଯେଉଁମାନେ ଦାଗନ ମନ୍ଦିରକୁ ଆସନ୍ତି ସେମାନଙ୍କ ମଧ୍ୟରୁ କେହି ଆଜି ପର୍ଯ୍ୟନ୍ତ ଅଜଦତ୍ସ୍ଥିତ ଦାଗନର ଦ୍ୱାରବନ୍ଧ ମାଡ଼ନ୍ତି ନାହିଁ, ମାତ୍ର ଅଜଦଦୀୟ ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କ ହସ୍ତ ଭାରି ହେଲା ଓ ସେ ଅଜଦତ୍କୁ ଓ ତହିଁ ସୀମାସ୍ଥିତ ଲୋକମାନଙ୍କୁ ଅର୍ଶରୋଗରେ ଆଘାତ କରି ସଂହାର କଲେ। ତେଣୁ ଅଜଦଦୀୟ ଲୋକମାନେ ତାହା ଦେଖି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଧୁକ ଆମ୍ମାନଙ୍କ ନିକଟ ରହିବ ନାହିଁ, କାରଣ ଆମ୍ମାନଙ୍କ ଉପରେ ଓ ଆମ୍ମାନଙ୍କ ଦେବତା ଦାଗନ ଉପରେ ତାହାଙ୍କର ହସ୍ତ ନିଷ୍ଠୁର ହୋଇଅଛି। ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟିୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ର କରି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଧୁକ ବିଷୟରେ ଆମ୍ମାନେ କ'ଣ କରିବା? ତେଣୁ ସେମାନେ ଉତ୍ତର କଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଧୁକ ଗାତ୍କୁ ନିଆଯାଉ। ତେଣୁ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଧୁକ ନେଇଗଲେ। ପୁଣି ସେମାନେ ତାହା ନେଇଗଲା ଉତ୍ତାରେ ଏପରି ହେଲା ଯେ ସଦାପ୍ରଭୁଙ୍କ ହସ୍ତ ନଗର ବିରୁଦ୍ଧରେ ଅତି ମହାବ୍ୟାକୁଳତାଜନକ ହେଲା। ପୁଣି ସେ ନଗରସ୍ଥ ସାନ ବଡ଼ ଉଭୟଙ୍କୁ ଆଘାତ କଲେ ଓ ସେମାନଙ୍କଠାରେ ଅର୍ଶରୋଗ ବାହାରିଲା। ତେଣୁ ସେମାନେ ଇକ୍ରୋନ୍କୁ ପରମେଶ୍ୱରଙ୍କ ସିନ୍ଧୁକ ପଠାଇଲେ। ତହିଁରେ ପରମେଶ୍ୱରଙ୍କ ସିନ୍ଧୁକ ଇକ୍ରୋନ୍ରେ ଉପସ୍ଥିତ ହୁଅନ୍ତେ ଇକ୍ରୋଣୀୟମାନେ କ୍ରନ୍ଦନ କରି କହିଲେ, ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଦ୍ଧ କରିବା ପାଇଁ ସେମାନେ ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଧୁକ ଆମ୍ଭମାନଙ୍କ ନିକଟକୁ ଆଣିଅଛନ୍ତି। ଏହେତୁ ସେମାନେ ଲୋକ ପଠାଇ ପଲେଷ୍ଟିୟମାନଙ୍କ ସମସ୍ତ ଅଧିପତିଙ୍କୁ ଏକତ୍ରିତ କରି କହିଲେ, ଇସ୍ରାଏଲର ପରମେଶ୍ୱରଙ୍କ ସିନ୍ଧୁକ ପଠାଇ ଦିଅ, ତାହା ସ୍ୱସ୍ଥାନକୁ ଫେରିଯାଉ, ତାହା ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକମାନଙ୍କୁ ବଦ୍ଧ ନ କରୁ, କାରଣ ନଗରର ସର୍ବତ୍ର ମୃତ୍ୟୁଜନକ ବ୍ୟାକୁଳତା ଜନ୍ମିଥିଲା। ପରମେଶ୍ୱରଙ୍କ ହସ୍ତ ସେଠାରେ ଅତି ଭାରି ଥିଲା। ପୁଣି ଯେଉଁ ଲୋକମାନେ ମଲେ ନାହିଁ ସେମାନେ ଅର୍ଷ ରୋଗରେ ପୀଡ଼ିତ ହେଲେ, ଆଉ ନଗରର ଆର୍ତ୍ତନାଦ ଆକାଶକୁ ଉଠିଲା। ପ୍ରଥମ ସାମୁଏଲ ଅଧ୍ୟାୟ ଛ। ସଦାପ୍ରମୁଖ ସିନ୍ଧୁକ ପଲେଷ୍ଟିଆମାନଙ୍କ ଦେଶରେ ସାତ ମାସ ରହିଲା। ଏଥିରେ ପଲେଷ୍ଟିଆମାନେ ଯାଜକମାନଙ୍କୁ ଓ ମନ୍ତ୍ରଜ୍ଞମାନଙ୍କୁ ଡକାଇ କହିଲେ, ସଦାପ୍ରମୁଖ ସିନ୍ଧୁକ ବିଷୟରେ ଆମ୍ଭେମାନେ କ'ଣ କରିବା? କି ଦେଇ ଆମ୍ଭେମାନେ ତାହା ସୋ ସ୍ଥାନକୁ ପଠାଇବା? ଏହା ଆମ୍ଭମାନଙ୍କୁ ଜଣାଅ। ତହିଁରେ ସେମାନେ କହିଲେ, ଯେବେ ତୁମ୍ଭେମାନେ ଇସ୍ରାଏଲ୍ର ପରମେଶ୍ୱରଙ୍କ ସିନ୍ଧୁକ ପଠାଇଦେବ, ତେବେ ତାହା ରିକ୍ତ ପଠାଅ ନାହିଁ, ମାତ୍ର କୌଣସି ମତେ ହେଲେ ଗୋଟିଏ ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଅ। ତେବେ ତୁମ୍ଭେମାନେ ସୁସ୍ଥ ହେବ ଓ ତୁମ୍ଭମାନଙ୍କଠାରୁ ତାହାଙ୍କ ହସ୍ତ କାହିଁକି ଘୁଞ୍ଚା ଯାଉନାହିଁ, ଏହା ତୁମ୍ଭମାନଙ୍କୁ ଜଣାଯିବ। ତହୁ ସେମାନେ ପଚାରିଲେ, ଆମ୍ଭେମାନେ କି ପ୍ରକାର ଦୋଷାର୍ଥକ ଉପହାର ତାହାଙ୍କ ନିକଟକୁ ଫେରି ପଠାଇବା? ଏଥିରେ ସେମାନେ କହିଲେ, ପଲେଷ୍ଟିଆମାନଙ୍କ ଅଧିପତିଗଣର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ପାଞ୍ଚ ଅର୍ଷ ଓ ସ୍ୱର୍ଣ୍ଣମୟ ପାଞ୍ଚ ମୂଷିକ, କାରଣ ତୁମ୍ଭ ସମସ୍ତଙ୍କୁ ଓ ତୁମ୍ଭମାନଙ୍କ ଅଧିପତିଗଣକୁ ଏକରୂପ ମହାମାରୀ ଘଟିଥିଲା। ଏ ନିମନ୍ତେ ତୁମେମାନେ ଆପଣାମାନଙ୍କ ଅର୍ଷ ପ୍ରତିମା ଓ ତୁମମାନଙ୍କ ଦେଶନାଶକାରୀ ମୂଷିକ ପ୍ରତିମା ନିର୍ମାଣ କର ଓ ଇସ୍ରାଏଲ୍ର ପରମେଶ୍ୱରଙ୍କୁ ଗୌରବ ଦିଅ। ହୋଇପାରେ ସେ ତୁମମାନଙ୍କ ଉପରୁ ଓ ତୁମମାନଙ୍କ ଦେବତାମାନଙ୍କ ଉପରୁ ଓ ତୁମମାନଙ୍କ ଦେଶ ଉପରୁ ଆପଣା ହସ୍ତ ହାଲୁକା କରିବେ, ଯେପରି ମିଶ୍ରମାନେ ଓ ଫାର ଆପଣମାନଙ୍କ ହୃଦୟ ଭାରି କରିଥିଲେ, ସେପରି ତୁମେମାନେ କାହିଁକି ଆପଣମାନଙ୍କ ହୃଦୟ ଭାରି କରୁଅଛ? ସେ ସେମାନଙ୍କ ମଧ୍ୟରେ ଆପଣ ମହାଶକ୍ତି ପ୍ରକାଶ କରନ୍ତେ, ସେମାନେ କି ଲୋକମାନଙ୍କୁ ଛାଡ଼ିଦେଲେ ନାହିଁ ଓ ଲୋକମାନେ କି ପ୍ରସ୍ଥାନ କଲେ ନାହିଁ? ଏହେତୁ ଏବେ ଗୋଟିଏ ନୂଆ ଶଗଡ଼ ପ୍ରସ୍ତୁତ କର, ଓ ଯେଉଁ ଦୁଗ୍ଧବତୀ ଗାଭୀମାନଙ୍କ ଉପରେ ଜୁଆଳି ଲାଗିନାହିଁ, ଏପରି ଦୁଇ ଗାଭୀ ଶଗଡ଼ରେ ଯୋଚ ଓ ସେମାନଙ୍କଠାରୁ ସେମାନଙ୍କ ବାଛୁରୀକି ଘରକୁ ଆଣ। ପୁଣି ସଦାପ୍ରଭୁଙ୍କ ସିନ୍ଧୁକ ନେଇ ସେହି ଶଗଡ଼ ଉପରେ ରଖ, ଓ ଯେଉଁ ସ୍ୱର୍ଣ୍ଣମୟ ପଦାର୍ଥ ଦୋଷାର୍ଥକ ଉପହାର ରୂପେ ତାହାଙ୍କ ନିକଟକୁ ଫେରି ପଠାଇବ, ତାହା ତହିଁ ପାର୍ଶ୍ୱରେ ଏକ ସିନ୍ଧୁକରେ ରଖ, ତହୁଁ ଯିବା ପାଇଁ ତାହା ପଠାଇ ଦିଅ। ଆଉ ଦେଖ, ଯେବେ ତାହା ଆପଣ ସୀମାସ୍ତ ପଥ ଦେଇ ବୈତ୍ସେମସ୍କୁ ଯାଏ, ତେବେ ସେ ଆମ୍ଭମାନଙ୍କ ପ୍ରତି ଏହି ମହା ଅମଙ୍ଗଳ ଘଟାଇଅଛନ୍ତି, ମାତ୍ର ଯେବେ ନ ଯାଏ, ତେବେ ଆମ୍ଭେମାନେ ଜାଣିବୁ ଯେ ତାହାଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ, ତାହା ଘଟଣାକ୍ରମେ ଆମ୍ଭମାନଙ୍କୁ ଘଟିଅଛି। ତହିଁରେ ଲୋକମାନେ ସେପରି କଲେ। ପୁଣି ଦୁଇ ଦୁଗ୍ଧବତୀ ଗାଭୀ ନେଇ ଶଗଡ଼ରେ ଯୋଚିଲେ ଓ ସେମାନଙ୍କ ବାଛୁରୀକି ଘରେ ବନ୍ଦ କଲେ, ଆଉ ସେମାନେ ଶଗଡ଼ ଉପରେ ସଦାପ୍ରଭୁଙ୍କ ସିନ୍ଧୁକ ଓ ସ୍ୱର୍ଣ୍ଣମୂଷିକ ଓ ସେମାନଙ୍କ ଅର୍ଷ ପ୍ରତିମାର ସିନ୍ଧୁକ ରଖିଲେ। ତେଣୁ ସେହି ଗାଭୀମାନେ ସଳକ ପଥ ଧରି ବୈତ୍ସେମସ୍କୁ ଯିବା ବାଟରେ ଗଲେ। ସେମାନେ ଯାଉ ଯାଉ ହମ୍ବାରବ ପକାଇ ସଡ଼କରେ ଗଲେ, ଦକ୍ଷିଣକୁ କି ବାମକୁ ଫେରିଲେ ନାହିଁ, ଆଉ ସେମାନଙ୍କ ପଛେ ପଛେ ପଲେଷ୍ଟିଆ ଅଧିପତିମାନେ ବୈତ୍ସେମସ୍ ସୀମା ପର୍ଯ୍ୟନ୍ତ ଗଲେ। ସେହି ସମୟରେ ବୈତ୍ସେମସ୍ର ଲୋକମାନେ ତଳଭୂମିରେ ଆପଣାମାନଙ୍କ ଗହମ କାଟୁଥିଲେ, ପୁଣି ସେମାନେ ଅନାଇ ସିନ୍ଧୁକ ଦେଖିଲେ ଓ ତାହା ଦେଖି ଆନନ୍ଦିତ ହେଲେ। ଏ ଉତ୍ତାରେ ସେହି ଶଗଡ଼ ବୈତ୍ସେମସୀୟ ଜିହୋଶୁଆର କ୍ଷେତ୍ରକୁ ଆସି ଏକ ବଡ଼ ପଥର ଥିବା ସ୍ଥାନରେ ଛିଡ଼ା ହୋଇ ରହିଲା। ତହିଁରେ ସେମାନେ ସେ ଶଗଡ଼ର କାଠ ଚିରି ସେହି ଗାଭୀମାନଙ୍କୁ ହୋମବଳୀ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ। ପୁଣି ଲେବିୟମାନେ ସଦାପ୍ରଭୁଙ୍କ ସିନ୍ଧୁକ ଓ ତହିଁ ସହିତ ଥିବା ସ୍ୱର୍ଣ୍ଣ ପଦାର୍ଥର ସିନ୍ଧୁକ ଓହ୍ଲାଇ ସେହି ବଡ଼ ପଥର ଉପରେ ଥୋଇଲେ, ଆଉ ବୈତ୍ସେମସ୍ର ଲୋକମାନେ ସେହିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥକ ଉପହାର ଦେଲେ ଓ ବଳି ଉତ୍ସର୍ଗ କଲେ। ତେଣୁ ପଲେଷ୍ଟିଆମାନଙ୍କ ପାଞ୍ଚ ଅଧିପତି ତାହା ଦେଖି ସେହିଦିନ ଇକ୍ରୋଣକୁ ଫେରିଆସିଲେ। ପଲେଷ୍ଟିଆମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୋଷାର୍ଥକ ଉପହାର ରୂପେ ଏହିସବୁ ସ୍ୱର୍ଣ୍ଣମୟ ଅର୍ଷ ପଠାଇଥିଲେ, ଯଥା ଅଜଦୋଦ ପାଇଁ ଏକ, ଘୋଷା ପାଇଁ ଏକ, ଅସ୍କିଲୋନ୍ ପାଇଁ ଏକ, ଗାଥ ପାଇଁ ଏକ, ଇକ୍ରୋଣ ପାଇଁ ଏକ। ପୁଣି ବୈତ୍ସମସ୍ୟ ଝିଅସୁଅର କ୍ଷେତ୍ରସ୍ଥିତ ଯେଉଁ ବଡ଼ ପଥର ଆଜି ପର୍ଯ୍ୟନ୍ତ ଅଛି, ଯେଉଁ ଉପରେ ସେମାନେ ସଦାପ୍ରଭୁଙ୍କ ସିନ୍ଧୁକ ରଖିଥିଲେ, ସେ ପର୍ଯ୍ୟନ୍ତ ପାଞ୍ଚ ଅଧିପତିଙ୍କ ଅଧୀନସ୍ଥ ପ୍ରାଚୀର ବେଷ୍ଟିତ ନଗର ହେଉ କି ଦେଶୀୟ ଗ୍ରାମମାନ ହେଉ, ପଲେଷ୍ଟିଆମାନଙ୍କ ନଗର ସକଳର ସଂଖ୍ୟାନୁସାରେ ସ୍ୱର୍ଣ୍ଣମୟ ମୂଷିକ ପଠାଇଲେ। ପୁଣି ବୈତ୍ସେମସୀୟ ଲୋକମାନେ ସଦାପ୍ରଭୁଙ୍କ ସିନ୍ଧୁକକୁ ଅନାଇବାରୁ ସେ ସେମାନଙ୍କୁ ବଦ୍ଧ କଲେ। ଲୋକମାନଙ୍କ ମଧ୍ୟରୁ ସତୁରୀ ଜଣ ଅର୍ଥାତ୍ ହଜାରକେ ପଞ୍ଚାଶ ଜଣ ବଦ୍ଧ କଲେ। ପୁଣି ସଦାପ୍ରଭୁ ମହାସଂଘାରରେ ଲୋକମାନଙ୍କର ସଂହାର କରିବାରୁ ସେମାନେ ବିଳାପ କଲେ। ଆହୁରି ବୈଦସମସ୍ୟ ଲୋକମାନେ କହିଲେ, ଏହି ପବିତ୍ର ପରମେଶ୍ୱର ସଦାପ୍ରଭୁଙ୍କ ସମ୍ମୁଖରେ କିଏ ଛିଡ଼ା ହୋଇପାରେ? ଏବେ ଆମ୍ଭମାନଙ୍କଠାରୁ ସେ କାହା ନିକଟକୁ ଯିବେ? ତେଣୁ ସେମାନେ କିରିୟଥ ଜିଆରିମିୟ ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, ପଲେଷ୍ଟିୟମାନେ ସଦାପ୍ରଭୁଙ୍କ ସିନ୍ଧୁକ ଫେରାଇ ଆଣିଅଛନ୍ତି, ତୁମେମାନେ ଆସି ଆପଣମାନଙ୍କ ନିକଟକୁ ତାହା ନେଇଯାଅ। ପ୍ରଥମ ସାମୁଏଲ ଅଧ୍ୟାୟ ସାତ। ଅନନ୍ତର କିରିୟଥ ଜିଆରିମିୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଧୁକ ନେଇଯାଇ ପର୍ବତସ୍ଥିତ ଅବିନାଦବ୍ର ଗୃହରେ ରଖିଲେ। ପୁଣି ସଦାପ୍ରଭୁଙ୍କ ସିନ୍ଧୁକ ରକ୍ଷାର୍ଥେ ତାହାର ପୁତ୍ର ଇଲିଆସରକୁ ପବିତ୍ର କଲେ। ସିନ୍ଧୁକ କିରିୟଥ ଜିଆରିମ୍ରେ ବାସ କରିବା ଦିନାବଧି ଦୀର୍ଘକାଳ ଅର୍ଥାତ୍ 20 ବର୍ଷ ଗତ ହେଲା। ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ। ତହିଁରେ ସାମୁଏଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, ଯେବେ ତୁମେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରଥ ଦେବୀଗଣଙ୍କୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର। ତହିଁରେ ସେ ପଲେଷ୍ଟିୟମାନଙ୍କ ହସ୍ତରୁ ତୁମମାନଙ୍କୁ ଉଦ୍ଧାର କରିବେ। ତେବେ ଇସ୍ରାଏଲ ସନ୍ତାନଗଣ ବାଲ ଦେବତାମାନଙ୍କୁ ଓ ଅଷ୍ଟାରଥ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ। ଅନନ୍ତର ସାମୁଏଲ କହିଲେ, ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପିରେ ଏକତ୍ର କର, ତହିଁରେ ମୁଁ ତୁମମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି। ତେଣୁ ସେମାନେ ମିସ୍ପିରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହିଦିନ ଉପବାସ କରି ସେହିଠାରେ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଏ ଉତ୍ତରେ ସାମୁଏଲ ମିସ୍ପିରେ ଇସ୍ରାଏଲ ସନ୍ତାନଗଣର ବିଚାର କଲେ। ଏଥିମଧ୍ୟରେ ଇସ୍ରାଏଲ ସନ୍ତାନଗଣ ମିସ୍ପିରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟିୟମାନେ ଏହି କଥା ଶୁଣନ୍ତେ ପଲେଷ୍ଟିୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠିଆସିଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ତାହା ଶୁଣି ପଲେଷ୍ଟିୟମାନଙ୍କ ସମ୍ମୁଖରେ ଭୀତ ହେଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସାମୁଏଲକୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ। ତହୁ ସାମୁଏଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ୍ୟ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ। ଆଉ ସାମୁଏଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ। ପୁଣି ସାମୁଏଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟିୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ, ମାତ୍ର ସଦାପ୍ରଭୁ ସେହିଦିନ ପଲେଷ୍ଟିୟମାନଙ୍କ ଉପରେ ମହାରବରେ ମେଘ ଗର୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ। ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ। ତେଣୁ ଇସ୍ରାଏଲ ଲୋକମାନେ ମିସ୍ପିରୁ ବାହାରି ପଲେଷ୍ଟିୟମାନଙ୍କ ପଛେ ପଛେ ଗୋଡ଼ାଇ ବୈତକର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ। ତହିଁରେ ସାମୁଏଲ ଖଣ୍ଡେ ପଥର ନେଇ ମିସ୍ପି ଓ ସେନ୍ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍ ଏଜର ଉପକାର ସ୍ମରଣାର୍ଥକ ପ୍ରସ୍ତର ରଖି କହିଲେ, ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି। ଏହି ପ୍ରକାରେ ପଲେଷ୍ଟିୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ। ପୁଣି ସାମୁଏଲଙ୍କର ଯାବଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟିୟମାନଙ୍କର ପ୍ରତିକୂଳ ହେଲା। ଆଉ ପଲେଷ୍ଟିୟମାନେ ଇସ୍ରାଏଲଠାରୁ ଯେ ସମସ୍ତ ନଗର ହରଣ କରିଥିଲେ, ଇକ୍ରୋନ୍ଠାରୁ ଗାତ ପର୍ଯ୍ୟନ୍ତ ସେ ସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା। ପୁଣି ଇସ୍ରାଏଲ ପଲେଷ୍ଟିୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏ ଉତ୍ତରେ ଇସ୍ରାଏଲ ଓ ଇମୋରିୟମାନଙ୍କ ମଧ୍ୟରେ ସନ୍ଧି ହେଲା। ସାମୁଏଲ ଆପଣାର ଯାବଜୀବନ ଇସ୍ରାଏଲର ବିଚାର କଲେ। ସେ ପ୍ରତିବର୍ଷ ବୈଥଲ ଓ ଗିଲଗଲ ଓ ମିସ୍ପିରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ। ପୁଣି ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରିଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ। ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କରିଥିଲେ। ପ୍ରଥମ ସାମୁଏଲ ଅଧ୍ୟାୟ ଆଠ। ଅନନ୍ତର ସାମୁଏଲ ବୃଦ୍ଧ ହୁଅନ୍ତେ ଆପଣା ପୁତ୍ରମାନଙ୍କୁ ଇସ୍ରାଏଲ ଉପରେ ବିଚାରକର୍ତ୍ତା କଲେ। ତାଙ୍କର ଜ୍ୟେଷ୍ଠ ପୁତ୍ରର ନାମ ଜୋଏଲ ଓ ଦ୍ୱିତୀୟର ନାମ ଅବିୟ। ଏମାନେ ବେର୍ସେବାରେ ବିଚାରକର୍ତ୍ତା ଥିଲେ, ମାତ୍ର ତାଙ୍କର ପୁତ୍ରମାନେ ତାଙ୍କର ପଥରେ ନ ଚାଲି ଅନ୍ୟାୟ ଲାଭର ଅନୁଗାମୀ ହେଲେ ଓ ଲାଞ୍ଚ ନେଇ ବିଚାର ବିପରୀତ କଲେ। ତହିଁରେ ଇସ୍ରାଏଲର ସମସ୍ତ ପ୍ରାଚୀନ ବର୍ଗ ଏକତ୍ର ହୋଇ ରାମାରେ ସାମୁଏଲଙ୍କ ନିକଟକୁ ଆସିଲେ। ପୁଣି ସେମାନେ ତାଙ୍କୁ କହିଲେ, ଦେଖ ତୁମ୍ଭେ ବୃଦ୍ଧ ହେଲ, ପୁଣି ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁନାହାନ୍ତି, ଯେହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା କର, ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ। ସେମାନେ ଏହି କଥା କହିବା ବେଳେ ସାମୁଏଲଙ୍କର ଦୃଷ୍ଟିରେ ତାହା ମନ୍ଦବୋଧ ହେଲା। ଏଥିରେ ସାମୁଏଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ସେତେବେଳେ ସଦାପ୍ରଭୁ ସାମୁଏଲଙ୍କୁ କହିଲେ, ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି ସେହିସବୁ ରବରେ କର୍ଣ୍ଣପାତ କର, କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରିନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୁହିଁବା ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି। ଆମ୍ଭେ ସେମାନଙ୍କୁ ମିଶ୍ରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେ ସମସ୍ତ କର୍ମ କରିଅଛନ୍ତି ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି, ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର। ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯିଏ ରାଜତ୍ୱ କରିବ ସେହି ରାଜାର ବିଧି ସେମାନଙ୍କୁ ଜଣାଅ। ଏ ଉତ୍ତରେ ଯେଉଁମାନେ ସାମୁଏଲଙ୍କୁ ରାଜା ମାଗିଥିଲେ ସେହି ଲୋକମାନଙ୍କୁ ସେ ସଦାପ୍ରଭୁଙ୍କର ସମସ୍ତ କଥା ଜଣାଇଲେ। ଆହୁରି ସେ କହିଲେ, ତୁମମାନଙ୍କ ଉପରେ ଯିଏ ରାଜତ୍ୱ କରିବ ସେହି ରାଜାର ଏହି ପ୍ରକାର ବିଧି ହେବ, ସେ ତୁମମାନଙ୍କର ପୁତ୍ରଗଣକୁ ନେଇ ଆପଣା ରଥ ନିମନ୍ତେ ଓ ଆପଣାର ଅଶ୍ୱରୋହୀ ହେବା ନିମନ୍ତେ ନିଯୁକ୍ତ କରିବ ଓ ସେମାନେ ତାହାର ରଥ ଆଗେ ଆଗେ ଦୌଡ଼ିବେ। ପୁଣି ସେ ସେମାନଙ୍କୁ ଆପଣାର ସହସ୍ରପତି ଓ ପଞ୍ଚାଶତ୍ପତି କରି ନିଯୁକ୍ତ କରିବ। ପୁଣି ସେ ଆପଣା ଭୂମି ଚାଷ କରିବାକୁ ଓ ଆପଣା ଶସ୍ୟ କାଟିବାକୁ ଓ ଆପଣା ଯୁଦ୍ଧାସ୍ତ୍ର ଓ ଆପଣା ରଥ ସଜା ନିର୍ମାଣ କରିବାକୁ ସେମାନଙ୍କୁ କାହାକୁ କାହାକୁ ନିଯୁକ୍ତ କରିବ। ଆଉ ସେ ତୁମମାନଙ୍କ କନ୍ୟାଗଣକୁ ନେଇ ଗନ୍ଧଦ୍ରବ୍ୟ ପ୍ରସ୍ତୁତକାରିଣୀ ଓ ପାଚିକା ଓ ସୂପକାରିଣୀ କରିବ। ଆହୁରି ସେ ତୁମ୍ଭମାନଙ୍କ ଶସ୍ୟକ୍ଷେତ୍ର ଓ ତୁମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ଓ ତୁମ୍ଭମାନଙ୍କ ଜିତକ୍ଷେତ୍ର ମଧ୍ୟରୁ ସର୍ବୋତ୍ତମ କ୍ଷେତ୍ର ସବୁ ନେଇ ଆପଣା ଦାସମାନଙ୍କୁ ଦେବ। ପୁଣି ସେ ତୁମ୍ଭମାନଙ୍କ ବିହନର ଓ ତୁମ୍ଭମାନଙ୍କ ଦ୍ରାକ୍ଷାର ଦଶମାଂଶ ନେଇ ଆପଣା ଗୃହାଧ୍ୟକ୍ଷ ଓ ଦାସମାନଙ୍କୁ ଦେବ। ଆଉ ସେ ତୁମ୍ଭମାନଙ୍କ ଦାସମାନଙ୍କୁ ଓ ତୁମମାନଙ୍କ ଦାସୀମାନଙ୍କୁ ଓ ତୁମମାନଙ୍କ ସର୍ବୋତ୍ତମ ଯୁବା ପୁରୁଷମାନଙ୍କୁ ଓ ତୁମମାନଙ୍କ ଗର୍ଦ୍ଧବ ସକଳ ନେଇ ଆପଣା କାର୍ଯ୍ୟରେ ଲଗାଇବ। ସେ ତୁମମାନଙ୍କ ମେଷପଲର ଦଶମାଂଶ ନେବ ଓ ତୁମେମାନେ ତାହାର ଦାସ ହେବ। ପୁଣି ସେ ସମୟରେ ତୁମେମାନେ ଆପଣା ମନୋନୀତ ରାଜା ସକାଶକୁ କ୍ରନ୍ଦନ କରିବ, ମାତ୍ର ସେ ସମୟରେ ସଦାପ୍ରଭୁ ତୁମମାନଙ୍କୁ ଉତ୍ତର ଦେବେ ନାହିଁ। ତଥାପି ଲୋକମାନେ ସାମୁଏଲଙ୍କର ରବ ଶୁଣିବାକୁ ନାସ୍ତି କଲେ, ଆଉ ସେମାନେ କହିଲେ, ନା ଆମମାନଙ୍କ ଉପରେ ଜଣେ ରାଜା ହେଉନ୍ତୁ, ତହିଁରେ ଆମେମାନେ ମଧ୍ୟ ଅନ୍ୟ ସବୁ ଦେଶୀୟଙ୍କ ପରି ହେବା, ଆମମାନଙ୍କ ରାଜା ଆମକୁ ବିଚାର କରିବେ ଓ ଆମମାନଙ୍କର ଅଗ୍ରସର ହୋଇ ଆମମାନଙ୍କ ପାଇଁ ଯୁଦ୍ଧ କରିବେ। ଏଥିରେ ସାମୁଏଲ ଲୋକମାନଙ୍କର ସମସ୍ତ କଥା ଶୁଣି ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ ତାହା କହିଲେ। ତେଣୁ ସଦାପ୍ରଭୁ ସାମୁଏଲଙ୍କୁ କହିଲେ, ସେମାନଙ୍କ ରବ ଶୁଣ ଓ ସେମାନଙ୍କ ପାଇଁ ଜଣେ ରାଜା ସ୍ଥିର କର। ଏ ଉତ୍ତରେ ସାମୁଏଲ ଇସ୍ରାଏଲ ଲୋକମାନଙ୍କୁ କହିଲେ, ତୁମେମାନେ ପ୍ରତ୍ୟେକ ଆପଣା ଆପଣା ନଗରକୁ ଯାଅ। ପ୍ରଥମ ସାମୁଏଲ ଅଧ୍ୟାୟ ନ। ସେହି ସମୟରେ ବିନ୍ୟାମିନ ବଂଶୀୟ ଅଫିହର ବୃଦ୍ଧ ପ୍ରପୌତ୍ର, ବଖରତର ପ୍ରପୌତ୍ର, ସରରର ପୌତ୍ର, ଅବିଏଲର ପୁତ୍ର କିସ୍ ନାମକ ଜଣେ ମହାବିକ୍ରମଶାଳୀ ବିନ୍ୟାମିନୀୟ ଲୋକ ଥିଲା। ପୁଣି ତାହାର ସାଉଲ ନାମରେ ଏକ ପୁତ୍ର ଥିଲେ। ସେ ସୁନ୍ଦର ଯୁବା ପୁରୁଷ, ଆଉ ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ନଥିଲେ। ସେ ସମସ୍ତ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧକୁ ଉଚ୍ଚ ଥିଲେ। ଏକ ସମୟରେ ସାଉଲଙ୍କ ପିତା କିସ୍ର ଗଧ ସବୁ ହଜିଲେ। ତହିଁରେ କିସ୍ ଆପଣା ପୁତ୍ର ସାଉଲଙ୍କୁ କହିଲା, ତୁମ୍ଭେ ଯୁବାମାନଙ୍କ ମଧ୍ୟରୁ ଜଣକୁ ସଙ୍ଗେ ନେଇ ଗଧ ଖୋଜିବାକୁ ଉଠିଯାଅ। ତେଣୁ ସେ ଇଫ୍ରାଇମ୍ ପର୍ବତମୟ ଦେଶ ଦେଇ ଗଲେ, ତେଣୁ ସାଲିସା ପ୍ରଦେଶ ଦେଇ ଗଲେ, ମାତ୍ର ସେମାନେ ସେମାନଙ୍କୁ ପାଇଲେ ନାହିଁ। ତେବେ ସେମାନେ ସାଲିମ ପ୍ରଦେଶ ଦେଇ ଗଲେ, ପୁଣି ସେଠାରେ ଗଧମାନେ ନ ଥିଲେ। ତହିଁ ଉତ୍ତାରୁ ସେ ବିନ୍ୟାମିନ ପ୍ରଦେଶ ଦେଇ ଗଲେ, ମାତ୍ର ସେଠାରେ ସେମାନଙ୍କୁ ପାଇଲେ ନାହିଁ। ଯେତେବେଳେ ସେମାନେ ସୁପ୍ ପ୍ରଦେଶରେ ଉପସ୍ଥିତ ହେଲେ, ସେତେବେଳେ ସାଉଲ ଆପଣା ସଙ୍ଗୀ ଯୁବାକୁ କହିଲେ, ଆସ ଆମ୍ଭେମାନେ ଫେରିଯାଉ, ନହେଲେ ମୋର ପିତା ଗଧମାନଙ୍କ ବିଷୟରେ ଚିନ୍ତା କରିବା ଛାଡ଼ି ଆମ୍ଭମାନଙ୍କ ବିଷୟରେ ଚିନ୍ତା କରିବେ। ତହିଁରେ ସେ ତାଙ୍କୁ କହିଲା, ଦେଖ ଏହି ନଗରରେ ପରମେଶ୍ୱରଙ୍କର ଏକ ଲୋକ ଅଛନ୍ତି, ସେ ଅତି ମାନ୍ୟବାନ ଲୋକ, ସେ ଯାହା ସବୁ କହନ୍ତି ନିଶ୍ଚୟ ସଫଳ ହୁଏ। ଆସ ଆମମାନେ ସେଠାକୁ ଯାଉ, ହୋଇପାରେ ଆମମାନେ ଯେଉଁ ଯାତ୍ରା କରୁଅଛୁ ସେ ବିଷୟ ସେ ଆମମାନଙ୍କୁ ଜଣାଇପାରିବେ। ତେବେ ସାଉଲ ଆପଣା ଯୁବାକୁ କହିଲେ, ମାତ୍ର ଦେଖ ଆମମାନେ ଗଲେ ସେ ଲୋକଙ୍କ ନିକଟକୁ କ'ଣ ନେବା, କାରଣ ଆମ୍ଭମାନଙ୍କ ପାତ୍ରରୁ ଖାଦ୍ୟ ସାମଗ୍ରୀ ସରିଲାଣି, ପରମେଶ୍ୱରଙ୍କ ଲୋକଙ୍କ ନିକଟକୁ ନେବା ପାଇଁ କୌଣସି ଦର୍ଶନୀ ନାହିଁ, ଆମ୍ଭମାନଙ୍କ ପାଖରେ କ'ଣ ଅଛି। ତହିଁରେ ସେହି ଯୁବା ସାଉଲଙ୍କୁ ପୁନର୍ବାର ଉତ୍ତର ଦେଇ କହିଲା, ଦେଖ ଆମ୍ଭ ହାତରେ ଏକ ସେକଲ ରୂପାର ଚତୁର୍ଥାଂଶ ଅଛି, ଆମ୍ଭମାନଙ୍କ ଯାତ୍ରା ବିଷୟ ଆମ୍ଭମାନଙ୍କୁ ଜଣାଇବା ପାଇଁ ଆମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତାହା ଦେବା। ପୂର୍ବକାଳେ ଇସ୍ରାଏଲ ମଧ୍ୟରେ କାହାରି ପରମେଶ୍ୱରଙ୍କ ନିକଟରେ ପଚାରିବା ପାଇଁ ଯିବାର ହେଲେ ସେ ଏପରି କହେ, ଆସ ଆମ୍ଭେମାନେ ଦର୍ଶକ ନିକଟକୁ ଯାଉ, କାରଣ ବର୍ତ୍ତମାନ ଯାହାକୁ ଭବିଷ୍ୟତ ବକ୍ତା କହନ୍ତି ପୂର୍ବକାଳରେ ତାହାକୁ ଦର୍ଶକ କହୁଥିଲେ। ଏହେତୁ ସାଉଲ ଆପଣା ଯୁବାକୁ କହିଲେ, ଭଲ କହିଲ, ଆସ ଆମ୍ଭେମାନେ ଯାଉ। ତହିଁରେ ପରମେଶ୍ୱରଙ୍କ ଲୋକ ଯେଉଁ ନଗରରେ ଥିଲେ ସେଠାକୁ ସେମାନେ ଗଲେ। ସେମାନେ ନଗରକୁ ଯିବା ଉଠାଣି ପଥରେ ଗଲାବେଳେ ଜଳ କାଢ଼ିବା ପାଇଁ ବାହାରକୁ ଯିବା କେତେକ ଯୁବତୀଙ୍କୁ ଦେଖି ପଚାରିଲେ, ଏଠାରେ ଦର୍ଶକ ଅଛନ୍ତି କି? ତହିଁରେ ସେମାନେ ଉତ୍ତର ଦେଇ କହିଲେ, ଅଛନ୍ତି, ଦେଖ ସେ ତୁମ୍ଭ ଆଗରେ ଅଛନ୍ତି, ଶୀଘ୍ର ଯାଅ, କାରଣ ସେ ଆଜି ନଗରକୁ ଆସିଅଛନ୍ତି, ଆଜି ଉଚ୍ଚସ୍ଥଳୀରେ ଲୋକମାନଙ୍କର ଏକ ବଳିଦାନ ଅଛି, ସେ ଭୋଜନ କରିବା ପାଇଁ ଉଚ୍ଚସ୍ଥଳୀକୁ ଯିବା ପୂର୍ବେ ତୁମ୍ଭେମାନେ ନଗରରେ ପହଞ୍ଚିଲେ ସେହି କଣି ତାଙ୍କୁ ଦେଖିବ, କାରଣ ସେ ନ ଆସିବା ଯାଏ ଲୋକମାନେ ଭୋଜନ କରିବେ ନାହିଁ। ଯେହେତୁ ସେ ବଳିକି ଆଶୀର୍ବାଦ କଲା ଉତ୍ତାରେ ନିମନ୍ତ୍ରିତ ଲୋକମାନେ ଭୋଜନ କରନ୍ତି, ଏଣୁ ତୁମେମାନେ ଏହି କଣି ଉଠିଯାଅ, ଏତେବେଳେ ତୁମେମାନେ ତାଙ୍କୁ ପାଇବ। ତେଣୁ ସେମାନେ ନଗରକୁ ଉଠିଗଲେ। ନଗର ମଧ୍ୟରେ ଉପସ୍ଥିତ ହେବା ମାତ୍ରେ ଦେଖ ଉଚ୍ଚସ୍ଥଳୀକୁ ଯିବା ପାଇଁ ସାମୁଏଲ ବାହାରି ଆସି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ସାଉଲ ଆସିବାର ଦିନକ ପୂର୍ବେ ସଦାପ୍ରଭୁ ସାମୁଏଲଙ୍କ କର୍ଣ୍ଣରେ ଏହି କଥା କହିଥିଲେ, କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମିନ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ ଲୋକଙ୍କ ଉପରେ ଅଗ୍ରଣୀ କରି ଅଭିଷିକ୍ତ କରିବ, ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟିୟମାନଙ୍କ ହସ୍ତରୁ ଉଦ୍ଧାର କରିବ, କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ। ଏଥିରେ ସାମୁଏଲ ସାଉଲଙ୍କୁ ଦେଖନ୍ତେ ସଦାପ୍ରଭୁ ତାଙ୍କୁ କହିଲେ, ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ ସେହି ବ୍ୟକ୍ତିକୁ ଦେଖ, ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ। ସେତେବେଳେ ସାଉଲ ନଗର ଦ୍ୱାର ଭିତରେ ସାମୁଏଲଙ୍କର ନିକଟବର୍ତ୍ତୀ ହୋଇ କହିଲେ, ବିନୟ କରୁଅଛି, ଦର୍ଶକର ଗୃହ କେଉଁଠାରେ ମୋତେ କୁହ। ତହିଁରେ ସାମୁଏଲ ସାଉଲଙ୍କୁ ଉତ୍ତର ଦେଇ କହିଲେ, ମୁଁ ସେହି ଦର୍ଶକ, ସେ ଉଚ୍ଚସ୍ଥଳୀକି ମୋହର ଆଗେ ଯାଅ, କାରଣ ତୁମ୍ଭେମାନେ ଆଜି ମୋହର ସଙ୍ଗେ ଭୋଜନ କରିବ, ଆଉ ସକାଳେ ମୁଁ ତୁମ୍ଭକୁ ବିଦାୟ କରିବି, ଓ ତୁମ୍ଭ ମନରେ ଯେଉଁ ସବୁ କଥା ଅଛି ତାହା ସବୁ ତୁମ୍ଭକୁ ଜଣାଇବି। ପୁଣି ତିନି ଦିନ ହେଲା ତୁମ୍ଭର ଯେଉଁ ସବୁ ଗଧ ହଜିଛନ୍ତି ସେମାନଙ୍କଠାରେ ମନ ଦିଅ ନାହିଁ, କାରଣ ସେମାନେ ମିଳିଲେଣି। ପୁଣି ଇସ୍ରାଏଲ ମଧ୍ୟରେ ସମସ୍ତ ବାଞ୍ଛନୀୟ ବିଷୟ କାହା ପାଇଁ? ତାହାକି ତୁମ୍ଭ ନିମନ୍ତେ ଓ ତୁମ୍ଭର ସମସ୍ତ ପିତୃଗୃହ ନିମନ୍ତେ ନୁହେଁ? ତେଣୁ ସାଉଲ ଉତ୍ତର କରି କହିଲେ, ମୁଁ କି ଇସ୍ରାଏଲ ବଂଶ ମଧ୍ୟରେ କ୍ଷୁଦ୍ରତମ ବିନ୍ୟାମିନ ବଂଶୀୟ ନୁହେଁ? ଆଉ ବିନ୍ୟାମିନ ବଂଶୀୟ ସମସ୍ତ ପରିବାର ମଧ୍ୟରେ ମୋର ପରିବାର କି କ୍ଷୁଦ୍ରତମ ନୁହେଁ? ତେବେ ତୁମ୍ଭେ ମୋତେ ଏ ପ୍ରକାର କଥା କି ହେତୁ କହୁଅଛ? ଏଥିରେ ସାମୁଏଲ ସାଉଲଙ୍କୁ ଓ ତାଙ୍କର ଯୁବାକୁ ନେଇ ଭୋଜନଶାଳାକୁ ଗଲେ, ଓ ଉଣାଧିକ ତିରିଶ ନିମନ୍ତ୍ରିତ ଲୋକଙ୍କ ମଧ୍ୟରେ ସେମାନଙ୍କୁ ସର୍ବୋତ୍ତମ ସ୍ଥାନରେ ବସାଇଲେ। ଏଉତାରେ ସାମୁଏଲ ପାଚକକୁ କହିଲେ, ମୁଁ ତୁମ୍ଭକୁ ଯେଉଁ ଅଂଶ ଦେଇ ଆପଣା ନିକଟରେ ରଖିଥାଅ ବୋଲି କହିଥିଲି ତାହା ଆଣ। ତହିଁରେ ପାଚକ ଚଟୁଆ ଓ ତହିଁ ଉପରେ ଯାହା ଥିଲା ତାହା ଆଣି ସାଉଲଙ୍କ ଆଗେ ଥୋଇଲା। ତେଣୁ ସାମୁଏଲ କହିଲେ, ଦେଖ ଏହା ରଖାଯାଇଥିଲା, ଆପଣା ଆଗରେ ରଖି ଭୋଜନ କର, ଯେହେତୁ ନିରୂପିତ ସମୟ ଅପେକ୍ଷାରେ ଏହା ତୁମ୍ଭ ପାଇଁ ରଖାଯାଇଅଛି, କାରଣ ମୁଁ ଲୋକମାନଙ୍କୁ ନିମନ୍ତ୍ରଣ କରିଅଛି ବୋଲି କହିଥିଲି। ତହିଁରେ ସେହିଦିନ ସାଉଲ ସାମୁଏଲଙ୍କ ସଙ୍ଗେ ଭୋଜନ କଲେ। ତେଣୁ ସେମାନେ ଉଚ୍ଚସ୍ଥଳରୁ ଓହ୍ଲାଇ ନଗରକୁ ଆସନ୍ତେ ସାମୁଏଲ ଗୃହ ଛାତ ଉପରେ ସାଉଲଙ୍କ ସଙ୍ଗେ ଆଳାପ କଲେ। ଏ ଉତ୍ତରେ ସେମାନେ ଅତି ପ୍ରଭାତରେ ଉଠିଲେ। ପୁଣି ପ୍ରାୟ ଦିବସ ପ୍ରକାଶ ସମୟରେ ସାମୁଏଲ ଗୃହ ଛାତ ଉପରେ ସାଉଲଙ୍କୁ ଡାକି କହିଲେ, ଉଠ, ମୁଁ ତୁମ୍ଭଙ୍କୁ ବିଦାୟ କରିବି। ତହିଁରେ ସାଉଲ ଉଠିଲେ, ପୁଣି ସେ ଓ ସାମୁଏଲ ଦୁହେଁ ବାହାରେ ଗଲେ। ଆଉ ସେମାନେ ନଗର ପ୍ରାନ୍ତରେ ହେବାବେଳେ ସାମୁଏଲ ସାଉଲଙ୍କୁ କହିଲେ, ଏହି ଯୁବାକୁ ଆମ୍ଭମାନଙ୍କ ଆଗେ ଯିବାକୁ କୁହ। ତେଣୁ ସେ ଆଗେ ଗଲା। ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କ ବାକ୍ୟ ଶୁଣାଇବା। ପ୍ରଥମ ସାମୁଏଲ ଅଧ୍ୟାୟ ଦଶ। ଅନନ୍ତର ସାମୁଏଲ ତୈଳପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଓ ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରିନାହାନ୍ତି? ଆଜି ତୁମ୍ଭେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମିନ୍ର ସୀମାସ୍ଥିତ ସେଲ୍ ସହରରେ ରାହେଲ କବର ନିକଟରେ ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ। ପୁଣି ସେମାନେ ତୁମ୍ଭକୁ କହିବେ, ତୁମ୍ଭେ ଯେଉଁ ଗଧମାନଙ୍କୁ ଖୋଜିବାକୁ ଯାଇଥିଲ ସେମାନେ ମିଳିଲେ, ଆଉ ଦେଖ ତୁମ୍ଭ ପିତା ଗଧମାନଙ୍କ ଚିନ୍ତା ଛାଡ଼ି ତୁମମାନଙ୍କ ବିଷୟରେ ଚିନ୍ତା କରି କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କ'ଣ କରିବି? ତେବେ ତୁମ୍ଭେ ସେଠାରୁ ଆଗକୁ ଗଲେ ତାବରର ଅଲନ ବୃକ୍ଷ ନିକଟରେ ଉପସ୍ଥିତ ହେବ। ସେଠାରେ ଜଣେ ତିନୋଟି ଛେଳି ଛୁଆ, ଆଉ ଜଣେ ତିନୋଟି ରୋଟି, ପୁଣି ଆଉ ଜଣେ କୁମ୍ପାଏ ଦ୍ରାକ୍ଷାରସ ଘେନି ବୈଥଲକୁ ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ପୁଣି ସେମାନେ ତୁମ୍ଭର ମଙ୍ଗଳବାର୍ତ୍ତା ପଚାରି ତୁମ୍ଭକୁ ଦୁଇ ଗୋଟି ରୋଟି ଦେବେ, ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ। ଏ ଉତ୍ତରେ ତୁମ୍ଭେ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହେବ। ସେଠାରେ ପଲେଷ୍ଟିୟମାନଙ୍କ ପ୍ରହରୀ ସୈନ୍ୟ ଦଳ ଅଛନ୍ତି, ଆଉ ସେଠାରେ ନଗର ପ୍ରବେଶ ସ୍ଥାନକୁ ଆସିଲେ ନେବଲ ଓ ଦାରା ଓ ବଂଶୀ ଓ ବୀଣା ନେଇ ଉଚ୍ଚସ୍ଥଳୀରୁ ଓହ୍ଲାଇ ଆସିବାର ଏକ ଦଳ ଭବିଷ୍ୟତ ବକ୍ତାଙ୍କ ସହିତ ତୁମ୍ଭର ସାକ୍ଷାତ ହେବ। ସେମାନେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିବେ। ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ଆକ୍ରାନ୍ତ କରିବେ, ତହିଁରେ ତୁମ୍ଭେ ସେମାନଙ୍କ ସହିତ ଭବିଷ୍ୟତ ବାକ୍ୟ ପ୍ରଚାର କରିବ ଓ ପରିବର୍ତ୍ତିତ ହୋଇ ଅନ୍ୟ ପ୍ରକାର ଲୋକ ହୋଇଯିବ। ଏହିସବୁ ଚିହ୍ନ ତୁମ୍ଭ ପ୍ରତି ଘଟିଲେ ତୁମ୍ଭ ଦ୍ୱାରା ଯେପରି ହେବ ସେପରି କର, କାରଣ ପରମେଶ୍ୱର ତୁମ୍ଭ ସଙ୍ଗରେ ଅଛନ୍ତି। ମାତ୍ର ତୁମ୍ଭେ ମୋର ଆଗେ ଗିଲଗୋଲକୁ ଯିବ, ଆଉ ଦେଖ ମୁଁ ହୋମବଳି ଉତ୍ସର୍ଗ କରିବାକୁ ଓ ମଙ୍ଗଳାର୍ଥକ ବଳିଦାନ କରିବାକୁ ତୁମ୍ଭ କତିକି ଯିବି। ମୁଁ ତୁମ୍ଭ ନିକଟରେ ଉପସ୍ଥିତ ହୋଇ ତୁମ୍ଭର କର୍ତ୍ତବ୍ୟ ବିଷୟ ତୁମ୍ଭକୁ ଜ୍ଞାତ କରାଇବା ପର୍ଯ୍ୟନ୍ତ ତୁମ୍ଭେ ସାତ ଦିନ ବିଳମ୍ବ କରିବ। ଏଥି ଉତ୍ତାରେ ସେ ସାମୁଏଲଙ୍କ ନିକଟରୁ ଯିବା ପାଇଁ ପିଠି ଫେରାନ୍ତେ, ପରମେଶ୍ୱର ତାଙ୍କର ଅନ୍ୟ ଅନ୍ତକରଣ କରିଦେଲେ ଓ ସେହିଦିନ ସେ ସମସ୍ତ ଚିହ୍ନ ଘଟିଲା। ଅନନ୍ତର ସେମାନେ ସେ ସ୍ଥାନରେ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ ଏକ ଦଳ ଭବିଷ୍ୟତ ବକ୍ତା ତାଙ୍କୁ ଭେଟିଲେ, ପୁଣି ପରମେଶ୍ୱରଙ୍କ ଆତ୍ମା ତାଙ୍କୁ ଆକ୍ରାନ୍ତ କରନ୍ତେ, ସେମାନଙ୍କ ମଧ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ଏଥିରେ ଯେଉଁମାନେ ପୂର୍ବାବଧି ତାଙ୍କୁ ଜାଣିଥିଲେ ସେ ସମସ୍ତେ ଯେତେବେଳେ ଦେଖିଲେ ଯେ ଦେଖ ସେ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଅଛନ୍ତି, ସେତେବେଳେ ଲୋକମାନେ ପରସ୍ପର କହିଲେ, କିସ୍ର ପୁତ୍ର ପ୍ରତି କ'ଣ ଘଟିଲା? ସାଉଲ ହିଁ କି ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ? ତହିଁରେ ସେହି ସ୍ଥାନରେ ଜଣେ ଉତ୍ତର କରି କହିଲା, ଆଚ୍ଛା ସେମାନଙ୍କର ପିତା କିଏ? ଇହେତୁ ସାଉଲ କି ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ ଏହି କଥା ଏକ ପ୍ରବାଦ ହୋଇ ଉଠିଲା। ତେଣୁ ସେ ଭବିଷ୍ୟତ ବାକ୍ୟ ପ୍ରଚାର କରିବା ସମାପ୍ତ କଲା ଉତ୍ତାରେ ଉଚ୍ଚସ୍ଥଳୀକି ଗଲେ। ଅନନ୍ତର ସାଉଲଙ୍କର ପିତୃବ୍ୟ ତାଙ୍କୁ ଓ ତାଙ୍କର ଯୁବାଙ୍କୁ ପଚାରିଲେ, ତୁମେମାନେ କେଉଁଠାକୁ ଯାଇଥିଲ? ସେ କହିଲେ, ଗଧ ଖୋଜିବା ପାଇଁ। ମାତ୍ର ସେମାନେ ମିଳିଲେ ନାହିଁ ବୋଲି ଦେଖି ଆମେମାନେ ସାମୁଏଲଙ୍କ ନିକଟକୁ ଆସିଲୁ। ଏଥିରେ ସାଉଲଙ୍କର ପିତୃବ୍ୟ କହିଲେ, ମୁଁ ନିବେଦନ କରୁଅଛି, ସାମୁଏଲ ତୁମମାନଙ୍କୁ କ'ଣ କହିଲେ ମୋତେ କୁହ। ତହିଁରେ ସାଉଲ ଆପଣା ପିତୃବ୍ୟଙ୍କୁ କହିଲେ, ଗଧ ସବୁ ମିଳିଲେ ବୋଲି ସେ ଆମ୍ଭମାନଙ୍କୁ ସ୍ପଷ୍ଟ ରୂପେ କହିଲେ, ମାତ୍ର ରାଜତ୍ୱର ଯେଉଁ କଥା ସାମୁଏଲ କହିଥିଲେ ତାହା ସେ ତାଙ୍କୁ ଜଣାଇଲେ ନାହିଁ। ଅନନ୍ତର ସାମୁଏଲ ଲୋକମାନଙ୍କୁ ମିସ୍ପିରେ ସଦାପ୍ରଭୁଙ୍କ ନିକଟକୁ ଏକତ୍ର ଡକାଇଲେ ଓ ସେ ଇସ୍ରାଏଲ ସନ୍ତାନମାନଙ୍କୁ କହିଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ଆମ୍ଭେ ଇସ୍ରାଏଲକୁ ମିସ୍ରରୁ ବାହାର କରି ଆଣିଲୁ ଓ ଆମ୍ଭେ ମିସ୍ରୀୟମାନଙ୍କ ହସ୍ତରୁ ଓ ଯେ ସକଳ ରାଜ୍ୟର ଲୋକମାନେ ତୁମମାନଙ୍କ ପ୍ରତି ଉପଦ୍ରବ କଲେ ସେମାନଙ୍କ ହସ୍ତରୁ ତୁମମାନଙ୍କୁ ଉଦ୍ଧାର କଲୁ। ମାତ୍ର ତୁମମାନଙ୍କର ଯେଉଁ ପରମେଶ୍ୱର ଆପେ ତୁମମାନଙ୍କର ସମସ୍ତ ଅମଙ୍ଗଳ ଓ କ୍ଲେଶରୁ ତୁମମାନଙ୍କୁ ଉଦ୍ଧାର କରନ୍ତି, ତୁମେମାନେ ଆଜି ତାହାଙ୍କୁ ଅଗ୍ରାହ୍ୟ କଲ ଓ ତାହାଙ୍କୁ କହିଲ, ଯାହା ହେଉ ଆମ୍ଭମାନଙ୍କ ଉପରେ ଏକ ରାଜା ନିଯୁକ୍ତ କର। ଯେହେତୁ ତୁମେମାନେ ଏବେ ଆପଣା ଆପଣା ବଂଶାନୁସାରେ ଓ ସହସ୍ର ସହସ୍ର ଅନୁସାରେ ସଦାପ୍ରଭୁଙ୍କ ସାକ୍ଷାତରେ ଉପସ୍ଥିତ ହୁଅ। ଏଉତାରେ ସାମୁଏଲ ଇସ୍ରାଏଲର ସମସ୍ତ ବଂଶକୁ ନିକଟକୁ ଅଣାନ୍ତେ ବିନ୍ୟାମିନ ବଂଶ ନିର୍ଣ୍ଣିତ ହେଲା। ପୁଣି ସେ ବିନ୍ୟାମିନ ବଂଶକୁ ଏକ ଏକ ଗୋଷ୍ଠୀ ଅନୁସାରେ ନିକଟକୁ ଅଣାନ୍ତେ ମଟ୍ରିର ଗୋଷ୍ଠୀ ନିର୍ଣ୍ଣିତ ହେଲା ଓ ତହିଁ ମଧ୍ୟରୁ କିସ୍ର ପୁତ୍ର ସାଉଲ ନିର୍ଣ୍ଣିତ ହେଲେ। ମାତ୍ର ସେମାନେ ତାଙ୍କୁ ଖୋଜନ୍ତେ ସେ ମିଳିଲେ ନାହିଁ। ଏ ନିମନ୍ତେ ସେମାନେ ପୁନର୍ବାର ସଦାପ୍ରଭୁଙ୍କୁ ପଚାରିଲେ କି ଆଉ କୌଣସି ଲୋକ ଏଠାକୁ ଆସିବାର ଅଛି। ତେଣେ ସଦାପ୍ରଭୁ ଉତ୍ତର କଲେ, ଦେଖ ସେ ସାମଗ୍ରୀ ମଧ୍ୟରେ ଆପଣାକୁ ଲୁଚାଇ ଅଛି। ତେଣୁ ସେମାନେ ଦୌଡ଼ିଯାଇ ସେଠାରୁ ତାଙ୍କୁ ଆଣିଲେ, ପୁଣି ସେ ଲୋକମାନଙ୍କ ମଧ୍ୟରେ ଛିଡ଼ା ହୁଅନ୍ତେ, ଅନ୍ୟ ସକଳ ଲୋକଙ୍କ ଅପେକ୍ଷା ସ୍କନ୍ଧରୁ ଉର୍ଦ୍ଧକୁ ଉଚ୍ଚ ହେଲେ। ଏଥିରେ ସାମୁଏଲ ସମଗ୍ର ଲୋକଙ୍କୁ କହିଲେ, ସଦାପ୍ରଭୁ ଯାହାଙ୍କୁ ମନୋନୀତ କରିଅଛନ୍ତି ତୁମେମାନେ କି ତାଙ୍କୁ ଦେଖୁଛ? ସମସ୍ତ ଲୋକଙ୍କ ମଧ୍ୟରେ ତାଙ୍କ ପରି କେହି ନାହିଁ। ତହିଁରେ ସମସ୍ତ ଲୋକ ଜୟଧ୍ୱନି କରି କହିଲେ, ରାଜା ଚିରଜୀବୀ ହୁଅନ୍ତୁ। ଏଥି ଉତ୍ତରେ ସାମୁଏଲ ଲୋକମାନଙ୍କୁ ରାଜନୀତି ଜଣାଇଲେ ଓ ତାହା ଖଣ୍ଡେ ପୁସ୍ତକରେ ଲେଖି ସଦାପ୍ରଭୁଙ୍କ ସମ୍ମୁଖରେ ରଖିଲେ। ତହୁଁ ସାମୁଏଲ ଲୋକମାନଙ୍କର ପ୍ରତ୍ୟେକକୁ ଆପଣାପଣା ଗୃହକୁ ବିଦାୟ କଲେ। ପୁଣି ସାଉଲ ମଧ୍ୟ ଆପଣା ଗୃହ ଗିବିଆକୁ ଗଲେ, ଆଉ ପରମେଶ୍ୱର ଯେଉଁମାନଙ୍କର ହୃଦୟ ସ୍ପର୍ଶ କଲେ ଏପରି ବିକ୍ରମଶାଳୀ ଲୋକମାନେ ତାଙ୍କ ସହିତ ଗମନ କଲେ। ମାତ୍ର କେତେକ ପାପଧମ ସନ୍ତାନ କହିଲେ, ଏଇଟା କିପରି ଆମମାନଙ୍କୁ ଉଦ୍ଧାର କରିବ? ଆଉ ସେମାନେ ତାଙ୍କୁ ତୁଚ୍ଛ ଜ୍ଞାନ କରି କିଛି ଦର୍ଶନୀ ଆଣିଲେ ନାହିଁ, ମାତ୍ର ସେ ମୌନ ହୋଇ ରହିଲେ। ପ୍ରଥମ ସାମୁଏଲ ଅଧ୍ୟାୟ ଏଗାର। ଅନନ୍ତର ଅମନ୍ୟ ନାହସ ଆସି ଜାବେସ ଗିଲିୟତ ସମ୍ମୁଖରେ ଛାଉଣି ସ୍ଥାପନ କଲା। ତହିଁରେ ଜାବେସର ସମସ୍ତ ଲୋକ ନାହସକୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସହିତ ଏକ ନିୟମ ସ୍ଥିର କର, ତେବେ ଆମ୍ଭେମାନେ ତୁମ୍ଭର ସେବା କରିବା। ତେଣୁ ଅମନ୍ୟ ନାହସ ସେମାନଙ୍କୁ ଉତ୍ତର କଲା, ତୁମ୍ଭ ସମସ୍ତଙ୍କର ଦକ୍ଷିଣ ଚକ୍ଷୁ ଉପୁଡ଼ା ଗଲେ ମୁଁ ତୁମମାନଙ୍କ ସହିତ ନିୟମ ସ୍ଥିର କରିବି, ଆଉ ମୁଁ ତଦ୍ୱାରା ସମସ୍ତ ଇସ୍ରାଏଲ ଉପରେ ଅପମାନ ଥୋଇବି। ତେବେ ଜାବେସର ପ୍ରାଚୀନମାନେ ତାହାକୁ କହିଲେ, ସାତ ଦିନ ଆମ୍ଭମାନଙ୍କୁ ଛାଡ଼ିଦିଅ, ଆମ୍ଭମାନେ ଇସ୍ରାଏଲ ସୀମାର ସର୍ବତ୍ର ଦୂତ ପଠାଇବା। ତହିଁରେ କେହି ଯେବେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ନ ଥାଏ, ତେବେ ଆମ୍ଭମାନେ ବାହାର ହୋଇ ତୁମ୍ଭ ନିକଟକୁ ଆସିବୁ। ଏଥି ଉତ୍ତାରେ ଦୂତମାନେ ସାଉଲଙ୍କର ବାସସ୍ଥାନ ଗିବିଆକୁ ଆସି ଲୋକମାନଙ୍କ କର୍ଣ୍ଣଗୋଚରରେ ସେହିସବୁ କଥା କହିଲେ। ତହିଁରେ ସମସ୍ତ ଲୋକ ଆପଣାପଣା ରବ ଉଠାଇ ରୋଦନ କଲେ। ଏହି ସମୟରେ ଦେଖ, ସାଉଲ କ୍ଷେତ୍ରରୁ ବଳଦମାନଙ୍କ ପଛେ ଆସୁ ଆସୁ ଉପସ୍ଥିତ ହେଲେ, ଆଉ ସାଉଲ ପଚାରିଲେ, ଲୋକମାନଙ୍କର କ'ଣ ହେଲା ଯେ ସେମାନେ ରୋଦନ କରୁଅଛନ୍ତି? ତହିଁରେ ସେମାନେ ଜାବେସର ଲୋକମାନଙ୍କ କଥା ତାଙ୍କୁ ଜଣାଇଲେ। ସେହି କଥା ଶୁଣିବା ମାତ୍ର ପରମେଶ୍ୱରଙ୍କ ଆତ୍ମା ସାଉଲଙ୍କୁ ଆକ୍ରାନ୍ତ କରନ୍ତେ ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ତେଣୁ ସେ ଏକ ହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ସାଉଲ ଓ ସାମୁଏଲଙ୍କର ପଶ୍ଚାଦଗମନ ନ କରେ ତାହାର ବଳଦମାନଙ୍କ ପ୍ରତି ଏହିପରି କରାଯିବ। ତେଣୁ ସଦାପ୍ରଭୁଙ୍କଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ। ତେବେ ସେ ବେଶକରେ ସେମାନଙ୍କୁ ଗଣନା କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ 3 ଲକ୍ଷ ଓ ଜିହୁଦାର 30,000 ଲୋକ ହେଲେ। ଏଥି ଉତ୍ତାରେ ସେମାନେ ସେହି ଆଗତ ଦୂତମାନଙ୍କୁ କହିଲେ, ତୁମ୍ଭେମାନେ ଜାବେସ ଗିଲିୟଦର ଲୋକମାନଙ୍କୁ କୁହ, କାଲି ଖରାବେଳେ ତୁମ୍ଭେମାନେ ଉଦ୍ଧାର ପାଇବ। ତହିଁରେ ଦୂତମାନେ ଆସି ଜାବେସର ଲୋକମାନଙ୍କୁ ତାହା ଜଣାନ୍ତେ ସେମାନେ ଆନନ୍ଦିତ ହେଲେ। ଏ ନିମନ୍ତେ ଜାବେସର ଲୋକମାନେ ନାହସ୍କୁ କହିଲେ, କାଲି ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ବାହାର ହୋଇଯିବା, ତହିଁରେ ତୁମ୍ଭମାନଙ୍କ ଦୃଷ୍ଟିକି ଯାହା ଭଲ ଦିଶେ ତାହା ଆମ୍ଭ ସମସ୍ତଙ୍କ ପ୍ରତି କରିବ। ପରଦିନ ସାଉଲ ଲୋକମାନଙ୍କୁ 3 ଦଳ କଲେ। ତେଣୁ ସେମାନେ ପ୍ରଭାତ୍ୟ ପ୍ରହରରେ ଅମନୀୟମାନଙ୍କ ଛାଉଣି ମଧ୍ୟକୁ ଯାଇ ଖରାବେଳ ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ। ତହିଁରେ ସେମାନଙ୍କର ଅବଶିଷ୍ଟ ଲୋକମାନେ ଏପରି ଛିନ୍ନଭିନ୍ନ ହେଲେ ଯେ ସେମାନଙ୍କ 2 ଜଣ ଏକତ୍ର ରହିଲେ ନାହିଁ। ଏଥି ଉତ୍ତରେ ଲୋକମାନେ ସାମୁଏଲଙ୍କୁ କହିଲେ, କିଏ କହୁଥିଲା କି ସାଉଲ ଆମମାନଙ୍କ ଉପରେ ରାଜା ହେବ? ସେହି ଲୋକମାନଙ୍କୁ ଆଣ, ଆମ୍ଭମାନେ ସେମାନଙ୍କୁ ବଧ କରିବା। ମାତ୍ର ସାଉଲ କହିଲେ, ଆଜି କୌଣସି ଲୋକର ପ୍ରାଣଦଣ୍ଡ ହେବ ନାହିଁ, କାରଣ ଆଜି ସଦାପ୍ରଭୁ ଇସ୍ରାଏଲ ମଧ୍ୟରେ ଉଦ୍ଧାର ସାଧନ କରିଅଛନ୍ତି। ଅନନ୍ତର ସାମୁଏଲ ଲୋକମାନଙ୍କୁ କହିଲେ, ଆସ ଆମ୍ଭମାନେ ଗିଲଗଲକୁ ଯାଇ ସେଠାରେ ପୁନର୍ବାର ରାଜତ୍ୱ ସ୍ଥିର କରିବା। ତହିଁରେ ସମସ୍ତ ଲୋକ ଗିଲଗଲକୁ ଗଲେ ଓ ସେହି ଗିଲଗଲରେ ସଦାପ୍ରଭୁଙ୍କ ସମ୍ମୁଖରେ ସାଉଲଙ୍କୁ ରାଜା କଲେ, ଆଉ ସେ ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ମଙ୍ଗଳାର୍ଥକ ବଳିଦାନ କଲେ। ପୁଣି ସେହି ସ୍ଥାନରେ ସାଉଲ ଓ ଇସ୍ରାଏଲର ସମସ୍ତ ଲୋକ ମହା ଆନନ୍ଦ କଲେ। ପ୍ରଥମ ସାମୁଏଲ ଅଧ୍ୟାୟ 12। ଅନନ୍ତର ସାମୁଏଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, ଦେଖ ତୁମେମାନେ ମୋତେ ଯାହା ଯାହା କହିଲ ମୁଁ ତୁମମାନଙ୍କର ସେହି ରବ ଶୁଣିଲି। ଓ ତୁହମାନଙ୍କ ଉପରେ ଏକ ଜଣକୁ ରାଜା କଲି, ଆଉ ଏବେ ଦେଖ ରାଜା ତୁହମାନଙ୍କ ସମ୍ମୁଖରେ ଗମନାଗମନ କରୁଅଛନ୍ତି, ପୁଣି ମୁଁ ବୃଦ୍ଧ ଓ ପକ୍କ କେଶ ହୋଇଅଛି, ଆଉ ଦେଖ ମୋର ପୁତ୍ରମାନେ ତୁହମାନଙ୍କ ସଙ୍ଗରେ ଅଛନ୍ତି, ପୁଣି ମୁଁ ଯୌବନା କାଳବଧି ଆଜି ପର୍ଯ୍ୟନ୍ତ ତୁହମାନଙ୍କ ସମ୍ମୁଖରେ ଗମନାଗମନ କରିଅଛି, ଦେଖ ମୁଁ ଏଠାରେ ଅଛି, ସଦାପ୍ରଭୁଙ୍କ ସମ୍ମୁଖରେ ଓ ତାହାଙ୍କ ଅଭିଷିକ୍ତଙ୍କ ସମ୍ମୁଖରେ ମୋହର ବିରୁଦ୍ଧରେ ସାକ୍ଷ୍ୟ ଦିଅ, ମୁଁ କାହାର ଗୋରୁ ନେଇଅଛି, ଅବା ମୁଁ କାହାର ଗଧ ନେଇଅଛି, ଅବା ମୁଁ କାହାର ଅନ୍ୟାୟ କରିଅଛି, ମୁଁ କାହା ପ୍ରତି ଉପଦ୍ରବ କରିଅଛି, କେବେ ମୁଁ ଆପଣ ଚକ୍ଷୁକୁ ଅନ୍ଧ କରିବା ପାଇଁ କାହା ହସ୍ତରୁ ଲାଞ୍ଚ ନେଇଅଛି, ମୁଁ ତୁମ୍ଭମାନଙ୍କୁ ତାହା ଫେରାଇ ଦେବି। ତେଣେ ସେମାନେ କହିଲେ, ତୁମ୍ଭେ ଆମ୍ଭମାନଙ୍କର ଅନ୍ୟାୟ କରିନାଓ କି ଆମ୍ଭମାନଙ୍କ ପ୍ରତି ଉପଦ୍ରବ କରିନାଓ, କେବେ ତୁମ୍ଭେ କୌଣସି ଲୋକ ହସ୍ତରୁ କିଛି ନେଇନାଓ। ତେଣୁ ସେମାନଙ୍କୁ କହିଲେ, ତୁମେମାନେ ମୋହର ହସ୍ତରେ କୌଣସି ଦ୍ରବ୍ୟ ପାଇଲ ନାହିଁ, ଏଥିରେ ଆଜି ସଦାପ୍ରଭୁ ତୁମମାନଙ୍କ ବିରୁଦ୍ଧରେ ସାକ୍ଷୀ ଅଛନ୍ତି ଓ ତାହାଙ୍କର ଅଭିଷିକ୍ତ ବ୍ୟକ୍ତି ସାକ୍ଷୀ ଅଛନ୍ତି। ତହିଁରେ ସେମାନେ କହିଲେ, ସାକ୍ଷୀ ଅଛନ୍ତି। ତହୁ ସାମୁଏଲ ଲୋକମାନଙ୍କୁ କହିଲେ, ସେହି ସଦାପ୍ରଭୁ ମୋଷାଙ୍କୁ ଓ ହାରଣଙ୍କୁ ନିଯୁକ୍ତ କରିଥିଲେ ଓ ତୁମମାନଙ୍କର ପୂର୍ବପୁରୁଷମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିଥିଲେ, ଏହେତୁ ତୁମେମାନେ ଏକ୍ଷଣେ ଛିଡ଼ା ହୁଅ, ତୁମମାନଙ୍କ ପ୍ରତି ଓ ତୁମମାନଙ୍କ ପୂର୍ବପୁରୁଷଗଣ ପ୍ରତି ସଦାପ୍ରଭୁଙ୍କର କୃତ ସମସ୍ତ ଧର୍ମକର୍ମ ବିଷୟ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ତୁମମାନଙ୍କ ସହିତ ବିବେଚନା କରିବି। ଯାକୁବ ମିଶରକୁ ଆସିଲା ଉତ୍ତରେ ଯେତେବେଳେ ତୁମମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ସେତେବେଳେ ସଦାପ୍ରଭୁ ମୋଷାଙ୍କୁ ଓ ହାରଣଙ୍କୁ ପଠାଇଲେ, ତହିଁରେ ସେମାନେ ମିଶରରୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣକୁ ବାହାର କରି ଆଣିଲେ ଓ ଏହି ସ୍ଥାନରେ ସେମାନଙ୍କୁ ବାସ କରାଇଲେ। ମାତ୍ର ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କୁ ପାର୍ଶ୍ୱରନ୍ତେ ସେ ହାତସୋରର ସେନାପତି ସିସରାର ହସ୍ତରେ ଓ ପଲେଷ୍ଟିୟମାନଙ୍କ ହସ୍ତରେ ଓ ମୟାପୁର ରାଜା ହସ୍ତରେ ସେମାନଙ୍କୁ ବିକ୍ରୟ କଲେ ଓ ସେମାନେ ସେମାନଙ୍କ ସହିତ ଯୁଦ୍ଧ କଲେ। ସେତେବେଳେ ସେମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ପାପ କରିଅଛୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ ଦେବଗଣର ଓ ଅଷ୍ଟରଥ ଦେବୀଗଣର ପୂଜା କରିଅଛୁ, ମାତ୍ର ଏବେ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ତହିଁରେ ଆମ୍ଭେମାନେ ତୁମ୍ଭର ସେବା କରିବା। ଅନନ୍ତର ସଦାପ୍ରଭୁ ଜିରୁବାବଲ ଓ ବଦାନକୁ ଓ ଜିପ୍ତହକୁ ଓ ସାମୁଏଲକୁ ପଠାଇ ତୁମମାନଙ୍କ ଚତୁର୍ଦ୍ଦିଗ ସ୍ଥିତ ଶତ୍ରୁମାନଙ୍କ ହସ୍ତରୁ ତୁମମାନଙ୍କୁ ରକ୍ଷା କଲେ, ତହିଁରେ ତୁମେମାନେ ନିର୍ଭୟରେ ବାସ କଲ। ଏଥିଉତ୍ତରେ ଯେତେବେଳେ ତୁମେମାନେ ଦେଖିଲ ଯେ ଅମନ ସନ୍ତାନଗଣର ରାଜା ନାହସ ତୁମମାନଙ୍କ ପ୍ରତିକୂଳରେ ବାହାର ହୋଇ ଆସୁଅଛି, ସେତେବେଳେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ତୁମମାନଙ୍କ ରାଜା ଥିଲେ ହେଁ ତୁମେମାନେ ମୋତେ କହିଲ ନାହିଁ, ମାତ୍ର ଜଣେ ରାଜା ଆମମାନଙ୍କ ଉପରେ ରାଜତ୍ୱ କରିବ, ଏହେତୁ ତୁମେମାନେ ଯାହାକୁ ମନୋନୀତ କଲ ଓ ତୁମେମାନେ ଯାହା ପାଇଁ ପ୍ରାର୍ଥନା କଲ ତୁମମାନଙ୍କର ସେହି ରାଜାଙ୍କୁ ଏବେ ଦେଖ। ଦେଖ ସଦାପ୍ରଭୁ ତୁମମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ, ଯେବେ ତୁମେମାନେ ସଦାପ୍ରଭୁଙ୍କୁ ଭୟ କରିବ ଓ ତାହାଙ୍କର ସେବା କରିବ ଓ ତାହାଙ୍କ ରବ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ ନ କରିବ, ପୁଣି ତୁମେମାନେ ଓ ମଧ୍ୟ ତୁମମାନଙ୍କ ଉପରେ କର୍ତ୍ତୃତ୍ୱକାରୀ ରାଜା ଉଭୟ ଯେବେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଅନୁବର୍ତ୍ତୀ ହେବ ତେବେ ଭଲ, ମାତ୍ର ଯେବେ ତୁମେମାନେ ସଦାପ୍ରଭୁଙ୍କ ରବ ନ ଶୁଣିବ ଓ ସଦାପ୍ରଭୁଙ୍କ ଆଜ୍ଞାର ବିଦ୍ରୋହାଚରଣ କରିବ ତେବେ ସଦାପ୍ରଭୁଙ୍କ ହସ୍ତ ଯେପରି ତୁମମାନଙ୍କ ପୂର୍ବପୁରୁଷଗଣର ପ୍ରତିକୂଳରେ ଥିଲା ସେପରି ତୁମମାନଙ୍କ ପ୍ରତିକୂଳରେ ହେବ, ଏହେତୁ ଏବେ ତୁମେମାନେ ଛିଡ଼ା ହୁଅ ଓ ସଦାପ୍ରଭୁ ତୁମମାନଙ୍କ ସାକ୍ଷାତରେ ଯେଉଁ ମହତ୍ କର୍ମ କରିବେ ତାହା ଦେଖ। ଆଜିକି ଗହମ କାଟିବା ସମୟ ନୁହେଁ, ସଦାପ୍ରଭୁ ଯେପରି ମେଘ ଗର୍ଜନ ଓ ବୃଷ୍ଟି ପଠାଇବେ ଏଥିପାଇଁ ମୁଁ ତାହାଙ୍କୁ ଡାକିବି, ତହିଁରେ ତୁମେମାନେ ଆପଣମାନଙ୍କ ପାଇଁ ରାଜା ମାଗି ସଦାପ୍ରଭୁଙ୍କ ଦୃଷ୍ଟିରେ ଯେଉଁ ମନ୍ଦତା କରିଅଛ ତାହା ଯେ ବଡ଼, ଏହା ତୁମେମାନେ ଜାଣିବ ଓ ଦେଖିବ। ଏଥିରେ ସାମୁଏଲ ସଦାପ୍ରଭୁଙ୍କୁ ଡାକିଲେ, ପୁଣି ସଦାପ୍ରଭୁ ସେହିଦିନ ମେଘ ଗର୍ଜନ ଓ ବୃଷ୍ଟି ପଠାଇଲେ, ତହିଁରେ ସମସ୍ତ ଲୋକ ସଦାପ୍ରଭୁଙ୍କୁ ଓ ସାମୁଏଲକୁ ଅତ୍ୟନ୍ତ ଭୟ କଲେ, ପୁଣି ସମସ୍ତ ଲୋକ ସାମୁଏଲକୁ କହିଲେ ଆମ୍ଭମାନେ ଯେପରି ନ ମରୁ ଏଥିପାଇଁ ତୁମ୍ଭେ ଆପଣା ଦାସମାନଙ୍କ ନିମନ୍ତେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କର, କାରଣ ଆମ୍ଭେମାନେ ଆପଣାମାନଙ୍କର ସବୁ ପାପ ଉପରେ ଆପଣାମାନଙ୍କ ପାଇଁ ରାଜା ମାଗି ମନ୍ଦତା ବୃଦ୍ଧି କରିଅଛୁ। ଏଥିରେ ସାମୁଏଲ ଲୋକମାନଙ୍କୁ କହିଲେ ଭୟ ନ କର, ତୁମେମାନେ ଏହି ସମସ୍ତ ମନ୍ଦତା କରିଅଛ ପ୍ରମାଣ, ତଥାପି ସଦାପ୍ରଭୁଙ୍କ ପଶ୍ଚାତ୍ଗମନରୁ ବିମୁଖ ନ ହୁଅ, ମାତ୍ର ଆପଣାମାନଙ୍କ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କର ସେବା କର, ପୁଣି ତୁମେମାନେ ବିପଦଗାମୀ ନ ହୁଅ, ଯଦି ହୁଅ ତେବେ ତୁମେମାନେ ଅବସ୍ତୁ ସକଳର ଅନୁଗାମୀ ହେବ, ସେମାନେ ଉପକାର କି ରକ୍ଷା କରିବାକୁ ଅସମର୍ଥ, ଯେହେତୁ ସେମାନେ ଅବସ୍ତୁ। ସଦାପ୍ରଭୁ ଆପଣା ମହାନାମ ସକାଶୁ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ, କାରଣ ତୁମମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇଅଛନ୍ତି। ଆହୁରି ମୁଁ ଯେ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରିବାରୁ ନିବୃତ୍ତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିବି, ଏହା ଦୂରେ ଥାଉ। ମାତ୍ର ମୁଁ ତୁମମାନଙ୍କୁ ଉତ୍ତମ ଓ ସରଳ ପଥ ବିଷୟ ଶିକ୍ଷା କରାଇବି। କେବଳ ସଦାପ୍ରଭୁଙ୍କୁ ଭୟ କର, ପୁଣି ସତ୍ୟ ରୂପେ ସମସ୍ତ ଅନ୍ତଃକରଣ ସହିତ ତାହାଙ୍କର ସେବା କର, କାରଣ ଦେଖ ସେ ତୁମମାନଙ୍କ ନିମନ୍ତେ କିପରି ମହତ୍ କର୍ମମାନ କରିଅଛନ୍ତି। ମାତ୍ର ଯେବେ ତୁମେମାନେ ନିତାନ୍ତ ମନ୍ଦ ଆଚରଣ କରିବ, ତେବେ ତୁମେମାନେ ଓ ତୁମଙ୍କ ରାଜା ଉଭୟ ବିନଷ୍ଟ ହେବ। ପ୍ରଥମ ସାମୁଏଲ ଅଧ୍ୟାୟ ତେର। ସାଉଲ 30 ବର୍ଷ ବୟସରେ ରାଜା ହେଲେ ଓ ସେ ଇସ୍ରାଏଲ ଉପରେ 30 2 ବର୍ଷ ରାଜତ୍ୱ କଲେ। ପୁଣି ସାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ 3000 ଲୋକ ମନୋନୀତ କଲେ। ଏମାନଙ୍କର 2000 ମିକମସ୍ରେ ଓ ବୈଥେଲ ପର୍ବତରେ ସାଉଲଙ୍କ ସଙ୍ଗରେ ରହିଲେ, ଆଉ 1000 ବିନ୍ୟାମିନ୍ ପ୍ରଦେଶସ୍ଥ ଗିବିଆରେ ଜୋନାଥନ ସଙ୍ଗରେ ରହିଲେ। ପୁଣି ଅବଶିଷ୍ଟ ଲୋକମାନଙ୍କର ପ୍ରତ୍ୟେକକୁ ସେ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ଆଉ ଜୋନାଥନ ଗେବାସ୍ଥିତ ପଲେଷ୍ଟିୟମାନଙ୍କ ପ୍ରହରୀ ସୈନ୍ୟ ଦଳକୁ ସଂହାର କରନ୍ତେ। ପଲେଷ୍ଟିୟମାନେ ତାହା ଶୁଣିଲେ, ସେତେବେଳେ ସାଉଲ ଦେଶର ସର୍ବତ୍ର ତୁରି ବଜାଇ କହିଲେ, ଏବ୍ରିୟ ଲୋକମାନେ ଶୁଣନ୍ତୁ, ତହୁଁ ସାଉଲ ଯେ ପଲେଷ୍ଟିୟମାନଙ୍କ ପ୍ରହରୀ ସୈନ୍ୟ ଦଳକୁ ସଂହାର କରିଅଛନ୍ତି, ଓ ମଧ୍ୟ ଇସ୍ରାଏଲ ଯେ ପଲେଷ୍ଟିୟମାନଙ୍କ ନିକଟରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହା ସମୁଦାୟ ଇସ୍ରାଏଲ ଶୁଣିଲେ। ଏଣୁ ଲୋକମାନେ ସାଉଲଙ୍କ ପାଖରେ ଗିଲଗଲରେ ଏକତ୍ର ହେଲେ। ଏଉତାରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ପଲେଷ୍ଟିୟମାନଙ୍କର 30,000 ରଥ ଓ 6,000 ଅଶ୍ୱରୋହୀ ଓ ସମୁଦ୍ର ତୀରସ୍ଥ ବାଲୁକାର ନ୍ୟାୟ ଲୋକାରଣ୍ୟ ଏକତ୍ର ହେଲେ। ସେମାନେ ଆସି ମିକମସ୍ରେ ବୈଥାବନର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ। ଏଣୁ ଇସ୍ରାଏଲ ଲୋକମାନେ ଆପଣମାନଙ୍କୁ ବିପଦଗ୍ରସ୍ତ ଦେଖିଲେ, କାରଣ ଲୋକମାନେ ବଡ଼ କଷ୍ଟ ଭୋଗ କଲେ। ଏହେତୁ ଲୋକମାନେ ଗୁମ୍ଫାରେ ଓ କଣ୍ଟାବଣରେ ଓ ଶୈଳରେ ଓ ଦୁର୍ଗମ ସ୍ଥାନରେ ଓ ଗାତରେ ଆପଣମାନଙ୍କୁ ଲୁଚାଇଲେ। ଏହି ସମୟରେ ଏବ୍ରିୟମାନଙ୍କର କେତେକ ଲୋକ ଜର୍ଦ୍ଦନ ପାର ହୋଇ ଗାଦ ଓ ଗିଲିୟଦ ଦେଶକୁ ଯାଇଥିଲେ, ମାତ୍ର ସାଉଲ ଏ ଯାଏ ଗିଲଗଲରେ ଥିଲେ। ଆଉ ସମସ୍ତ ଲୋକ ଥରଥର ହୋଇ ତାଙ୍କର ପଶ୍ଚାତଗାମୀ ହେଲେ। ଏଉତାରେ ସାମୁଏଲଙ୍କର ନିରୂପିତ ସମୟାନୁସାରେ ସାଉଲ 7 ବିଳମ୍ବ କଲେ, ମାତ୍ର ସାମୁଏଲ ଗିଲଗଲକୁ ଆସିଲେ ନାହିଁ, ଯେହେତୁ ଲୋକମାନେ ତାଙ୍କ ନିକଟରୁ ଛିନ୍ନଭିନ୍ନ ହେବାକୁ ଲାଗିଲେ। ଏଥିରେ ସାଉଲ କହିଲେ, ଏଠାରେ ମୋ ନିକଟକୁ ସେହି ହୋମବଳି ଓ ସେହି ମଙ୍ଗଳାର୍ଥକ ବଳି ଆଣ, ଆଉ ସେ ହୋମବଳି ଉତ୍ସର୍ଗ କଲେ। ପୁଣି ସେ ହୋମବଳି ଉତ୍ସର୍ଗ କରିବାର ସମାପ୍ତ କରିବା ମାତ୍ର ଦେଖ ସାମୁଏଲ ଉପସ୍ଥିତ ହେଲେ। ତହିଁରେ ସାଉଲ ତାଙ୍କୁ ମଙ୍ଗଳବାଦ କରିବା ପାଇଁ ଭେଟିବାକୁ ଗଲେ। ଏଥିରେ ସାମୁଏଲ କହିଲେ, ତୁମ୍ଭେ କ'ଣ କଲ? ସାଉଲ ଉତ୍ତର କଲେ, ମୁଁ ଦେଖିଲି ଯେ ଲୋକମାନେ ମୋ ନିକଟରୁ ଛିନ୍ନଭିନ୍ନ ହୋଇଅଛନ୍ତି, ପୁଣି ନିରୂପିତ ଦିବସ ମଧ୍ୟରେ ତୁମ୍ଭେ ଆସିଲ ନାହିଁ, ମଧ୍ୟ ପଲେଷ୍ଟିୟମାନେ ମିକମସ୍ରେ ଏକତ୍ର ହୋଇଅଛନ୍ତି। ଏଥିପାଇଁ ମୁଁ କହିଲି, ପଲେଷ୍ଟିୟମାନେ ଏହି କ୍ଷଣି ମୋ ବିରୁଦ୍ଧରେ ଗିଲଗଲକୁ ଓହ୍ଲାଇ ଆସିବେ, ମାତ୍ର ମୁଁ ସଦାପ୍ରଭୁଙ୍କର ଅନୁଗ୍ରହ ମାଗି ନାହିଁ, ଏ ନିମନ୍ତେ ମୁଁ ସାହସ ବାନ୍ଧି ହୋମବଳି ଉତ୍ସର୍ଗ କଲି। ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ତୁମ୍ଭେ ମୂର୍ଖର କର୍ମ କରିଅଛ, ସଦାପ୍ରଭୁ ତୁମ ପରମେଶ୍ୱର ତୁମ୍ଭକୁ ଯେଉଁ ଆଜ୍ଞା ଦେଇଥିଲେ ତାହା ତୁମ୍ଭେ ପାଳନ କଲ ନାହିଁ, କରିଥିଲେ ସଦାପ୍ରଭୁ ଇସ୍ରାଏଲ ଉପରେ ତୁମ୍ଭର ରାଜତ୍ୱ ଏବେ ଅନନ୍ତକାଳ ସ୍ଥାୟୀ କରିଥାନ୍ତେ, ମାତ୍ର ଏବେ ତୁମ୍ଭର ରାଜତ୍ୱ ସ୍ଥିର ହେବ ନାହିଁ। ସଦାପ୍ରଭୁ ନିଜ ମନର ମତ ଏକଜଣ ଆପଣା ପାଇଁ ଅନ୍ୱେଷଣ କରିଅଛନ୍ତି, ସଦାପ୍ରଭୁ ଆପଣା ଲୋକମାନଙ୍କ ଉପରେ ତାହାକୁ ଅଗ୍ରଣୀ ନିରୂପଣ କରିଅଛନ୍ତି, କାରଣ ସଦାପ୍ରଭୁ ତୁମ୍ଭକୁ ଯାହା ଆଜ୍ଞା କରିଥିଲେ ତୁମ୍ଭେ ତାହା ପାଳନ କଲ ନାହିଁ। ଅନନ୍ତର ସାମୁଏଲ ଉଠି ଗିଲଗଲରୁ ବିନ୍ୟାମିନ ପ୍ରଦେଶସ୍ଥ ଗିବିଆକୁ ଗଲେ। ସେତେବେଳେ ସାଉଲ ଗଣନା କରି 69 ଲୋକ ଆପଣା ନିକଟରେ ଥିବାର ଦେଖିଲେ। ପୁଣି ସାଉଲ ଓ ତାଙ୍କର ପୁତ୍ର ଜୋନାଥନ ଓ ସେମାନଙ୍କ ନିକଟରେ ବର୍ତ୍ତମାନ ଥିବା ଲୋକମାନେ ବିନ୍ୟାମିନ ପ୍ରଦେଶସ୍ଥ ଗେବାରେ ରହିଲେ, ମାତ୍ର ପଲେଷ୍ଟିୟମାନେ ମିକମସ୍ରେ ଛାଉଣି ସ୍ଥାପନ କଲେ। ଏଉତରେ ପଲେଷ୍ଟିୟମାନଙ୍କ ଛାଉଣିରୁ 3 ବିନାଶକ ଲୋକ ଆସିଲେ ଓ 1 ଅଫ୍ରା ପଥରେ ଗମନ କରି ସୁୟାଲ ପ୍ରଦେଶକୁ ଗଲେ। ପୁଣି ଅନ୍ୟ 1 ବୈଥାରଣ ପଥ ଆଡ଼େ ଫେରିଲେ, ଆଉ ଅନ୍ୟ 1 ପ୍ରାନ୍ତର ଆଡ଼େ ସିବୋଇମ୍ ଉପତ୍ୟକାର ଅଭିମୁଖସ୍ଥ ଅଞ୍ଚଳର ପଥ ଦେଇ ଗମନ କଲେ। ସେ ସମୟରେ ସମସ୍ତ ଇସ୍ରାଏଲ ଦେଶରେ କମାର ମିଳୁନଥିଲା, କାରଣ ପଲେଷ୍ଟିୟମାନେ କହିଲେ, କେଜାଣି ଏବ୍ରିୟମାନେ ଆପଣାମାନଙ୍କ ପାଇଁ ଖଡ଼ଗ ବା ବର୍ଚ୍ଛା ନିର୍ମାଣ କରିବେ, ଏଣୁ ଆପଣା ଆପଣା ଫାଳ ଓ ଛୁରୀ ଓ କୁରାଡ଼ି ଓ କୋଡ଼ି ପଜାଇବା ପାଇଁ ଇସ୍ରାଏଲ୍ର ସମସ୍ତ ଲୋକଙ୍କୁ ପଲେଷ୍ଟିୟମାନଙ୍କ ନିକଟକୁ ଯିବାର ହେଲା। ତେଣୁ ସମସ୍ତଙ୍କର କୋଡ଼ି ଓ ଛୁରୀ ଓ ବିଦା ଓ କୁରାଡ଼ି ଦନ୍ତଡ଼ା ହୋଇଥାଏ, ମଧ୍ୟ ଅଙ୍କୁଶ ଧାର କରିବା ପାଇଁ ସେମାନଙ୍କର ପଲେଷ୍ଟିୟମାନଙ୍କ ନିକଟକୁ ଯିବାର ହେଲା। ଏଣୁ ଯୁଦ୍ଧ ସମୟରେ ସାଉଲ ଓ ଜୋନାଥନର ସଙ୍ଗୀ ଲୋକମାନଙ୍କ କାହାରି ହସ୍ତରେ ଖଡ଼ଗ କି ବର୍ଚ୍ଛା ନଥିଲା, କେବଳ ସାଉଲ ଓ ତାଙ୍କ ପୁତ୍ର ଜୋନାଥନର ହସ୍ତରେ ଥିଲା। ଏଉତାରେ ପଲେଷ୍ଟିୟମାନଙ୍କ ପ୍ରହରୀ ଦଳ ବାହାର ହୋଇ ମିକମସ୍ ଘାଟିକି ଗଲେ। ପ୍ରଥମ ସାମୁଏଲ ଅଧ୍ୟାୟ ଚଉଦ। ଏକଦିନ ସାଉଲଙ୍କର ପୁତ୍ର ଜୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ ଆମ୍ଭେମାନେ ସେ ପାଖ ସ୍ଥିତ ପଲେଷ୍ଟିୟମାନଙ୍କ ପ୍ରହରୀ ଦଳ ନିକଟକୁ ଯାଉ। ମାତ୍ର ସେ ଆପଣା ପିତାକୁ ଏହା ଜଣାଇଲା ନାହିଁ। ସେ ସମୟରେ ସାଉଲ ଗିବିଆର ପ୍ରାନ୍ତ ଭାଗରେ ମିଗ୍ରଣସ୍ଥ ଡାଳିମ୍ବ ବୃକ୍ଷ ମୂଳରେ ଥିଲେ, ପୁଣି ଉଣାଧିକ 600 ଲୋକ ତାଙ୍କ ସଙ୍ଗରେ ଥିଲେ। ମଧ୍ୟ ଯେଉଁ ଏଲି ସିଲରେ ସଦାପ୍ରଭୁଙ୍କ ଯାଜକ ଥିଲେ, ତାଙ୍କ ପ୍ରପୌତ୍ର ପିନହସ୍ର ପୌତ୍ର ଐକାବୋଦ୍ର ଭ୍ରାତା ଅହିଟୁବ୍ର ପୁତ୍ର ଅହିୟ ଏଫୋତ୍ ପିନ୍ଧି ସେଠାରେ ଥିଲା। ଆଉ ଜୋନାଥନ ଯେ ବାହାର ହୋଇ ଯାଇଅଛି ଏ କଥା ଲୋକମାନେ ଜାଣିନଥିଲେ। ପୁଣି ଜୋନାଥନ ଯେଉଁ ଘାଟି ଦେଇ ପଲେଷ୍ଟିୟମାନଙ୍କ ପ୍ରହରୀ ଦଳ ନିକଟକୁ ଯିବାକୁ ଚେଷ୍ଟା କଲା, ତହିଁର ମଧ୍ୟସ୍ଥଳରେ ଏକ ପାଖେ ଦନ୍ତାକାର ଏକ ଶୈଳ ଓ ଅନ୍ୟ ପାଖେ ଦନ୍ତାକାର ଏକ ଶୈଳ ଥିଲା। ତହିଁର ଏକର ନାମ ବତ୍ସେସ୍ ଓ ଅନ୍ୟର ନାମ ସେନି। ତହିଁ ମଧ୍ୟରୁ ଏକ ସ୍ତମ୍ଭାକାର ଦନ୍ତ ଉତ୍ତର ଆଡ଼ ମିକମସ୍ର ଅଭିମୁଖରେ ଓ ଅନ୍ୟଟି ଦକ୍ଷିଣ ଆଡ଼ ଗେବା ଅଭିମୁଖରେ ଥିଲା। ପୁଣି ଜୋନାଥନ ଆପଣା ଅସ୍ତ୍ରବାହକ ଯୁବାକୁ କହିଲା, ଆସ ଆମ୍ଭେମାନେ ସେହି ଅସୁନତମାନଙ୍କ ପ୍ରହରୀ ଦଳ ନିକଟକୁ ଯାଉ, ହୋଇପାରେ ସଦାପ୍ରଭୁ ଆମ୍ଭମାନଙ୍କ ପକ୍ଷରେ କର୍ମ କରିବେ। ଯେହେତୁ ଅନେକ ଦ୍ୱାରା ହେଉ କି ଅଳ୍ପ ଦ୍ୱାରା ହେଉ, ଉଦ୍ଧାର କରିବାରେ ସଦାପ୍ରଭୁଙ୍କର କୌଣସି ପ୍ରତିବନ୍ଧକ ନାହିଁ। ତହିଁରେ ତାହାର ଅସ୍ତ୍ରବାହକ କହିଲା, ତୁମ୍ଭ ମନରେ ଯାହା ଅଛି ସବୁ କର, ଚାଲ ଦେଖ ଆମ୍ଭେ ତୁମ୍ଭ ମନ ପରି ତୁମ୍ଭ ସଙ୍ଗରେ ଅଛୁ। ତେବେ ଜୋନାଥନ କହିଲା, ଦେଖ ଆମ୍ଭେମାନେ ସେହି ଲୋକମାନଙ୍କ ଆଡ଼କୁ ଯାଇ ସେମାନଙ୍କ ନିକଟରେ ଆପଣାମାନଙ୍କୁ ଦେଖାଇବା। ଯେବେ ସେମାନେ ଆମ୍ଭମାନଙ୍କୁ କହିବେ ରହିଥାଅ, ଆମ୍ଭେମାନେ ତୁମ୍ଭମାନଙ୍କ କତିକି ଆସିବା, ତେବେ ଆମ୍ଭେମାନେ ଆପଣା ଆପଣା ସ୍ଥାନରେ ଛିଡ଼ା ହୋଇ ରହିବା, ସେମାନଙ୍କ ନିକଟକୁ ଉଠିଯିବା ନାହିଁ। ମାତ୍ର ଆମ୍ଭମାନଙ୍କ ନିକଟକୁ ଉଠି ଆସ ବୋଲି ଯେବେ ସେମାନେ କହିବେ, ତେବେ ଆମ୍ଭେମାନେ ଉଠିଯିବା, କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ, ଆଉ ଏହା ଆମ୍ଭମାନଙ୍କ ପ୍ରତି ଚିହ୍ନ ହେବ। ତେଣୁ ସେ ଦୁହେଁ ପଲେଷ୍ଟିୟମାନଙ୍କ ପ୍ରହରୀ ଦଳ ନିକଟରେ ଆପଣମାନଙ୍କୁ ଦେଖାଇଲେ। ଏଥିରେ ପଲେଷ୍ଟିୟମାନେ କହିଲେ, ଏହି ଦେଖ ଏବ୍ରିୟ ଲୋକମାନେ ଯେଉଁ ଯେଉଁ ଗାଡ଼ରେ ଲୁଚିଥିଲେ ସେଠାରୁ ଏବେ ବାହାରି ଆସୁଅଛନ୍ତି। ପୁଣି ପ୍ରହରୀ ଦଳୀୟ ଲୋକମାନେ ଜୋନାଥନକୁ ଓ ତାହାର ଅସ୍ତ୍ରବାହକକୁ ଉତ୍ତର କରି କହିଲେ, ଆମ୍ଭମାନଙ୍କ କତିକି ଉଠିଆସ, ଆମ୍ଭମାନେ ତୁମ୍ଭମାନଙ୍କୁ ଗୋଟିଏ କୌତୁକ ଦେଖାଇବା। ଏଥିରେ ଜୋନାଥନ ଆପଣା ଅସ୍ତ୍ରବାହକକୁ କହିଲା, ମୋ ପଛେ ପଛେ ଉଠିଆସ, କାରଣ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କଲେଣି। ଏଥିରେ ଜୋନାଥନ ଆପଣା ହାତ ଓ ଗୋଡ଼ ଦେଇ ଉପରକୁ ଉଠିଗଲା, ଓ ତାହାର ଅସ୍ତ୍ରବାହକ ତାହା ପଛେ ପଛେ ଗଲା। ତହିଁରେ ସେହି ଲୋକମାନେ ଜୋନାଥନର ଆଗେ ଆଗେ ପତିତ ହେଲେ, ପୁଣି ତାହାର ଅସ୍ତ୍ରବାହକ ତାହାର ପଛେ ପଛେ ବଦ୍ଧ କରିବାକୁ ଲାଗିଲା। ଜୋନାଥନ ଓ ତାହାର ଅସ୍ତ୍ରବାହକର କୃତ ଏହି ପ୍ରଥମ ହତ୍ୟାରେ ପ୍ରାୟ ଅର୍ଦ୍ଧମାଣ ଭୂମିରେ ଉଣାଧିକ 20 ଜଣ ହତ ହେଲେ। ତହିଁରେ କ୍ଷେତ୍ରସ୍ଥିତ ଛାଉଣି ମଧ୍ୟରେ ଓ ସବୁ ଲୋକଙ୍କ ମଧ୍ୟରେ କମ୍ପ ହେଲା, ପ୍ରହରୀ ଦଳ ଓ ବିନାଶକମାନେ ମଧ୍ୟ କମ୍ପିଲେ ଓ ଭୂମିକମ୍ପ ହେଲା। ଏହି ରୂପେ ଘୋରତର ମହାକମ୍ପ ହେଲା। ସେତେବେଳେ ବିନ୍ୟାମିନ ପ୍ରଦେଶସ୍ଥ ଗିବିଆରେ ସାଉଲଙ୍କର ପ୍ରହରୀମାନେ ଅନାଇଲେ, ଆଉ ଦେଖ ଲୋକ ଗହଳି ଭାଙ୍ଗିଯାଇ ଏଆଡ଼େ ସେଆଡ଼େ ଯାଉଅଛନ୍ତି। ତେଣୁ ସାଉଲ ଆପଣା ସଙ୍ଗୀ ଲୋକମାନଙ୍କୁ କହିଲେ, ଏବେ ଗଣନା କରି ଦେଖିଲ ଆମ୍ଭମାନଙ୍କ ମଧ୍ୟରୁ କିଏ ଯାଇଛି। ତହିଁରେ ସେମାନେ ଗଣନା କରନ୍ତେ, ଦେଖ ଜୋନାଥନ ଓ ତାହାର ଅସ୍ତ୍ରବାହକ ନାହାନ୍ତି। ତେଣୁ ସାଉଲ ଅହିୟକୁ କହିଲେ, ପରମେଶ୍ୱରଙ୍କ ସିନ୍ଧୁକ ଏଠାକୁ ଆଣ, କାରଣ ସେ ସମୟରେ ପରମେଶ୍ୱରଙ୍କ ସିନ୍ଧୁକ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା। ପୁଣି ସାଉଲ ଯାଜକ ସଙ୍ଗେ କଥା କହିବା ବେଳେ ଏପରି ହେଲା ଯେ ପଲେଷ୍ଟିୟମାନଙ୍କ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା। ତହିଁରେ ସାଉଲ ଯାଜକକୁ କହିଲେ, କର୍ମ ବନ୍ଦ କର। ତହୁ ସାଉଲ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ଏକତ୍ର ହୋଇ ଯୁଦ୍ଧଭୂମିକି ଗଲେ। ସେତେବେଳେ ଦେଖ, ପ୍ରତ୍ୟେକ ଲୋକର ଖଡ଼ଗ ଆପଣା ସଙ୍ଗୀ ବିରୁଦ୍ଧରେ ଉଠୁଛି ଓ ମହା କୋଳାହଳ ହେଉଅଛି। ଆହୁରି ଯେଉଁ ଏବ୍ରିୟମାନେ ଚାରିଆଡ଼ସ୍ଥ ଦେଶରୁ ପଲେଷ୍ଟିୟମାନଙ୍କ ଛାଉଣିକି ଯାଇ ପୂର୍ବପରି ସେମାନଙ୍କ ସହିତ ଥିଲେ, ସେମାନେ ମଧ୍ୟ ସାଉଲ ଓ ଜୋନାଥନ ସହିତ ଥିବା ଇସ୍ରାଏଲ ଲୋକମାନଙ୍କ ସଙ୍ଗୀ ହେବା ପାଇଁ ଫେରିଆସିଲେ। ସେହିପରି ଯେଉଁ ଇସ୍ରାଏଲ ଲୋକମାନେ ଇଫ୍ରାଇମ୍ର ପର୍ବତମୟ ଦେଶରେ ଲୁଚି ରହିଥିଲେ, ସେ ସମସ୍ତେ ମଧ୍ୟ ପଲେଷ୍ଟିୟମାନଙ୍କ ପଳାୟନ ସମ୍ବାଦ ଶୁଣି ଯୁଦ୍ଧସ୍ଥଳରେ ସେମାନଙ୍କ ପଛେ ପଛେ ଦୌଡ଼ି ଲାଗି ରହିଲେ। ଏହି ରୂପେ ସଦାପ୍ରଭୁ ସେହିଦିନ ଇସ୍ରାଏଲକୁ ଉଦ୍ଧାର କଲେ ଓ ବୈଥାବନର ପାର ପର୍ଯ୍ୟନ୍ତ ଯୁଦ୍ଧ ବ୍ୟାପିଗଲା। ପୁଣି ସେହିଦିନ ଇସ୍ରାଏଲ ଲୋକମାନେ ବଡ଼ କଷ୍ଟ ଭୋଗିଲେ, ତଥାପି ସାଉଲ ଲୋକମାନଙ୍କୁ ଏହି ଶପଥ କରାଇଲେ, ସନ୍ଧ୍ୟା ପର୍ଯ୍ୟନ୍ତ ଅର୍ଥାତ୍ ମୁଁ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା ପର୍ଯ୍ୟନ୍ତ ଯେଉଁ ଲୋକ କିଛି ଖାଦ୍ୟ ଭୋଜନ କରେ ସେ ସାପଗ୍ରସ୍ତ ହେଉ। ଏହେତୁ ଲୋକମାନଙ୍କର କେହି ଖାଦ୍ୟଦ୍ରବ୍ୟ ଆସ୍ୱାଦନ କଲା ନାହିଁ। ପୁଣି ଦେଶଯାକ ବନକୁ ଆସିଲେ, ମୃତ୍ତିକା ଉପରେ ମହୁ ଥିଲା, ଆଉ ଲୋକମାନେ ବନରେ ଉପସ୍ଥିତ ହୁଅନ୍ତେ ଦେଖ ଏକ ମହୁର ଝରଣା, ମାତ୍ର କେହି ଆପଣା ମୁହଁକୁ ହାତ ନେଲା ନାହିଁ, କାରଣ ଲୋକମାନେ ସେହି ଶପଥକୁ ଭୟ କଲେ। ମାତ୍ର ଜୋନାଥନ ଆପଣା ପିତା ଲୋକମାନଙ୍କୁ ଶପଥ କରାଇବା ବେଳେ ଶୁଣିନଥିଲା, ଏହେତୁ ସେ ଆପଣା ହସ୍ତସ୍ଥିତ ଯଷ୍ଟିର ଅଗ୍ରଭାଗ ବଢ଼ାଇ ମହୁ ଚାକରେ ବୁଡ଼ାଇଲା ଓ ମୁଖକୁ ହସ୍ତ ନେଲା, ତହିଁରେ ତାହାର ଚକ୍ଷୁ ସତେଜ ହେଲା। ସେତେବେଳେ ଲୋକମାନଙ୍କ ମଧ୍ୟରୁ ଜଣେ ଉତ୍ତର କରି କହିଲା, ତୁମ୍ଭ ପିତା ଲୋକମାନଙ୍କୁ ଦୃଢ଼ ରୂପେ ଏହି ଶପଥ କରାଇଅଛନ୍ତି ଯେ ଆଜି ଯେଉଁ ଜଣ ଖାଦ୍ୟ ଭୋଜନ କରେ ସେ ସାପଗ୍ରସ୍ତ ହେଉ, ମାତ୍ର ଲୋକମାନେ କ୍ଲାନ୍ତ ହୋଇଅଛନ୍ତି। ତହିଁରେ ଜୋନାଥନ କହିଲା, ମୋ ପିତା ଦେଶକୁ ଦୁଃଖ ଦେଇଅଛନ୍ତି, ଦେଖିଲ ଏହି ମହୁରୁ ଟିକିଏ ଆସ୍ୱାଦ କରିବାରୁ ମୋର ଚକ୍ଷୁ କିପରି ସତେଜ ହୋଇଅଛି। ଯେବେ ଲୋକମାନେ ଆପଣ ଶତ୍ରୁମାନଙ୍କଠାରୁ ପ୍ରାପ୍ତ ଲୁଟଦ୍ରବରୁ ଆଜି ସ୍ୱଚ୍ଛନ୍ଦରେ ଭୋଜନ କରିବାକୁ ପାଇଥାନ୍ତେ, ତେବେ କେତେ ଅଧିକ ଭଲ ହୁଅନ୍ତା, କାରଣ ଏବେ ତ ପଲେଷ୍ଟିୟମାନଙ୍କ ମଧ୍ୟରେ କୌଣସି ମହାହତ୍ୟା ହୋଇନାହିଁ। ପୁଣି ସେଦିନ ସେମାନେ ମିକମସ୍ଠାରୁ ଅୟାଲୋନ୍ ପର୍ଯ୍ୟନ୍ତ ପଲେଷ୍ଟିୟମାନଙ୍କୁ ଆଘାତ କଲେ, ତହିଁରେ ଲୋକମାନେ ଅତିଶୟ କ୍ଲାନ୍ତ ହେଲେ। ଏହେତୁ ଲୋକମାନେ ଲୁଟ୍ ଦ୍ରବ୍ୟ ଉପରେ ଉଡ଼ି ପଡ଼ିଲେ, ପୁଣି ମେଣ୍ଢା ଗୋରୁ ଓ ବାଛୁରୀ ନେଇ ଭୂମିରେ ବଦ୍ଧ କଲେ, ପୁଣି ସେମାନେ ରକ୍ତ ସମେତ ତାହା ଭୋଜନ କଲେ। ଏଥିରେ କେହି କେହି ସାଉଲଙ୍କୁ କହିଲେ, ଦେଖନ୍ତୁ ଲୋକମାନେ ରକ୍ତ ସମେତ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରୁଅଛନ୍ତି। ତହିଁରେ ସେ କହିଲେ, ତୁମ୍ଭେମାନେ ବିଶ୍ୱାସଘାତକ କର୍ମ କରିଅଛ, ଏ କ୍ଷଣେ ମୁହଁର ପାଖକୁ ଗୋଟିଏ ବଡ଼ ପଥର ଗଡ଼ାଇ ଆଣ। ଆହୁରି ସାଉଲ କହିଲେ, ତୁମ୍ଭେମାନେ ଲୋକମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଯାଇ ସେମାନଙ୍କୁ କୁହ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଗୋରୁ ଓ ଆପଣା ଆପଣା ମେଷ ଏଠାକୁ ମୋ କତିକି ଆଣି ବଦ୍ଧ କରି ଭୋଜନ କର, ମାତ୍ର ରକ୍ତ ସମେତ ମାଂସ ଭୋଜନ କରି ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ ନ କର। ତହିଁରେ ସେହି ରାତ୍ରି ସମସ୍ତ ଲୋକ ପ୍ରତ୍ୟେକେ ଆପଣା ଆପଣା ଗୋରୁ ସଙ୍ଗରେ ଆଣି ସେଠାରେ ବଦ୍ଧ କଲେ। ପୁଣି ସାଉଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କଲେ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ନିର୍ମିତ ପ୍ରଥମ ଯଜ୍ଞବେଦୀ ଏହି। ଏ ଉତ୍ତରେ ସାଉଲ କହିଲେ, ଆସ ଆମ୍ଭେମାନେ ରାତ୍ରିବେଳେ ପଲେଷ୍ଟିୟମାନଙ୍କ ପଛେ ପଛେ ଯାଇ ସକାଳ ଆଲୁଅ ପର୍ଯ୍ୟନ୍ତ ସେମାନଙ୍କ ଦ୍ରବ୍ୟ ଲୁଟୁ ଓ ସେମାନଙ୍କର ଜଣକୁ ହିଁ ବାକି ନ ରଖୁ। ତହିଁରେ ସେମାନେ କହିଲେ, ତୁମ୍ଭ ଦୃଷ୍ଟିରେ ଯାହା ଭଲ ତାହା ସବୁ କର। ତେବେ ଯାଜକ କହିଲା, ଆସ ଆମ୍ଭେମାନେ ଏହି ସ୍ଥାନରେ ପରମେଶ୍ୱରଙ୍କ ନିକଟରେ ଉପସ୍ଥିତ ହେଉ। ତହୁ ସାଉଲ ପରମେଶ୍ୱରଙ୍କ ନିକଟରେ ପଚାରିଲେ, ମୁଁ କ'ଣ ପଲେଷ୍ଟିୟମାନଙ୍କ ପଛରେ ଯିବି? ତୁମ୍ଭେ କ'ଣ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରିବ? ମାତ୍ର ସେଦିନ ସେ ତାଙ୍କୁ ଉତ୍ତର ଦେଲେ ନାହିଁ। ତହିଁରେ ସାଉଲ କହିଲେ, ହେ ଲୋକମାନଙ୍କ ପ୍ରଧାନ ସମସ୍ତେ, ତୁମ୍ଭେମାନେ ଏହି ସ୍ଥାନରେ ଉପସ୍ଥିତ ହୁଅ, ଆଜିର ଏହି ପାପ କିପରି ହେଲା ଏହା ବିବେଚନା କରି ଦେଖ, କାରଣ ଯେ ଇସ୍ରାଏଲକୁ ଉଦ୍ଧାର କରନ୍ତି ମୁଁ ସେହି ଜୀବତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ଯେବେ ସେ ପାପ ମୋହର ପୁତ୍ର ଜୋନାଥନଠାରେ ଥାଏ ତେବେ ସେ ନିତାନ୍ତ ମରିବ। ମାତ୍ର ସମୁଦାୟ ଲୋକଙ୍କ ମଧ୍ୟରୁ କେହି ତାଙ୍କୁ ଉତ୍ତର ଦେଲା ନାହିଁ। ଏଥିରେ ସାଉଲ ସମସ୍ତ ଇସ୍ରାଏଲଙ୍କୁ କହିଲେ, ତୁମ୍ଭେମାନେ ଏକ ପାଖରେ ଥାଅ, ପୁଣି ମୁଁ ଓ ମୋର ପୁତ୍ର ଜୋନାଥନ ଅନ୍ୟ ପାଖରେ ଥିବା। ତହିଁରେ ଲୋକମାନେ ସାଉଲଙ୍କୁ କହିଲେ, ତୁମ୍ଭ ଦୃଷ୍ଟିରେ ଯାହା ଭଲ ତାହା କର। ଏ ନିମନ୍ତେ ସାଉଲ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ କହିଲେ, ଯଥାର୍ଥ ନିଷ୍ପତ୍ତି ନିଅ, ତହିଁରେ ଜୋନାଥନ ଓ ସାଉଲ ନିର୍ଣ୍ଣିତ ହେଲେ, ମାତ୍ର ଲୋକମାନେ ଛାଡ଼ ପାଇଲେ। ଏଥିରେ ସାଉଲ କହିଲେ, ମୋହର ଓ ମୋର ପୁତ୍ର ଜୋନାଥନର ମଧ୍ୟରେ ଗୁଳିବାଣ୍ଟ କର, ତହିଁରେ ଜୋନାଥନ ନିର୍ଣ୍ଣିତ ହେଲା। ସେତେବେଳେ ସାଉଲ ଜୋନାଥନଙ୍କୁ କହିଲେ, ତୁମ୍ଭେ କ'ଣ କରିଅଛ ମୋତେ ଜଣାଅ। ତହିଁରେ ଜୋନାଥନ ତାଙ୍କୁ ଜଣାଇ କହିଲା, ମୁଁ ଆପଣ ହାତରେ ଥିବା ଯଷ୍ଟିର ଅଗ୍ରଭାଗରେ ଅଳ୍ପ ମହୁ ନେଇ ଆସ୍ୱାଦନ କରିଅଛି, ପ୍ରମାଣ, ଆଉ ଦେଖନ୍ତୁ ମୁଁ ମରିବି। ତେବେ ସାଉଲ କହିଲେ, ପରମେଶ୍ୱର ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ, ଜୋନାଥନ ତୁମ୍ଭେ ନିତାନ୍ତ ମରିବ। ଏଥିରେ ଲୋକମାନେ ସାଉଲଙ୍କୁ କହିଲେ, ଇସ୍ରାଏଲ ମଧ୍ୟରେ ଯେ ଏହି ମହା ଉଦ୍ଧାର ସାଧନ କରିଅଛି, ସେହି ଜୋନାଥନ କ'ଣ ମରିବ? ଏହା ଦୂରେ ଥାଉ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ତାହାର ମସ୍ତକର ଗୋଟିଏ କେଶ ହିଁ ତଳେ ପଡ଼ିବ ନାହିଁ, କାରଣ ସେ ଆଜି ପରମେଶ୍ୱରଙ୍କ ସହିତ କର୍ମ କରିଅଛି। ଏହି ରୂପେ ଲୋକମାନେ ଜୋନାଥନକୁ ମୁକ୍ତ କରିବାରୁ ତାହାର ମୃତ୍ୟୁ ହେଲା ନାହିଁ। ଏ ଉତ୍ତରେ ସାଉଲ ପଲେଷ୍ଟିୟମାନଙ୍କ ପଶ୍ଚାତଗମନରୁ ଫେରିଗଲେ ଓ ପଲେଷ୍ଟିୟମାନେ ଆପଣା ଆପଣା ସ୍ଥାନକୁ ଗଲେ। ସାଉଲ ଇସ୍ରାଏଲର ରାଜତ୍ୱ ଗ୍ରହଣ କଲା ଉତ୍ତରେ ସେ ଆପଣ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁ ସହିତ, ଅର୍ଥାତ୍ ମୟାବ ଓ ଅମନ ସନ୍ତାନଗଣ ଓ ଇଦମ ଓ ସୋବାର ରାଜଗଣ ଓ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ କଲେ, ଆଉ ସେ ଯେଉଁଆଡ଼େ ଫେରିଲେ ସେଆଡ଼େ ଦଣ୍ଡ ଦେଲେ। ପୁଣି ସେ ବୀରତ୍ୱ ପ୍ରକାଶ କଲେ ଓ ଅମାଲେକୀୟମାନଙ୍କୁ ସଂହାର କଲେ ଓ ଇସ୍ରାଏଲର ଲୁଟକାରୀମାନଙ୍କ ହସ୍ତରୁ ସେମାନଙ୍କୁ ରକ୍ଷା କଲେ। ଜୋନାଥନ ଓ ଜିସ୍ବି ଓ ମଲିସୁୟ ସାଉଲଙ୍କର ପୁତ୍ର ଥିଲେ, ଆଉ ତାଙ୍କର ଦୁଇ କନ୍ୟାର ନାମ ଏହି, ଜ୍ୟେଷ୍ଠାର ନାମ ମେରବ ଓ କନିଷ୍ଠାର ନାମ ମିଖଲ। ସାଉଲଙ୍କର ଭାର୍ଯ୍ୟାର ନାମ ଅହିନୟମ, ସେ ଅହିମାସର କନ୍ୟା। ପୁଣି ତାଙ୍କର ସେନାପତିର ନାମ ଅବନର, ସେ ସାଉଲଙ୍କର ପିତୃବ୍ୟ ନରର ପୁତ୍ର, ଆଉ ସାଉଲଙ୍କର ପିତା କିସ୍ ଓ ଅବନରର ପିତା ନର, ଏ ଦୁହେଁ ଅବିଏଲର ପୁତ୍ର ଥିଲେ। ସାଉଲଙ୍କର ଯାବଜୀବନ ପଲେଷ୍ଟିୟମାନଙ୍କ ସହିତ ଘୋରତର ଯୁଦ୍ଧ ହେଲା, ଏହେତୁ ସାଉଲ କୌଣସି ବୀର କି କୌଣସି ବିକ୍ରମଶାଳୀ ପୁରୁଷ ଦେଖିଲେ ତାହାକୁ ଆପଣା ନିକଟରେ ସଂଗ୍ରହ କଲେ। ପ୍ରଥମ ସାମୁଏଲ ଅଧ୍ୟାୟ 15। ଅନନ୍ତର ସାମୁଏଲ ସାଉଲଙ୍କୁ କହିଲେ, ସଦାପ୍ରଭୁ ଆପଣା ଲୋକ ଇସ୍ରାଏଲ ଉପରେ ତୁମ୍ଭକୁ ରାଜପଦରେ ଅଭିଷେକ କରିବା ପାଇଁ ମୋତେ ପଠାଇଥିଲେ, ଏଣୁ ଏବେ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟର ରବ ଶୁଣ। ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ମିସରରୁ ବାହାରି ଆସିବା ବେଳେ ପଥ ମଧ୍ୟରେ ଅମାଲେକ ତାହା ବିରୁଦ୍ଧରେ ଉଠି ତାହା ପ୍ରତି ଯାହା କରିଥିଲା, ଆମ୍ଭେ ତହିଁର ତତ୍ତ୍ୱାନୁସନ୍ଧାନ କରିଅଛୁ। ଏବେ ତୁମ୍ଭେ ଯାଇ ଅମାଲେକକୁ ଆଘାତ କର ଓ ସେମାନଙ୍କର ସର୍ବସ୍ୱ ବର୍ଜିତ ରୂପେ ବିନାଶ କର ଓ ସେମାନଙ୍କୁ ଦୟା କର ନାହିଁ, ମାତ୍ର ପୁରୁଷଠାରୁ ସ୍ତ୍ରୀ ପର୍ଯ୍ୟନ୍ତ, ବାଳକଠାରୁ ସ୍ତନ୍ୟପାୟୀ ଶିଶୁ ପର୍ଯ୍ୟନ୍ତ, ଗୋରୁଠାରୁ ମେଷ ପର୍ଯ୍ୟନ୍ତ, ଓଟଠାରୁ ଗଧ ପର୍ଯ୍ୟନ୍ତ ସମସ୍ତଙ୍କୁ ବଧ କର। ଅନନ୍ତର ସାଉଲ ଲୋକମାନଙ୍କୁ ଡକାଇ ଟଲାଇନ୍ରେ ସେମାନଙ୍କର ଗଣନା କଲେ, ତହିଁରେ 2,00,000 ପଦାତିକ ଓ ଜିହୁଦାର 10,000 ଲୋକ ହେଲେ। ତେଣୁ ସାଉଲ ଅମାଲେକ ନଗରକୁ ଆସି ଉପତ୍ୟକାରେ ଛକି ବସିଲେ। ପୁଣି ସାଉଲ କେନିୟମାନଙ୍କୁ କହିଲେ, ଯାଅ ଚାଲିଯାଅ, ଅମାଲେକୀୟମାନଙ୍କ ମଧ୍ୟରୁ ବାହାର ହୁଅ, କେଜାଣି ମୁଁ ସେମାନଙ୍କ ସହିତ ତୁମମାନଙ୍କୁ ବିନାଶ କରିବି, କାରଣ ମିସରରୁ ଇସ୍ରାଏଲ ସନ୍ତାନମାନେ ବାହାରି ଆସିବା ବେଳେ ତୁମ୍ଭେମାନେ ସେ ସମସ୍ତଙ୍କ ପ୍ରତି ଦୟା କରିଥିଲ, ତହିଁରେ କେନିୟମାନେ ଅମାଲେକୀୟମାନଙ୍କ ମଧ୍ୟରୁ ବାହାରିଗଲେ। ଏ ଉତ୍ତରେ ସାଉଲ ହବିଲାଠାରୁ ମିସର ସମ୍ମୁଖସ୍ଥ ସୁରର ନିକଟ ପର୍ଯ୍ୟନ୍ତ ଅମାଲେକୀୟମାନଙ୍କୁ ଆଘାତ କଲେ। ପୁଣି ସେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଜିଅନ୍ତା ଧରିଲେ ଓ ଲୋକ ସମସ୍ତଙ୍କୁ ଖଡ଼ଗଧାରରେ ବର୍ଜିତ ରୂପେ ବିନାଶ କଲେ, ମାତ୍ର ସାଉଲ ଓ ଲୋକମାନେ ଅଗାଗ ପ୍ରତି ଓ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଓ ହୃଷ୍ଟପୃଷ୍ଟ ବାଛୁରୀ ଓ ମେଷ ଛୁଆ ପ୍ରତି ଓ ଯାବତୀୟ ଉତ୍ତମ ବସ୍ତୁ ପ୍ରତି ଦୟାକରି ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ ନାହିଁ, ମାତ୍ର ଯାହା କିଛି ତୁଚ୍ଛ ଓ ରୋଗା ଥିଲା ତାହା ସେମାନେ ବର୍ଜିତ ରୂପେ ବିନାଶ କଲେ। ଏ ଉତ୍ତରେ ସାମୁଏଲଙ୍କ ପ୍ରତି ସଦାପ୍ରଭୁଙ୍କର ବାକ୍ୟ ଉପସ୍ଥିତ ହେଲା, ଯଥା ଆମ୍ଭେ ଯେ ସାଉଲକୁ ରାଜା କଲୁ ଏଥିପାଇଁ ଆମ୍ଭେ ଦୁଃଖିତ, କାରଣ ସେ ଆମ୍ଭଠାରୁ ବିମୁଖ ହୋଇଅଛି ଓ ଆମ୍ଭର ବାକ୍ୟ ସଫଳ କରିନାହିଁ। ଏଥିରେ ସାମୁଏଲ କ୍ରୁଦ୍ଧ ହେଲେ, ତଥାପି ସମସ୍ତ ରାତ୍ରି ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ପୁଣି ସାମୁଏଲ ସାଉଲଙ୍କ ସହିତ ପ୍ରଭାତରେ ସାକ୍ଷାତ କରିବା ପାଇଁ ଶୀଘ୍ର ଉଠିଲେ। ତହୁ ସାମୁଏଲକୁ ଏହି ସମ୍ବାଦ ଦିଆଗଲା ଯେ ସାଉଲ କର୍ମିଲକୁ ଆସିଥିଲେ, ଆଉ ଦେଖ ସେ ଆପଣା ପାଇଁ ଜୟସ୍ତମ୍ଭ ସ୍ଥାପନ କରି ସେଠାରୁ ଫେରି ପ୍ରସ୍ଥାନ କରି ଗିଲଗଲକୁ ବାହାରି ଯାଇଅଛନ୍ତି। ଏଥିରେ ସାମୁଏଲ ସାଉଲଙ୍କ ନିକଟକୁ ଗଲେ, ପୁଣି ସାଉଲ ତାଙ୍କୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ଆଶୀର୍ବାଦ ପାତ୍ର, ମୁଁ ସଦାପ୍ରଭୁଙ୍କ ବାକ୍ୟ ସଫଳ କରିଅଛି। ତହିଁରେ ସାମୁଏଲ କହିଲେ, ତେବେ ମୋ କର୍ଣ୍ଣରେ ଯେ ମେଷରବ ହେଉଛି ଓ ମୁଁ ଯେ ଗୋରୁରବ ଶୁଣୁଛି, ଏଥିର ଅର୍ଥ କ'ଣ? ତହୁ ସାଉଲ କହିଲେ, ସେମାନେ ଅମାଲେକୀୟମାନଙ୍କଠାରୁ ସେସବୁ ଆଣିଛନ୍ତି, କାରଣ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଲୋକମାନେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ପ୍ରତି ଦୟା କଲେ, ମାତ୍ର ଅବଶିଷ୍ଟ ସକଳକୁ ଆମ୍ଭମାନେ ବର୍ଜିତ ରୂପେ ବିନାଶ କରିଅଛୁ। ସେତେବେଳେ ସାମୁଏଲ ସାଉଲଙ୍କୁ କହିଲେ, ତାହା ଛାଡ଼, ସଦାପ୍ରଭୁ ଆଜି ରାତ୍ରିରେ ମୋତେ ଯାହା କହିଅଛନ୍ତି ତାହା ମୁଁ ତୁମ୍ଭକୁ ଜଣାଇବି। ଏଥିରେ ସେ କହିଲେ, କୁହ। ତେଣୁ ସାମୁଏଲ କହିଲେ, କୁହ ଦେଖି, ତୁମ୍ଭେ ଆପଣା ଦୃଷ୍ଟିରେ କ୍ଷୁଦ୍ର ହେଲେ ହେଁ କି ଇସ୍ରାଏଲ ବଂଶ ସମୂହର ମସ୍ତକ ହୋଇନାଓ? ପୁଣି ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା କରି ଅଭିଷିକ୍ତ କଲେ, ଆଉ ସଦାପ୍ରଭୁ ତୁମ୍ଭକୁ ଯୁଦ୍ଧଯାତ୍ରାରେ ପଠାଇ କହିଲେ, ଯାଅ ସେହି ଅମାଲେକୀୟ ପାପୀମାନଙ୍କୁ ବର୍ଜିତ ରୂପେ ବିନାଶ କର, ଆଉ ସେମାନେ ନିଶେଷରେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଯୁଦ୍ଧ କର। ଏଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ରବ ଶୁଣିଲ ନାହିଁ, ମାତ୍ର ଲୁଟ୍ ଦ୍ରବ୍ୟ ଉପରେ ଉଡ଼ି ପଡ଼ିଲ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା କଲ? ଏଥିରେ ସାଉଲ ସାମୁଏଲକୁ କହିଲେ, ମୁଁ ସଦାପ୍ରଭୁଙ୍କ ରବ ଶୁଣିଲି ଓ ସଦାପ୍ରଭୁ ମୋତେ ଯେଉଁ ଯାତ୍ରା କରିବାକୁ ପଠାଇଲେ ତାହା କଲି, ଓ ଅମାଲେକର ରାଜା ଅଗାକୁ ଆଣିଲି, ପୁଣି ଅମାଲେକୀୟମାନଙ୍କୁ ବର୍ଜିତ ରୂପେ ବିନାଶ କଲି, ମାତ୍ର ଲୋକମାନେ ଗିଲଗଲରେ ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ବିନାଶାର୍ଥେ ବର୍ଜିତ ଦ୍ରବ୍ୟ ମଧ୍ୟରୁ ଲୁଟ୍ ରୂପେ ଉତ୍ତମ ଉତ୍ତମ ମେଷ ଓ ଗୋରୁ ନେଲେ। ତହିଁରେ ସାମୁଏଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ ସେହିପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ, ଯେହେତୁ ବିଦ୍ରୋହ ମନ୍ତ୍ରପାଠ ପାପତୁଲ୍ୟ ଓ ଅବାଧ୍ୟତା ଅବସ୍ତୁର ଓ ଠାକୁରମାନର ପୂଜାତୁଲ୍ୟ। ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ, ଏଥିପାଇଁ ସେ ମଧ୍ୟ ତୁମ୍ଭକୁ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି। ଏଥିରେ ସାଉଲ ସାମୁଏଲକୁ କହିଲେ, ମୁଁ ପାପ କରିଅଛି, କାରଣ ମୁଁ ସଦାପ୍ରଭୁଙ୍କର ଆଜ୍ଞା ଓ ତୁମ୍ଭ ବାକ୍ୟ ଲଙ୍ଘନ କରିଅଛି, ମୁଁ ଲୋକମାନଙ୍କୁ ଭୟ କରି ସେମାନଙ୍କ ରବ ଶୁଣିଲି, ଏହେତୁ ବିନୟ କରୁଛି, ଏବେ ମୋ ପାପ କ୍ଷମା କର ଓ ମୁଁ ଯେପରି ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କରିବି ଏଥିପାଇଁ ମୋ ସଙ୍ଗେ ଫେରିଆସ। ତେଣୁ ସାମୁଏଲ ସାଉଲଙ୍କୁ କହିଲେ, ମୁଁ ତୁମ୍ଭ ସଙ୍ଗେ ଫେରିଯିବି ନାହିଁ, କାରଣ ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ତୁଚ୍ଛ କରିଅଛ ଓ ସଦାପ୍ରଭୁ ତୁମ୍ଭକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କରିଅଛନ୍ତି। ଏଥିରେ ସାମୁଏଲ ଚାଲିଯିବା ପାଇଁ ମୁଖ ଫେରାନ୍ତେ ସେ ତାଙ୍କ ଚୋଗାର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା। ଏଣୁ ସାମୁଏଲ ତାଙ୍କୁ କହିଲେ, ସଦାପ୍ରଭୁ ଆଜି ତୁମ୍ଭଠାରୁ ଇସ୍ରାଏଲର ରାଜତ୍ୱ ଟାଣି ଚିରିଲେ ଓ ତୁମ୍ଭଠାରୁ ଉତ୍ତମ ତୁମ୍ଭର ଏକ ପ୍ରତିବାସୀକି ତାହା ଦେଲେ। ଆହୁରି ଇସ୍ରାଏଲର ବିଶ୍ୱାସଭୂମି ମିଥ୍ୟା କହିବେ ନାହିଁ କି ମତ ପରିବର୍ତ୍ତନ କରିବେ ନାହିଁ, କାରଣ ସେ ମନୁଷ୍ୟ ନୁହନ୍ତି ଯେ ସେ ଦୁଇମତ ହେବେ। ତେବେ ସେ କହିଲେ, ଆମ୍ଭେ ପାପ କରିଅଛୁ, ତଥାପି ଏବେ ମୋହର ଲୋକମାନଙ୍କ ପ୍ରାଚୀନ ବର୍ଗ ଓ ଇସ୍ରାଏଲ ସମ୍ମୁଖରେ ମୋହର ଗୌରବ ରଖ, ଓ ମୁଁ ଯେପରି ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ନିକଟରେ ପ୍ରଣାମ କରିବି ଏଥିପାଇଁ ମୋ ସଙ୍ଗେ ଫେରିଆସ। ତହିଁରେ ସାମୁଏଲ ସାଉଲଙ୍କର ପଶ୍ଚାତ୍ ଫେରିଯାଆନ୍ତେ ସାଉଲ ସଦାପ୍ରଭୁଙ୍କ ନିକଟରେ ପ୍ରଣାମ କଲେ। ଅନନ୍ତର ସାମୁଏଲ କହିଲେ, ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଅଗାଗକୁ ଏଠାରେ ଆମ୍ଭ ନିକଟକୁ ଆଣ। ତହିଁରେ ଅଗାଗ ଖୁସି ହୋଇ ତାଙ୍କ ନିକଟକୁ ଆସିଲା, କାରଣ ଅଗାଗ କହିଲା, ଅବଶ୍ୟ ମୃତ୍ୟୁର ତିକ୍ତତା ଗଲା। ମାତ୍ର ସାମୁଏଲ କହିଲେ, ତୁମ୍ଭର ଖଡ୍ଗ ଯେପରି ସ୍ତ୍ରୀମାନଙ୍କୁ ସନ୍ତାନହୀନ କରିଅଛି, ସେପରି ସ୍ତ୍ରୀମାନଙ୍କ ମଧ୍ୟରେ ତୁମ୍ଭର ମାତା ସନ୍ତାନହୀନ ହେବ। ତେଣୁ ସାମୁଏଲ ଗିଲଗଲରେ ସଦାପ୍ରଭୁଙ୍କ ସମ୍ମୁଖରେ ଅଗାଗକୁ ଖଣ୍ଡ ଖଣ୍ଡ କରି ହାଣିଲେ। ଏଥିଉତ୍ତରେ ସାମୁଏଲ ରାମାକୁ ଗଲେ, ପୁଣି ସାଉଲ ଗିବିଆ ସାଉଲରେ ସ୍ଥିତ ଆପଣା ଗୃହକୁ ଗଲେ। ମାତ୍ର ସାଉଲଙ୍କର ମରଣ ଦିନ ପର୍ଯ୍ୟନ୍ତ ସାମୁଏଲ ଆଉ ତାଙ୍କୁ ସାକ୍ଷାତ କଲେ ନାହିଁ, କାରଣ ସାମୁଏଲ ସାଉଲଙ୍କ ପାଇଁ ଶୋକ କଲେ, ପୁଣି ସଦାପ୍ରଭୁ ଇସ୍ରାଏଲ ଉପରେ ସାଉଲଙ୍କୁ ରାଜା କରିବାରୁ ଦୁଃଖିତ ହେଲେ। ପ୍ରଥମ ସାମୁଏଲ ଅଧ୍ୟାୟ 16। ଅନନ୍ତର ସଦାପ୍ରଭୁ ସାମୁଏଲକୁ କହିଲେ, ତୁମ୍ଭେ କେତେକାଳ ସାଉଲ ପାଇଁ ଶୋକ କରିବ, ଆମ୍ଭେ ତ ତାହାକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କଲୁ? ତୁମ୍ଭେ ଆପଣା ଶୃଙ୍ଗ ତୈଳରେ ପୂର୍ଣ୍ଣ କରି ଚାଲ, ଆମ୍ଭେ ତୁମ୍ଭକୁ ବୈଥଲେହମୀୟ ଯିଶି ନିକଟକୁ ପଠାଇବା, କାରଣ ତାହାର ପୁତ୍ରମାନଙ୍କ ମଧ୍ୟରେ ଆମ୍ଭେ ଆପଣା ପାଇଁ ଏକ ରାଜା ଦେଖିଅଛୁ। ତହିଁରେ ସାମୁଏଲ କହିଲେ, ମୁଁ କି ରୂପେ ଯାଇପାରିବି? ସାଉଲ, ଏହା ଶୁଣିଲେ ମୋତେ ବଦ୍ଧ କରିବେ? ଆଉ ସଦାପ୍ରଭୁ କହିଲେ, ତୁମ୍ଭେ ଗୋଟିଏ ଛଡ଼ା ସଙ୍ଗରେ ନିଅ ଓ କୁହ, ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛୁ, ପୁଣି ଯିଶିକି ସେ ବଳିଦାନ ପାଇଁ ନିମନ୍ତ୍ରଣ କର। ତହିଁରେ ତୁମ୍ଭର ଯାହା କର୍ତ୍ତବ୍ୟ ତାହା ଆମ୍ଭେ ତୁମ୍ଭକୁ ଜଣାଇବା, ପୁଣି ଆମ୍ଭେ ଯାହାକୁ କହିବା ତୁମ୍ଭେ ଆମ୍ଭ ପାଇଁ ତାହାକୁ ଅଭିଷେକ କରିବ। ଏଥିରେ ସାମୁଏଲ ସଦାପ୍ରଭୁଙ୍କ ବାକ୍ୟାନୁସାରେ କାର୍ଯ୍ୟ କରି ବୈଥଲେହମ୍ରେ ଉପସ୍ଥିତ ହେଲେ। ତହିଁରେ ନଗରର ପ୍ରାଚୀନମାନେ କମ୍ପମାନ ହୋଇ ତାଙ୍କୁ ଭେଟିବାକୁ ଆସି ପଚାରିଲେ, ଆପଣଙ୍କ ଆଗମନ କୁଶଳ? ସେ କହିଲେ, କୁଶଳ, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାକୁ ଆସିଅଛି। ତୁମେମାନେ ଆପଣମାନଙ୍କୁ ପବିତ୍ର କର, ପୁଣି ମୋ ସଙ୍ଗେ ବଳିଦାନ କରିବାକୁ ଆସ। ଏଉତାରେ ସେ ଯିଶିକି ଓ ତାର ପୁତ୍ରମାନଙ୍କୁ ପବିତ୍ର କରି ବଳିଦାନ ନିମନ୍ତେ ଆସିବା ପାଇଁ ନିମନ୍ତ୍ରଣ କଲେ। ପୁଣି ସେମାନେ ଆସିଲା ଉତ୍ତାରେ ସେ ଇଲିଆ ପ୍ରତି ଦୃଷ୍ଟି କରି କହିଲେ, ଅବଶ୍ୟ ସଦାପ୍ରଭୁଙ୍କ ଆଗରେ ତାହାଙ୍କର ଅଭିଷିକ୍ତ ଲୋକ ଉପସ୍ଥିତ। ମାତ୍ର ସଦାପ୍ରଭୁ ସାମୁଏଲକୁ କହିଲେ, ଏହାର ରୂପ କି ଶରୀରର ଉଚ୍ଚତା ପ୍ରତି ଦୃଷ୍ଟି ନ କର, ଯେହେତୁ ଆମ୍ଭେ ଏହାକୁ ଅଗ୍ରାହ୍ୟ କଲୁ। ପୁଣି ମନୁଷ୍ୟ ଯେପରି ଦେଖେ, ସଦାପ୍ରଭୁ ସେପରି ଦେଖନ୍ତି ନାହିଁ, କାରଣ ମନୁଷ୍ୟ ବାହ୍ୟ ରୂପ ଦେଖେ, ମାତ୍ର ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି। ଏଉତାରେ ଯିଶି ଅବିନାଦବକୁ ଡାକି ସାମୁଏଲଙ୍କର ସମ୍ମୁଖ ଦେଇ ଗମନ କରାଇଲା। ତହିଁରେ ସାମୁଏଲ କହିଲେ, ସଦାପ୍ରଭୁ ଏହାକୁ ହିଁ ମନୋନୀତ କରିନାହାନ୍ତି। ତେବେ ଯିଶି ସମକୁ ଗମନ କରାଇଲା। ତହିଁରେ ସେ କହିଲେ, ସଦାପ୍ରଭୁ ଏହାକୁ ମଧ୍ୟ ମନୋନୀତ କରିନାହାନ୍ତି। ଏହିରୂପେ ଯିଶି ଆପଣଙ୍କର ସାତ ପୁତ୍ରଙ୍କୁ ସାମୁଏଲଙ୍କ ସମ୍ମୁଖରେ ଗମନ କରାଇଲା। ମାତ୍ର ସାମୁଏଲ ଯିଶିକି କହିଲେ, ସଦାପ୍ରଭୁ ଏମାନଙ୍କୁ ମନୋନୀତ କରିନାହାନ୍ତି। ଏଉତରେ ସାମୁଏଲ ଯିଶିକି କହିଲେ, ତୁମ୍ଭର ସବୁ ସନ୍ତାନ କି ଏଠାରେ ଅଛନ୍ତି? ସେ କହିଲା, କେବଳ କନିଷ୍ଠଟି ବାକି ଅଛି, ଆଉ ଦେଖ ସେ ମେଷପଲ ଚରାଉଛି। ତହିଁରେ ସାମୁଏଲ ଯିଶିକି କହିଲେ, ଲୋକ ପଠାଇ ତାହାକୁ ଅଣାଅ, ସେ ଏଠାକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ ଭୋଜନରେ ବସିବୁ ନାହିଁ। ତହିଁରେ ସେ ଲୋକ ପଠାଇ ତାହାକୁ ଅଣାଇଲା। ସେ ଈଶତ ରକ୍ତବର୍ଣ୍ଣ ଓ ସୁନୟନ ଓ ଦେଖିବାକୁ ସୁନ୍ଦର। ସେତେବେଳେ ସଦାପ୍ରଭୁ କହିଲେ, ଉଠ, ଏହାକୁ ଅଭିଷେକ କର, ଏ ସେହି ଲୋକ। ତହୁ ସାମୁଏଲ ତୈଳଶୃଙ୍ଗ ନେଇ ତାଙ୍କ ଭ୍ରାତୃଗଣ ମଧ୍ୟରେ ତାଙ୍କୁ ଅଭିଷେକ କଲେ। ତହିଁରେ ସେହି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଆକ୍ରାନ୍ତ କଲେ। ଏଉତାରେ ସାମୁଏଲ ଉଠି ରାମାକୁ ଚାଲିଗଲେ। ମାତ୍ର ସଦାପ୍ରଭୁଙ୍କ ଆତ୍ମା ସାଉଲଙ୍କଠାରୁ ପ୍ରସ୍ଥାନ କଲେ। ପୁଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା। ଏଉତାରେ ସାଉଲଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ପରମେଶ୍ୱରଙ୍କଠାରୁ ଏକ ମନ୍ଦ ଆତ୍ମା ଆପଣଙ୍କୁ ବିରକ୍ତ କରୁଅଛି, ଏଣୁ ଜଣେ ନିପୁଣ ବୀଣାବାଦକ ଅନ୍ୱେଷଣ କରିବା ପାଇଁ ଆମ୍ଭମାନଙ୍କ ପ୍ରଭୁ ଆପଣ ସମ୍ମୁଖସ୍ଥ ଦାସମାନଙ୍କୁ ଆଜ୍ଞା କରନ୍ତୁ। ତହିଁରେ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଆପଣଙ୍କ ଉପରେ ଥିବାବେଳେ ସେ ଲୋକ ଆପଣ ହାତରେ ବଜାଇଲେ ଆପଣ ଭଲ ହୋଇଯିବେ। ତେଣୁ ସାଉଲ ଆପଣ ଦାସମାନଙ୍କୁ କହିଲେ, ଆଚ୍ଛା, ଯେ ଭଲ ବଜାଇପାରେ ଏପରି ଏକ ଜଣ ମୋ ପାଇଁ ଦେଖି ତାହାକୁ ମୋ ନିକଟକୁ ଆଣ। ତହିଁରେ ଯୁବାମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଇ କହିଲା, ଦେଖନ୍ତୁ, ମୁଁ ବୈଥଲେହମୀୟ ଯିଶିର ଏକ ପୁତ୍ରଙ୍କୁ ଦେଖିଅଛି, ସେ ବଜାଇବାରେ ନିପୁଣ ଓ ମହାବିକ୍ରମଶାଳୀ ଓ ଯୋଦ୍ଧା ଓ କଥାରେ ବିଜ୍ଞ ଆଉ ରୂପବାନ, ପୁଣି ସଦାପ୍ରଭୁ ତାଙ୍କର ସଙ୍ଗେ ସଙ୍ଗେ ଅଛନ୍ତି। ଏହେତୁ ସାଉଲ ଯିଶି ନିକଟକୁ ଦୂତମାନଙ୍କୁ ପଠାଇ ତାହାକୁ କହିଲେ, ତୁମ୍ଭର ପୁତ୍ର ଦାଉଦ ଯେ ମେଷପଲ ସଙ୍ଗରେ ଥାଏ, ତାକୁ ମୋ ନିକଟକୁ ପଠାଇ ଦିଅ। ତହିଁରେ ଯିଶି ରୁଟିରେ ନଦା ଏକ ଗଧ, ଏକ କୁମ୍ପା ଦ୍ରାକ୍ଷାରସ ଓ ଏକ ଛେଳି ଛୁଆ ନେଇ ଆପଣା ପୁତ୍ର ଦାଉଦଙ୍କ ହସ୍ତରେ ସାଉଲଙ୍କ ନିକଟକୁ ପଠାଇଲା। ତହୁ ଦାଉଦ ସାଉଲଙ୍କ ନିକଟକୁ ଆସି ତାଙ୍କ ସମ୍ମୁଖରେ ଠିଆ ହେଲେ ଓ ସାଉଲ ତାଙ୍କୁ ଅତିଶୟ ସ୍ନେହ କଲେ, ତହିଁରେ ସେ ତାଙ୍କର ଅସ୍ତ୍ରବାହକ ହେଲେ। ଏଉତାରେ ସାଉଲ ଯିଶିକି କହି ପଠାଇଲେ, ବିନୟ କରୁଅଛି, ଦାଉଦକୁ ମୋ ସମ୍ମୁଖରେ ଛିଡ଼ା ହେବାକୁ ଦିଅ, କାରଣ ସେ ମୋ ଦୃଷ୍ଟିରେ ଅନୁଗ୍ରହ ପାଇଅଛି। ଏଣୁ ପରମେଶ୍ୱରଙ୍କଠାରୁ ସେହି ମନ୍ଦ ଆତ୍ମା ଯେତେବେଳେ ସାଉଲଙ୍କ ଉପରେ ଥାଏ, ସେତେବେଳେ ଦାଉଦ ବୀଣା ନେଇ ଆପଣା ହାତରେ ବଜାନ୍ତି, ତହିଁରେ ସାଉଲ ଆଶ୍ୱାସ ପାଆନ୍ତି ଓ ଭଲ ହୁଅନ୍ତି, ପୁଣି ମନ୍ଦ ଆତ୍ମା ତାଙ୍କୁ ଛାଡ଼ିଯାଏ। ପ୍ରଥମ ସାମୁଏଲ ଅଧ୍ୟାୟ ସତର। ଅନନ୍ତର ପଲେଷ୍ଟିୟମାନେ ଯୁଦ୍ଧ କରିବାକୁ ଆପଣମାନଙ୍କ ସୈନ୍ୟ ସାମନ୍ତ ସଂଗ୍ରହ କଲେ, ଆଉ ସେମାନେ ଜିହୁଦାର ଅଧିକାରସ୍ଥ ସୋଖରେ ସଂଗୃହୀତ ହୋଇ ସୋଖ ଓ ଅସେକା ମଧ୍ୟରେ ଏଫୋସ୍ ଦମିମ୍ରେ ଛାଉଣି ସ୍ଥାପନ କଲେ। ପୁଣି ସାଉଲ ଓ ଇସ୍ରାଏଲ ଲୋକମାନେ ସଂଗୃହୀତ ହୋଇ ଏଲା ତଳଭୂମିରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲେ। ତହିଁରେ ପଲେଷ୍ଟିୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ପୁଣି ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା। ଏଥିରେ ଗାଥ ନିବାସୀ ଗଲିଆତ ନାମକ ଏକ ମଲ୍ଲ ଯୋଦ୍ଧା ପଲେଷ୍ଟିୟମାନଙ୍କ ଛାଉଣିରୁ ବାହାର ହେଲା। ସେ 6.5 ହାତ ଉଚ୍ଚ, ପୁଣି ତାହାର ମସ୍ତକରେ ପିତ୍ତଳର ଟୋପର ଥିଲା ଓ ସେ ମାଛ କାତିତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା, ଓ ସେହି ସାଞ୍ଜୁଆ 500 ସେକଲ ପରିମିତ ପିତ୍ତଳର ଥିଲା। ତାହାର ପାଦ ପିତ୍ତଳ ପତ୍ରରେ ଆବୃତ ଓ ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଥିଲା। ତାହାର ବର୍ଷାର ଦଣ୍ଡ ତନ୍ତୀର ନରାଜ ତୁଲ୍ୟ ଓ ତାହା ବର୍ଷାର ଫଳକର ପରିମାଣ 600 ସେକଲ ଲୁହା ଥିଲା। ପୁଣି ତାହା ଆଗେ ଆଗେ ତାହାର ଢାଲ ବାହକ ଚାଲିଲା, ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଅଛ? ମୁଁ କି ସେହି ପଲେଷ୍ଟିୟ ଲୋକ ନୁହେଁ? ଓ ତୁମେମାନେ କି ସାଉଲର ଦାସ ନୁହଁ? ତୁମେମାନେ ଆପଣମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ। ସେ ଯେବେ ମୋ ସଙ୍ଗେ ଯୁଦ୍ଧ କରିପାରିବ ଓ ମୋତେ ବଦ୍ଧ କରିବ, ତେବେ ଆମ୍ଭେମାନେ ତୁମ୍ଭମାନଙ୍କର ଦାସ ହେବୁ। ମାତ୍ର ଯେବେ ମୁଁ ତାହାକୁ ପାରିବି ଓ ବଦ୍ଧ କରିବି, ତେବେ ତୁମ୍ଭେମାନେ ଆମ୍ଭମାନଙ୍କର ଦାସ ହେବ ଓ ଆମ୍ଭମାନଙ୍କର ଦାସ୍ୟକର୍ମ କରିବ। ଆହୁରି ସେ ପଲେଷ୍ଟିୟ କହିଲା, ଆଜି ମୁଁ ଇସ୍ରାଏଲର ସୈନ୍ୟଶ୍ରେଣୀକୁ ତୁଚ୍ଛ କରୁଅଛି, ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ। ପୁଣି ସାଉଲ ଓ ସମୁଦାୟ ଇସ୍ରାଏଲ ସେହି ପଲେଷ୍ଟିୟର ଏହି ସକଳ କଥା ଶୁଣନ୍ତେ ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ। ଦାଉଦ ବୈଥଲେହମ ଜୁହୁଦା ନିବାସୀ ଏକ ଇଫ୍ରାତୀୟ ପୁରୁଷର ପୁତ୍ର ଥିଲେ, ତାହାର ନାମ ଜିସି। ତାହାର 8 ପୁତ୍ର ଥିଲେ। ପୁଣି ସାଉଲଙ୍କ ସମୟରେ ସେ ପୁରୁଷ ବୃଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଗତ ବୟସ୍କ ବୋଲି ଗଣିତ ଥିଲା। ଜିସିର 3 ବଡ଼ ପୁତ୍ର ସାଉଲଙ୍କର ପଶ୍ଚାତ୍ ଯୁଦ୍ଧକୁ ଯାଇଥିଲେ। ପୁଣି ଯୁଦ୍ଧକୁ ଯାଇଥିବା ତାହାର 3 ପୁତ୍ର ମଧ୍ୟରେ ଜ୍ୟେଷ୍ଠର ନାମ ଇଲିଆବ ଓ ଦ୍ୱିତୀୟର ନାମ ଅବିନାଦବ ଓ ତୃତୀୟର ନାମ ସମ, ଆଉ ଦାଉଦ କନିଷ୍ଠ ଥିଲେ। କେବଳ ବଡ଼ 3 ଜଣ ସାଉଲଙ୍କର ଅନୁଗାମୀ ହୋଇଥିଲେ, ମାତ୍ର ଦାଉଦ ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ସାଉଲଙ୍କ ନିକଟରୁ ବୈଥଲହମକୁ ଯା ଆସ କରୁଥାନ୍ତି। ପୁଣି ସେହି ପଲେଷ୍ଟିୟ ଲୋକ 40 ଦିନ ପର୍ଯ୍ୟନ୍ତ ପ୍ରାତଃକାଳରେ ଓ ସନ୍ଧ୍ୟାକାଳରେ ନିକଟକୁ ଆସି ଆପଣାକୁ ଦେଖାଉଥାଏ। ଏହି ସମୟରେ ଜିସି ଆପଣାର ପୁତ୍ର ଦାଉଦଙ୍କୁ କହିଲା, ଆପଣା ଭାଇମାନଙ୍କ ପାଇଁ ଏହି ଭଜା ଶସ୍ୟରୁ 1 ଐଫା ଓ ଏହି 10ଟା ରୁଟି ନିଅ ଓ ଛାଉଣିକି ଆପଣା ଭାଇମାନଙ୍କ ନିକଟକୁ ଶୀଘ୍ର ଘେନିଯାଅ। ପୁଣି ଏହି 10 ଖଣ୍ଡ ଛେନାଚକ୍ତି ସେମାନଙ୍କର ସହସ୍ରପତି ନିକଟକୁ ଘେନିଯାଅ ଓ ତୁମ୍ବ ଭାଇମାନଙ୍କର କୁଶଳ ବାର୍ତ୍ତା ପଚାରି ସେମାନଙ୍କର କୌଣସି ଚିହ୍ନ ଆଣ। ଏହି ସମୟରେ ସାଉଲ ଓ ସେମାନେ ଓ ସମସ୍ତ ଇସ୍ରାଏଲ ଲୋକ ଏଲା ତଳଭୂମିରେ ଥାଇ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ କରୁଥିଲେ। ଏ ଉତ୍ତରେ ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳ ହସ୍ତରେ ମେଷପଲ ଛାଡ଼ି ଜିସିର ଆଜ୍ଞାନୁସାରେ ସେସବୁ ଦ୍ରବ୍ୟ ନେଇ ଗମନ କଲେ। ପୁଣି ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ଼ବନ୍ଦୀ ସ୍ଥାନରେ ଉପସ୍ଥିତ ହେଲେ। ତେଣୁ ଇସ୍ରାଏଲ ଓ ପଲେଷ୍ଟିୟମାନେ ଯୁଦ୍ଧ ସଜାଇଲେ ଓ ସୈନ୍ୟଶ୍ରେଣୀ ପରସ୍ପର ସମ୍ମୁଖାସମ୍ମୁଖୀ ହେଲେ। ପୁଣି ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟଶ୍ରେଣୀ ମଧ୍ୟକୁ ଦୌଡ଼ି ଆସି ଆପଣା ଭାଇମାନଙ୍କୁ କୁଶଳ ବାର୍ତ୍ତା ପଚାରିଲେ। ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଦେଖ, ଗାଥ ନିବାସୀ ପଲେଷ୍ଟିୟ ଗଲିଆତ ନାମକ ମଲ୍ଲଯୋଦ୍ଧା ପଲେଷ୍ଟିୟ ସୈନ୍ୟଶ୍ରେଣୀ ମଧ୍ୟରୁ ଉଠି ଆସି ପୂର୍ବପରି କଥା କହିଲା। ପୁଣି ଦାଉଦ ତାହା ଶୁଣିଲେ, ମାତ୍ର ଇସ୍ରାଏଲ ଲୋକ ସମସ୍ତେ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତିଶୟ ଭୀତ ହେଲେ। ତେଣୁ ଇସ୍ରାଏଲ ଲୋକମାନେ କହିଲେ, ଏହି ଯେ ଲୋକ ଉଠିଆସିଅଛି, ଏହାକୁ କ'ଣ ତୁମେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠିଆସିଅଛି, ପୁଣି ଏହାକୁ ଯେଉଁ ଲୋକ ବଧ କରିବ ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ ନିଷ୍କର କରିବେ। ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, ଯେଉଁ ଜନ ଏହି ପଲେଷ୍ଟିକୁ ବଦ୍ଧ କରି ଇସ୍ରାଏଲର ଅପମାନ ଦୂର କରିବ ତାହା ପ୍ରତି କ'ଣ କରାଯିବ? କାରଣ ଏହି ଅସୁନ୍ନତ ପଲେଷ୍ଟିକ କିଏ ଯେ ସେ ଜୀବତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିବ? ତହିଁରେ ଲୋକମାନେ ପୂର୍ବପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଦ୍ଧ କରିବ ତାହା ପ୍ରତି ଉପରୋକ୍ତ ପ୍ରକାରେ କରାଯିବ। ସେ ଲୋକମାନଙ୍କୁ କହିବା ବେଳେ ତାଙ୍କର ଜ୍ୟେଷ୍ଠ ଭ୍ରାତା ଇଲିଆବ ଶୁଣିଲା। ତହିଁରେ ଇଲିଆବର କ୍ରୋଧ ଦାଉଦଙ୍କ ଉପରେ ପ୍ରଜ୍ୱଳିତ ହେଲା, ଆଉ ସେ କହିଲା, ତୁ କାହିଁକି ଏଠାକୁ ଆସିଲୁ? ପ୍ରାନ୍ତରରେ ତୁ ସେ ମେଣ୍ଢା କେତୋଟି କାହା ପାଖରେ ଛାଡ଼ିଲୁ? ମୁଁ ତ ଗର୍ବ ଓ ତୋ ମନର ଦୁଷ୍ଟତା ଜାଣେ, କାରଣ ତୁ ଯୁଦ୍ଧ ଦେଖିବା ପାଇଁ ଆସିଅଛୁ। ଏଥିରେ ଦାଉଦ କହିଲେ, ମୁଁ ଏବେ କ'ଣ କଲି? ଏଥିରେ କି କୌଣସି କାରଣ ନାହିଁ? ପୁଣି ସେ ତାହା ପାଖରୁ ଫେରି ଅନ୍ୟ ଲୋକ ଆଡ଼କୁ ଗଲେ ଓ ପୂର୍ବପରି କହିଲେ। ତହିଁରେ ଲୋକମାନେ ପୁନର୍ବାର ପୂର୍ବପରି ଉତ୍ତର ଦେଲେ। ଦାଉଦଙ୍କର ଏହିସବୁ କଥା ଶୁଣାଯାନ୍ତେ ଲୋକମାନେ ସାଉଲଙ୍କ ସମ୍ମୁଖରେ ତାହା କହିଲେ, ତେଣୁ ସେ ତାଙ୍କୁ ଡକାଇଲେ। ଏଥିରେ ଦାଉଦ ସାଉଲଙ୍କୁ କହିଲେ, ତାହା ସକାଶୁ କାହାରି ହୃଦୟ ନିରାଶ ନ ହେଉ, ଆପଣଙ୍କ ଦାସ ଯାଇ ସେହି ପଲେଷ୍ଟିୟ ସଙ୍ଗେ ଯୁଦ୍ଧ କରିବ। ତହିଁରେ ସାଉଲ ଦାଉଦଙ୍କୁ କହିଲେ, ତୁମ୍ଭେ ସେହି ପଲେଷ୍ଟିୟ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରିପାରିବ ନାହିଁ, କାରଣ ତୁମ୍ଭେ ତ ଯୁବା, ମାତ୍ର ସେ ଯୌବନାବଧି ଯୋଦ୍ଧା। ତେଣୁ ଦାଉଦ ସାଉଲଙ୍କୁ କହିଲେ, ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ, ପୁଣି କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନିଗଲେ ମୁଁ ତାହା ପଛେ ଗୋଡ଼ାଇ ତାକୁ ମାରି ତା ମୁଖରୁ ଛୁଆକୁ ରକ୍ଷା କରେ, ପୁଣି ସେ ମୋ ଉପରକୁ ଉଠିଲେ ମୁଁ ତାହାର ଦାଢ଼ି ଧରି ତାହାକୁ ମାରି ବଦ୍ଧ କରେ। ଆପଣଙ୍କ ଦାସ ସିଂହ ଓ ଭାଲୁ ଉଭୟ ବଦ୍ଧ କରିଅଛି, ପୁଣି ଏହି ଅସୁନ୍ନତ ପଲେଷ୍ଟିୟ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିଅଛି। ଆହୁରି ଦାଉଦ କହିଲେ, ଯେଉଁ ସଦାପ୍ରଭୁ ସିଂହ ହାତରୁ ଓ ଭାଲୁ ହାତରୁ ମୋତେ ରକ୍ଷା କରିଅଛନ୍ତି, ସେ ଏହି ପଲେଷ୍ଟିୟ ହାତରୁ ମୋତେ ରକ୍ଷା କରିବେ। ଏଥିରେ ସାଉଲ ଦାଉଦଙ୍କୁ କହିଲେ, ଯାଅ, ସଦାପ୍ରଭୁ ତୁମ୍ଭର ସଙ୍ଗୀ ହେବେ। ତେଣୁ ସାଉଲ ଦାଉଦଙ୍କୁ ଆପଣା ବସ୍ତ୍ର ପିନ୍ଧାଇ ତାଙ୍କର ମସ୍ତକରେ ପିତ୍ତଳ ଟପର ଦେଇ ତାଙ୍କୁ ସାଞ୍ଜୁଆ ପିନ୍ଧାଇଲେ। ପୁଣି ଦାଉଦ ଆପଣା ବସ୍ତ୍ର ଉପରେ ଖଡ଼ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ, କାରଣ ସେ ତାହା ପରଖ କରିନଥିଲେ। ଆଉ ଦାଉଦ ସାଉଲଙ୍କୁ କହିଲେ, ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରିନାହିଁ। ଏଣୁ ଦାଉଦ ତାହା କାଢ଼ି ରଖିଲେ। ପୁଣି ସେ ଆପଣା ଜଷ୍ଟି ହାତରେ ଘେନି ନଦୀରୁ ପାଞ୍ଚଟି ଚିକ୍କଣ ପଥର ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା ସେହି ଝୁଲିରେ ତାହା ରଖିଲେ। ଆଉ ସେ ହାତରେ ଆପଣା ଛାଟିଣୀ ଧରି ସେହି ପଲେଷ୍ଟିୟ ନିକଟକୁ ଗଲେ। ଏଥିରେ ପଲେଷ୍ଟିୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲ ବାହକ ତାହାର ଆଗେ ଆଗେ ଚାଲିଲା। ତେଣୁ ପଲେଷ୍ଟିୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛ ଜ୍ଞାନ କଲା, କାରଣ ସେ ଯୁବା ଓ ଈଶ୍ୱତ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। ପୁଣି ସେହି ପଲେଷ୍ଟିୟ ଦାଉଦଙ୍କୁ କହିଲା, ମୁଁ କି କୁକୁର ଯେ ତୁ ଜଷ୍ଟି ନେଇ ମୋ ପାଖକୁ ଆସିଛୁ? ତେଣୁ ପଲେଷ୍ଟିୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ସାପ ଦେଲା। ଆଉ ସେହି ପଲେଷ୍ଟିୟ ଦାଉଦଙ୍କୁ କହିଲା, ମୋ କତିକି ଆ, ମୁଁ ତୋର ମାଂସ ଆକାଶ ପକ୍ଷୀ ଓ ବିଲ ପଶୁମାନଙ୍କୁ ଦେବି। ତେବେ ଦାଉଦ ପଲେଷ୍ଟିୟକୁ କହିଲେ, ତୁମ୍ଭେ ଖଡ଼ଗ ଘେନି ବର୍ଷା ଘେନି ଓ ଶୈଲ ଘେନି ମୋ କତିକି ଆସିଅଛ, ମାତ୍ର ତୁମ୍ଭେ ଯାହାଙ୍କୁ ତୁଚ୍ଛ କରିଅଛ ସେହି ଇସ୍ରାଏଲ ସୈନ୍ୟଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସୁଅଛି। ଆଜି ଦିନ ସଦାପ୍ରଭୁ ତୁମ୍ଭକୁ ମୋ ହସ୍ତରେ ସମର୍ପି ଦେବେ, ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି। ପୁଣି ମୁଁ ଆଜି ପଲେଷ୍ଟିୟମାନଙ୍କ ସୈନ୍ୟଗଣର ଶବ ଆକାଶ ପକ୍ଷୀଗଣକୁ ଓ ପୃଥିବୀସ୍ଥ ବନ ପଶୁମାନଙ୍କୁ ଦେବି। ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ, ଆଉ ଏହି ସମସ୍ତ ସମାଜ ଜାଣିବେ ଯେ ସଦାପ୍ରଭୁ ଖଡ଼ଗ ଓ ବର୍ଷା ଦ୍ୱାରା ଉଦ୍ଧାର କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ। ଏଉତାରେ ସେହି ପଲେଷ୍ଟିୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ ଦାଉଦ ଶୀଘ୍ର ସେହି ପଲେଷ୍ଟିୟ ସହିତ ଭେଟିବାକୁ ସୈନ୍ୟଶ୍ରେଣୀ ଆଡ଼େ ଦୌଡ଼ିଲେ। ପୁଣି ଦାଉଦ ଆପଣା ଝୁଲିରେ ହାତ ପୂରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣୀରେ ମାରି ସେହି ପଲେଷ୍ଟିୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତାହା କପାଳରେ ପଶିଯାଆନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା। ଏହି ପ୍ରକାର ଦାଉଦ ଛାଟିଣୀ ଓ ପଥର ଦ୍ୱାରା ସେହି ପଲେଷ୍ଟିୟ ଉପରେ ଜୟଲାଭ କଲେ ଓ ପଲେଷ୍ଟିୟକୁ ଆଘାତ କରି ବଦ୍ଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ ଖଡ଼ଗ ନଥିଲା, ତହୁ ଦାଉଦ ଦୌଡ଼ିଯାଇ ସେହି ପଲେଷ୍ଟିୟ ଉପରେ ଠିଆ ହେଲେ ଓ ତାହାର ଖଡ଼ଗ ନେଇ ଖାପରୁ କାଢ଼ି ତାହାକୁ ବଦ୍ଧ କଲେ ଓ ତଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲେଷ୍ଟିୟମାନେ ଆପଣାମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। ତହୁ ଇସ୍ରାଏଲର ଓ ଜିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ଗାତ୍ ସନିକଟ ଓ ଇକ୍ରୋନ୍ ଦ୍ୱାର ପର୍ଯ୍ୟନ୍ତ ପଲେଷ୍ଟିୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ ପଲେଷ୍ଟିୟମାନଙ୍କ ହତ ଲୋକମାନେ ସାରଇମ୍ ପଥରେ ଗାତ୍ ଓ ଇକ୍ରୋନ୍ ପର୍ଯ୍ୟନ୍ତ ପଡ଼ିଲେ। ଏଉତାରେ ଇସ୍ରାଏଲ ସନ୍ତାନଗଣ ପଲେଷ୍ଟିୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ନେଉଟି ଆସି ସେମାନଙ୍କ ଛାଉଣି ଲୁଟ୍ କଲେ। ପୁଣି ଦାଉଦ ସେହି ପଲେଷ୍ଟିୟର ମସ୍ତକ ନେଇ ଜିରୁସାଲମକୁ ଆଣିଲେ, ମାତ୍ର ତାହାର ସଜା ଆପଣା ତମ୍ବୁରେ ରଖିଲେ। ସେହି ପଲେଷ୍ଟିୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ସାଉଲ ସୈନ୍ୟର ସେନାପତି ଅବନରକୁ କହିଲେ, ଅବନର, ଏ ଯୁବା କାହାର ପୁଅ? ଅବନର କହିଲା, ହେ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୁଁ କହିପାରିବି ନାହିଁ। ତହିଁରେ ରାଜା କହିଲେ, ପଚାର, ଏ ଭେଣ୍ଡିଆଟି କାହାର ପୁଅ? ଆଉ ଦାଉଦ ପଲେଷ୍ଟିୟକୁ ବଧ କରି ପଲେଷ୍ଟିୟର ମସ୍ତକ ହସ୍ତରେ ଧରି ଫେରିଆସିବା ବେଳେ ଅବନର ତାଙ୍କୁ ନେଇ ସାଉଲଙ୍କ ସମ୍ମୁଖକୁ ଆଣିଲା। ତେଣୁ ସାଉଲ ତାକୁ ପଚାରିଲେ, ହେ ଯୁବକ, ତୁମ୍ଭେ କାହାର ପୁଅ? ଦାଉଦ ଉତ୍ତର ଦେଲେ, ମୁଁ ଆପଣଙ୍କ ଦାସ ବୈଥଲମୀୟ ଜିସିର ପୁଅ। ପ୍ରଥମ ସାମୁଏଲ ଅଧ୍ୟାୟ ଅଠର। ଅନନ୍ତର ସାଉଲଙ୍କ ସହିତ ତାଙ୍କର କଥା ସମାପ୍ତ ହୁଅନ୍ତେ ଜୋନାଥନର ପ୍ରାଣ ଦାଉଦଙ୍କର ପ୍ରାଣରେ ସଂଲଗ୍ନ ହେଲା, ଆଉ ଜୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲା। ପୁଣି ସାଉଲ ସେହିଦିନ ତାଙ୍କୁ ଗ୍ରହଣ କରି ତାଙ୍କର ପିତୃଗୃହକୁ ଆଉ ଯିବାକୁ ଦେଲେ ନାହିଁ। ଆଉ ଜୋନାଥନ ଦାଉଦଙ୍କୁ ଆପଣା ପ୍ରାଣ ପରି ସ୍ନେହ କରିବାରୁ ସେମାନେ ଏକ ନିୟମ କଲେ। ପୁଣି ଜୋନାଥନ ଆପଣା ଦେହରୁ ଚୋଗା କାଢ଼ି ଦାଉଦଙ୍କୁ ଦେଲା, ମଧ୍ୟ ଆପଣା ବସ୍ତ୍ର ଓ ଖଡ଼ଗ ଓ ଧନୁ ଓ କଟିବନ୍ଧନ ପର୍ଯ୍ୟନ୍ତ ତାଙ୍କୁ ଦେଲା। ଆଉ ସାଉଲ ଦାଉଦଙ୍କୁ ଯେକୌଣସି ସ୍ଥାନକୁ ପଠାନ୍ତି, ସେ ସେଠାକୁ ଯାଇ ବୁଦ୍ଧିରେ କାର୍ଯ୍ୟ କରନ୍ତି। ଏହେତୁ ସାଉଲ ତାଙ୍କୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ କଲେ ଓ ଏହା ସମସ୍ତ ଲୋକଙ୍କ ଦୃଷ୍ଟିରେ ଓ ସାଉଲଙ୍କ ଦାସମାନଙ୍କ ଦୃଷ୍ଟିରେ ମଧ୍ୟ ଉତ୍ତମ ଦେଖାଗଲା। ଦାଉଦ ପଲେଷ୍ଟିୟକୁ ବଧ କରି ଫେରିଲା ବେଳେ ଲୋକମାନେ ଆସୁ ଆସୁ ଏପରି ହେଲା ଯେ ଇସ୍ରାଏଲୀୟ ସମସ୍ତ ନଗରରୁ ସ୍ତ୍ରୀମାନେ ବାହାରି ତାରା, ଆନନ୍ଦଧ୍ୱନି ଓ ତ୍ରିତନ୍ତ୍ରୀ ବାଦ୍ୟ ସହିତ ଗାୟନ ଓ ନୃତ୍ୟ କରୁ କରୁ ସାଉଲ ରାଜାଙ୍କୁ ଭେଟିବା ପାଇଁ ଆସିଲେ। ଆଉ ସେହି ସ୍ତ୍ରୀମାନେ ବାଦ୍ୟ କରୁ କରୁ ଉତ୍ତର ପ୍ରତ୍ୟୁତ୍ତର କ୍ରମେ ଗାୟନ କରି କହିଲେ, ସାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ। ଏଥିରେ ସାଉଲ ଅତି କ୍ରୁଦ୍ଧ ହେଲେ ଓ ଏହି କଥା ତାଙ୍କର ଦୃଷ୍ଟିରେ ମନ୍ଦବୋଧ ହେଲା। ଏଣୁ ସେ କହିଲେ, ସେମାନେ ଦାଉଦକୁ ଅୟୁତ ଅୟୁତର ଜୟୀ ଓ ଆମ୍ଭକୁ କେବଳ ସହସ୍ର ସହସ୍ର ଜୟୀ ବୋଲି କହିଲେ, ରାଜତ୍ୱ ଛଡ଼ା ତାହାର ଆଉ କ'ଣ ପାଇବାର ବାକି ଅଛି? ସେହି ଦିନାବଧି ସାଉଲ ଦାଉଦଙ୍କ ପ୍ରତି କୁଦୃଷ୍ଟି ରଖିଲେ। ପରଦିନ ପରମେଶ୍ୱରଙ୍କଠାରୁ ମନ୍ଦ ଆତ୍ମା ସାଉଲଙ୍କୁ ଆକ୍ରାନ୍ତ କରନ୍ତେ ସେ ଗୃହ ମଧ୍ୟରେ ଭବିଷ୍ୟତ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। ପୁଣି ଦାଉଦ ପ୍ରତିଦିନ ପରି ହସ୍ତରେ ବାଦ୍ୟ ବଜାଇଲେ। ସେ ସମୟରେ ସାଉଲଙ୍କ ହସ୍ତରେ ବର୍ଷା ଥିଲା, ତେଣୁ ସାଉଲ ବର୍ଷା ଫିଙ୍ଗିଲେ, କାରଣ ସେ କହିଲେ, ମୁଁ ଦାଉଦକୁ କାନ୍ଥରେ ଫୋଡ଼ିବି। ମାତ୍ର ଦାଉଦ ତାଙ୍କ ନିକଟରୁ ଦୁଇଥର ଘୁଞ୍ଚିଗଲେ। ପୁଣି ସାଉଲ ଦାଉଦଙ୍କୁ ଭୟ କଲେ, କାରଣ ସଦାପ୍ରଭୁ ତାଙ୍କ ସଙ୍ଗରେ ଥିଲେ ଓ ସାଉଲଙ୍କୁ ତ୍ୟାଗ କରିଥିଲେ। ଯେହେତୁ ସାଉଲ ଆପଣା ନିକଟରୁ ତାଙ୍କୁ ଅନ୍ତର କରି ତାଙ୍କୁ ସହସ୍ର ଉପରେ ଆପଣ ସେନାପତି କଲେ, ଆଉ ସେ ଲୋକମାନଙ୍କ ସମ୍ମୁଖରେ ଗତାୟତ କଲେ। ଆଉ ଦାଉଦ ଆପଣଙ୍କ ସବୁ କଥାରେ ବୁଦ୍ଧିମାନ ହେଲେ ଓ ସଦାପ୍ରଭୁ ତାଙ୍କ ସଙ୍ଗରେ ହେଲେ। ପୁଣି ଯେତେବେଳେ ସାଉଲ ତାଙ୍କୁ ଅତି ବୁଦ୍ଧିମାନ ଦେଖିଲେ, ସେ ତାଙ୍କ ବିଷୟରେ ଭୀତ ହେଲେ। ମାତ୍ର ସମସ୍ତ ଇସ୍ରାଏଲ ଓ ଜିହୁଦା ଦାଉଦଙ୍କୁ ପ୍ରେମ କଲେ, କାରଣ ସେମାନଙ୍କ ସମ୍ମୁଖରେ ଗତାୟତ କଲେ। ଅନନ୍ତର ସାଉଲ ଦାଉଦଙ୍କୁ କହିଲେ, ମେରବ ନାମ୍ନୀ ମୋହର ଜ୍ୟେଷ୍ଠା କନ୍ୟାକୁ ଦେଖ, ମୁଁ ତୁମ୍ଭ ସଙ୍ଗରେ ତାହାର ବିବାହ ଦେବି। କେବଳ ତୁମ୍ଭେ ମୋହର ପକ୍ଷରେ ବିକ୍ରମୀ ହୁଅ ଓ ସଦାପ୍ରଭୁଙ୍କ ଯୁଦ୍ଧରେ ଯୁଦ୍ଧ କର। ସାଉଲ ମନେ କଲେ, ମୋହର ହସ୍ତ ତା ଉପରେ ନ ଉଠୁ, ମାତ୍ର ପଲେଷ୍ଟିୟମାନଙ୍କ ହସ୍ତ ତା ଉପରେ ଉଠୁ। ଏଥିରେ ଦାଉଦ ସାଉଲଙ୍କୁ କହିଲେ, ମୁଁ କିଏ ଓ ମୋର ଜୀବନ କ'ଣ ଓ ଇସ୍ରାଏଲ ମଧ୍ୟରେ ମୋର ପିତୃବଂଶ କ'ଣ ଯେ ମୁଁ ମହାରାଜାଙ୍କ ଜୁଆଇଁ ହେବି? ମାତ୍ର ଯେଉଁ ସମୟରେ ଦାଉଦଙ୍କୁ ସାଉଲଙ୍କର କନ୍ୟା ମେରବ ଦତ୍ତ ହୋଇଥାନ୍ତା, ସେ ସମୟରେ ଏପରି ଘଟିଲା ଯେ ସେ ମହଲାତୀୟ ଅବ୍ରିଏଲ୍କୁ ଭାର୍ଯ୍ୟା ରୂପେ ଦତ୍ତ ହେଲା। ପୁଣି ସାଉଲଙ୍କର କନ୍ୟା ମିଖଲ ଦାଉଦଙ୍କୁ ପ୍ରେମ କଲା, ତହୁଁ ଲୋକମାନେ ସାଉଲଙ୍କୁ ତାହା ଜଣାନ୍ତେ ସେ କଥା ତାଙ୍କ ଦୃଷ୍ଟିରେ ପସନ୍ଦ ହେଲା। ପୁଣି ସାଉଲ କହିଲେ, ମୁଁ ତାହାକୁ ସେହି କନ୍ୟା ଦେବି, ତେଣେ ସେ ତାହାର ଫାନ୍ଦ ସ୍ୱରୂପ ହେବ ଓ ପଲେଷ୍ଟିଆମାନଙ୍କ ହସ୍ତ ତାହାର ପ୍ରତିକୂଳ ହେବ। ଏଣୁ ସାଉଲ ଦାଉଦଙ୍କୁ କହିଲେ, ତୁମ୍ଭେ ଆଜି ଦ୍ୱିତୀୟବାର ମୋର ଜ୍ୱାଇଁ ହେବ। ଏ ଉତ୍ତରେ ସାଉଲ ଆପଣା ଦାସମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ଗୋପନରେ ଦାଉଦ ସଙ୍ଗେ ଆଳାପ କରି କୁହ, ଦେଖ ରାଜା ତୁମ୍ଭ ଉପରେ ସନ୍ତୁଷ୍ଟ ଅଛନ୍ତି ଓ ତାଙ୍କର ସମସ୍ତ ଦାସ ତୁମ୍ଭକୁ ପ୍ରେମ କରୁଅଛନ୍ତି, ଏହେତୁ ତୁମ୍ଭେ ରାଜାଙ୍କର ଜ୍ୱାଇଁ ହୁଅ। ତହିଁରେ ସାଉଲଙ୍କର ଦାସମାନେ ଦାଉଦଙ୍କର କର୍ଣ୍ଣଗୋଚରରେ ଏହି କଥା କହିଲେ। ତହୁ ଦାଉଦ କହିଲେ, ରାଜାଙ୍କର ଜ୍ୱାଇଁ ହେବା ତୁମ୍ଭମାନଙ୍କ ଦୃଷ୍ଟିରେ କି କ୍ଷୁଦ୍ର କଥା? କାରଣ ମୁଁ ଦରିଦ୍ର ଲୋକ ଓ ଅଳ୍ପମାନ୍ୟ। ଏଥିରେ ଦାଉଦ ଏପରି ଏପରି କହିଲେ ବୋଲି ସାଉଲଙ୍କ ଦାସମାନେ ତାଙ୍କୁ ଜଣାଇଲେ। ତହିଁରେ ସାଉଲ କହିଲେ, ତୁମେମାନେ ଦାଉଦଙ୍କୁ ଏପରି କୁହ, ରାଜା କିଛି ମୂଲ୍ୟ ଚାହାନ୍ତି ନାହିଁ, ମାତ୍ର ରାଜାଙ୍କ ଶତ୍ରୁମାନଙ୍କଠାରୁ ପରିଶୋଧ ନେବା ନିମନ୍ତେ ପଲେଷ୍ଟିଆମାନଙ୍କର ଶହେ ସୁନତ ଚର୍ମ ଚାହାନ୍ତି। ପଲେଷ୍ଟିଆମାନଙ୍କ ହସ୍ତ ଦ୍ୱାରା ଦାଉଦଙ୍କୁ ବଦ୍ଧ କରିବା ପାଇଁ ସାଉଲଙ୍କର ବିଚାର ଥିଲା। ପୁଣି ତାଙ୍କର ଦାସମାନେ ଦାଉଦଙ୍କୁ ଏହି କଥା ଜଣାନ୍ତେ, ରାଜାଙ୍କର ଜ୍ୱାଇଁ ହେବା ପାଇଁ ଦାଉଦଙ୍କ ଦୃଷ୍ଟିରେ ପସନ୍ଦ ହେଲା। ଅନନ୍ତର କାଳ ସମ୍ପୂର୍ଣ୍ଣ ନହୁଣୁ ଦାଉଦ ଓ ତାଙ୍କର ଲୋକମାନେ ଉଠିଯାଇ ପଲେଷ୍ଟିଆମାନଙ୍କର 200 ଲୋକଙ୍କୁ ବଦ୍ଧ କଲେ। ପୁଣି ଦାଉଦ ସେମାନଙ୍କର ସୁନ୍ନତ ଚର୍ମ ଆଣିଲେ, ତେଣୁ ସେ ଯେପରି ରାଜାଙ୍କର ଜ୍ୱାଇଁ ହେବେ ଏଥିପାଇଁ ପୂର୍ଣ୍ଣ ସଂଖ୍ୟାନୁସାରେ ତାହା ରାଜାଙ୍କୁ ଦେଲେ। ତହିଁରେ ସାଉଲ ତାଙ୍କୁ ଆପଣା କନ୍ୟା ମିଖଲକୁ ଭାର୍ଯ୍ୟା ରୂପେ ଦାନ କଲେ। ଆଉ ସଦାପ୍ରଭୁ ଦାଉଦଙ୍କର ସଙ୍ଗରେ ଅଛନ୍ତି ଏହା ସାଉଲ ଦେଖିଲେ ଓ ଜାଣିଲେ, ମଧ୍ୟ ସାଉଲଙ୍କର କନ୍ୟା ମିଖଲ ତାଙ୍କୁ ପ୍ରେମ କଲା। ଏହେତୁ ସାଉଲ ଦାଉଦଙ୍କ ବିଷୟରେ ଅଧିକ ଭୀତ ହେଲେ, ଆଉ ସାଉଲ ସର୍ବଦା ଦାଉଦଙ୍କର ଶତ୍ରୁ ହେଲେ। ଅନନ୍ତର ପଲେଷ୍ଟିଆ ଅଧିପତିମାନେ ବାହାରିବାକୁ ଲାଗିଲେ, ପୁଣି ସେମାନେ ଯେତେଥର ବାହାରିଲେ ସେତେଥର ଦାଉଦ ସାଉଲଙ୍କର ସମସ୍ତ ଦାସ ଅପେକ୍ଷା ଅଧିକ ବୁଦ୍ଧିର କାର୍ଯ୍ୟ କଲେ, ଏଣୁ ତାଙ୍କର ନାମ ଅତିଶୟ ମାନ୍ୟ ହେଲା।
ପ୍ରଥମ ସାମୁଏଲ ଅଧ୍ୟାୟ 19। ଅନନ୍ତର ଦାଉଦଙ୍କୁ ବଦ୍ଧ କରିବା ପାଇଁ ସାଉଲ ଆପଣା ପୁତ୍ର ଜୋନାଥନ୍ଙ୍କୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ। ମାତ୍ର ସାଉଲଙ୍କର ପୁତ୍ର ଜୋନାଥନ୍ ଦାଉଦଙ୍କଠାରେ ଅତ୍ୟନ୍ତ ଅନୁରକ୍ତ ଥିଲା, ଏହେତୁ ଜୋନାଥନ୍ ଦାଉଦଙ୍କୁ କହିଲା, ମୋର ପିତା ସାଉଲ ତୁମ୍ଭକୁ ବଦ୍ଧ କରିବାକୁ ଚାହାନ୍ତି, ଏଥିପାଇଁ ମୁଁ ବିନୟ କରୁଅଛି ତୁମ୍ଭେ ପ୍ରାତଃକାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣାକୁ ଲୁଚାଅ। ପୁଣି ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ ସେ ସ୍ଥାନକୁ ମୁଁ ଯାଇ ମୋର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋର ପିତାଙ୍କ ସଙ୍ଗେ କଥୋପକଥନ କରିବି, ଯେବେ ମୁଁ କିଛି ଦେଖିବି ତେବେ ତୁମ୍ଭକୁ ଜଣାଇବି। ପୁଣି ଜୋନାଥନ୍ ଆପଣା ପିତା ସାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, ମହାରାଜ ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ, ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି, କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟିଆକୁ ବଦ୍ଧ କଲା। ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ, ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ। ତେବେ ଆପଣ ବିନା କାରଣରେ ଦାଉଦକୁ ବଦ୍ଧ କରି କି ହେତୁ ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ? ଏଥିରେ ସାଉଲ ଜୋନାଥନର ରବ ଶୁଣିଲେ। ପୁଣି ସାଉଲ ଶପଥ କରି କହିଲେ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ସେ ହତ ହେବେ ନାହିଁ। ଏ ଉତ୍ତରେ ଜୋନାଥନ୍ ଦାଉଦଙ୍କୁ ଡାକିଲା ଓ ଜୋନାଥନ୍ ତାଙ୍କୁ ସେ ସମସ୍ତ କଥା ଜଣାଇଲା। ପୁଣି ଜୋନାଥନ୍ ଦାଉଦଙ୍କୁ ସାଉଲଙ୍କ ନିକଟକୁ ଆଣିଲା, ତହିଁରେ ସେ ପୂର୍ବପରି ତାଙ୍କ ସମ୍ମୁଖରେ ରହିଲେ। ଅନନ୍ତର ପୁନର୍ବାର ଯୁଦ୍ଧ ହେଲା, ତହିଁରେ ଦାଉଦ ବାହାରି ପଲେଷ୍ଟିଆମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଦ୍ଧ କଲେ, ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ। ଏ ଉତ୍ତରେ ସାଉଲ ଆପଣା ହାତରେ ବର୍ଷା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା। ସେ ସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ। ଏପରି ସମୟରେ ସାଉଲ ବର୍ଷାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଚାହିଁଲେ, ମାତ୍ର ସେ ସାଉଲଙ୍କ ସମ୍ମୁଖରୁ ଘୁଞ୍ଚିଯିବାରୁ ବର୍ଷା କାନ୍ଥରେ ଫୋଡ଼ି ହୋଇଗଲା। ପୁଣି ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ। ତହୁଁ ଦାଉଦଙ୍କୁ ଜଗି ସକାଳେ ବଦ୍ଧ କରିବା ପାଇଁ ତାଙ୍କର ଗୃହକୁ ସାଉଲ ଦୂତମାନଙ୍କୁ ପଠାଇଲେ। ଏଥିରେ ଦାଉଦଙ୍କର ଭାର୍ଯ୍ୟା ମିଖଲ ତାଙ୍କୁ କହିଲା, ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣ ରକ୍ଷା ନ କଲେ କାଲି ହତ ହେବ। ତେଣୁ ମିଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇଦେଲା, ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ। ତହୁଁ ମିଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା।
ଓ ଛାଗଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା। ଏ ଉତ୍ତାରେ ଦାଉଦଙ୍କୁ ଧରିନେବା ପାଇଁ ସାଉଲ ଦୂତମାନଙ୍କୁ ପଠାନ୍ତେ। ମିଖଲ କହିଲା, ସେ ପୀଡ଼ିତ ଅଛନ୍ତି। ତହିଁରେ ସାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲେ, ତାହାକୁ ଶଯ୍ୟାରେ ମୋ ନିକଟକୁ ଆଣ, ମୁଁ ତାହାକୁ ବଦ୍ଧ କରିବି। ତହୁଁ ଦୂତମାନେ ଭିତରେ ଯାଆନ୍ତେ, ଦେଖ ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲୋମ ନିର୍ମିତ ରେଜାଇ ଅଛି। ଏଣୁ ସାଉଲ ମିଖଲକୁ କହିଲେ, ତୁମ୍ଭେ କାହିଁକି ମୋତେ ଏ ରୂପ ପ୍ରବଞ୍ଚନା କଲ ଓ ମୋ ଶତ୍ରୁକୁ ଛାଡ଼ିଦେଲ ଯେ ସେ ପଳାଇଗଲା? ତହିଁରେ ମିଖଲ ସାଉଲଙ୍କୁ ଉତ୍ତର କଲା, ସେ ମୋତେ କହିଲେ, ମୋତେ ଛାଡ଼ିଦିଅ, ମୁଁ କାହିଁକି ତୁମ୍ଭକୁ ବଧ କରିବି। ଏଥିମଧ୍ୟରେ ଦାଉଦ ପଳାଇ ରକ୍ଷା ପାଇଲେ ଓ ରାମାରେ ସାମୁଏଲଙ୍କ ନିକଟକୁ ଯାଇ ସାଉଲ ତାଙ୍କ ପ୍ରତି ଯାହା କରିଥିଲେ ତାହା ସବୁ ତାଙ୍କୁ ଜଣାଇଲେ। ତେଣୁ ସେ ଓ ସାମୁଏଲ ଯାଇ ନାୟତ୍ରେ ବାସ କଲେ। ଏ ଉତ୍ତାରେ ସାଉଲଙ୍କୁ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାୟତ୍ରେ ଅଛନ୍ତି। ତେଣୁ ସାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ। ମାତ୍ର ସେମାନେ ଭବିଷ୍ୟତ ବକ୍ତା ଦଳକୁ ଭବିଷ୍ୟତ ବାକ୍ୟ ପ୍ରଚାର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତ ସାମୁଏଲକୁ ଠିଆ ହେବାର ଦେଖନ୍ତେ ପରମେଶ୍ୱରଙ୍କ ଆତ୍ମା ସାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ। ତହିଁରେ ସେମାନେ ମଧ୍ୟ ଭବିଷ୍ୟତ ବାକ୍ୟ ପ୍ରଚାର କଲେ, ଆଉ ଏହି କଥା ସାଉଲଙ୍କୁ ଜଣାଇ ଦିଆଯାଆନ୍ତେ ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ। ମାତ୍ର ସେମାନେ ମଧ୍ୟ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ଏ ଉତ୍ତାରେ ସାଉଲ ପୁନର୍ବାର ତୃତୀୟ ଥର ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ତେବେ ସେ ନିଜେ ମଧ୍ୟ ରାମାକୁ ଯାଇ ସେଖୁସ୍ଥିତ ବୃହତ୍ କୂପ ନିକଟରେ ଉପସ୍ଥିତ ହେଲେ। ପୁଣି ସେ ପଚାରି କହିଲେ, ସାମୁଏଲ ଓ ଦାଉଦ କେଉଁଠାରେ ଅଛନ୍ତି? ଏଥିରେ ଜଣେ କହିଲା, ଦେଖ ସେମାନେ ରାମାସ୍ଥିତ ନାୟତ୍ରେ ଅଛନ୍ତି। ତେଣୁ ସେ ରାମାସ୍ଥିତ ନାୟତକୁ ଗଲେ, ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ। ସେ ଯାଉ ଯାଉ ରାମାସ୍ଥିତ ନାୟତ୍ରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ପୁଣି ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ସାମୁଏଲଙ୍କ ସମ୍ମୁଖରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ, ଆଉ ସେହି ଦିନଯାକ ଓ ରାତ୍ରିଯାକ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, ସାଉଲ ହିଁ କି ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ? ପ୍ରଥମ ସାମୁଏଲ ଅଧ୍ୟାୟ 20। ଅନନ୍ତର ଦାଉଦ ରାମାସ୍ଥିତ ନାୟତରୁ ପଳାଇ ଆସି ଜୋନାଥନ ଆଗରେ କହିଲେ, ମୁଁ କ'ଣ କଲି? ମୋହର ଅପରାଧ କ'ଣ ଓ ତୁମ୍ଭ ପିତାଙ୍କ ଛାମୁରେ ମୋହର ପାପ କ'ଣ ଯେ ସେ ମୋର ପ୍ରାଣ ଚାହୁଁଅଛନ୍ତି? ତେଣୁ ସେ ତାଙ୍କୁ କହିଲା, ଏହା ନ ହେଉ, ତୁମ୍ଭେ ମରିବ ନାହିଁ। ଦେଖ ମୋହର ପିତା ମୋର କର୍ଣ୍ଣଗୋଚର ନ କରି ବଡ଼ କିସାନ କୌଣସି କର୍ମ କରନ୍ତି ନାହିଁ, ତେବେ ମୋହର ପିତା ମୋଠାରୁ ଏ କଥା କାହିଁକି ଗୋପନ କରିବେ? ସେପରି ନୁହେଁ। ତହିଁରେ ଦାଉଦ ଶପଥ କରି ପୁନର୍ବାର କହିଲେ, ମୁଁ ଯେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି ଏହା ତୁମ୍ଭ ପିତା ଉତ୍ତମ ରୂପେ ଜାଣନ୍ତି। ଏଣୁ ସେ କହନ୍ତି, ଜୋନାଥନ ଏହା ନ ଜାଣୁ, ଜାଣିଲେ ସେ ଦୁଃଖିତ ହେବ। ମାତ୍ର ଯାହା ହେଉ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଓ ତୁମ୍ଭ ପ୍ରାଣ ଜୀବତ ଥିବା ପ୍ରମାଣେ ମୁଁ କହୁଅଛି ଯେ ମୋର ଓ ମରଣ ମଧ୍ୟରେ ପହଣ୍ଡେ ମାତ୍ର ଅଛି। ତେବେ ଜୋନାଥନ ଦାଉଦଙ୍କୁ କହିଲା, ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ ତାହା ମୁଁ ତୁମ୍ଭ ପାଇଁ କରିବି। ତେଣୁ ଦାଉଦ ଜୋନାଥନକୁ କହିଲେ, ଦେଖ କାଲି ଅମାବାସ୍ୟା, ପୁଣି ରାଜାଙ୍କ ସଙ୍ଗେ ଭୋଜନରେ ବସିବା ପାଇଁ ମୋତେ ତ୍ରୁଟି କରିବାକୁ ହେବ ନାହିଁ, ମାତ୍ର ମୋତେ ଯିବାକୁ ଦିଅ। ମୁଁ ତୃତୀୟ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତ୍ରରେ ଲୁଚି ରହିବି। ଯେବେ ତୁମ୍ଭ ପିତା ମୋ ବିଷୟ କିଛି ପଚାରିବେ, ତେବେ କହିବ, ଦାଉଦ ଆପଣା ନଗର ବୈଥଲହମକୁ ଧାଇଁଯିବା ପାଇଁ ମୋତେ ବହୁତ କହିଲା, କାରଣ ସେ ସ୍ଥାନରେ ସମୁଦାୟ ପରିବାର ନିମନ୍ତେ ବାର୍ଷିକ ବଳିଦାନ ହେବ। ଏଥିରେ ସେ ଯେବେ କହିବେ ଭଲ, ତେବେ ତୁମ୍ଭ ଦାସର କୁଶଳ ହେବ। ମାତ୍ର ସେ ଯେବେ ଅତି କ୍ରୋଧ କରନ୍ତି, ତେବେ ଜାଣ ଯେ ତାଙ୍କ ଦ୍ୱାରା ଅମଙ୍ଗଳ ସ୍ଥିର ହୋଇଅଛି। ଏହେତୁ ତୁମ୍ଭେ ଆପଣାର ଦାସ ପ୍ରତି ଦୟା କର, କାରଣ ତୁମ୍ଭେ ଆପଣା ସହିତ ଆପଣା ଦାସକୁ ସଦାପ୍ରଭୁଙ୍କ ଏକ ନିୟମରେ ଆବଦ୍ଧ କରିଅଛ। ମାତ୍ର ମୋହର ଯେବେ କୌଣସି ଅପରାଧ ଥାଏ, ତେବେ ତୁମ୍ଭେ ନିଜେ ମୋତେ ବଧ କର, ତୁମ୍ଭ ପିତାଙ୍କ ନିକଟକୁ କାହିଁକି ମୋତେ ନେଇଯିବ? ତହିଁରେ ଜୋନାଥନ କହିଲା, ତାହା ତୁମ୍ଭଠାରୁ ଦୂର ହେଉ, କାରଣ ତୁମ୍ଭ ପ୍ରତି ଅମଙ୍ଗଳ ଘଟଣା ମୋ ପିତାଙ୍କ ଦ୍ୱାରା ସ୍ଥିର ହୋଇଥିବାର ଯେବେ ମୁଁ ଜାଣିବି, ତେବେ ମୁଁ କି ତାହା ତୁମ୍ଭକୁ କହିବି ନାହିଁ? ତେଣୁ ଦାଉଦ ଜୋନାଥନକୁ କହିଲେ, ତୁମ୍ଭ ପିତା ଯେବେ କଟୁ ଭାବରେ ତୁମ୍ଭକୁ ଉତ୍ତର ଦେବେ, ତେବେ କିଏ ମୋତେ କହିବ?
ତହିଁରେ ଜୋନାଥନ୍ ଦାଉଦଙ୍କୁ କହିଲା, ଆସ ଆମ୍ଭେମାନେ କ୍ଷେତ୍ରକୁ ଯାଉ। ତହିଁରେ ସେ ଦୁହେଁ ବାହାରି କ୍ଷେତ୍ରକୁ ଗଲେ। ଏଉତରେ ଜୋନାଥନ୍ ଦାଉଦଙ୍କୁ କହିଲା, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ସାକ୍ଷୀ ରହିଲେ, ମୁଁ କାଲି ଏହି ସମୟରେ ବା ତୃତୀୟ ଦିନରେ ଆପଣା ପିତାଙ୍କ ମନ ବୁଝିଲା ଉତ୍ତାରେ, ଦେଖ ଯେବେ ଦାଉଦଙ୍କ ପକ୍ଷରେ ମଙ୍ଗଳ ଥାଏ ତେବେ ମୁଁ ତୁମ୍ଭ କତିକି ଲୋକ ପଠାଇ କି ତାହା ତୁମ୍ଭ କର୍ଣ୍ଣଗୋଚର ନ କରିବି? ତୁମ୍ଭର ଅମଙ୍ଗଳ କରିବା ମୋ ପିତାଙ୍କର ମାନସ ଥିଲେ ଯେବେ ମୁଁ ତାହା ତୁମ୍ଭ କର୍ଣ୍ଣଗୋଚର ନ କରେ ଓ ତୁମ୍ଭେ କୁଶଳରେ ଯିବା ପାଇଁ ଯେବେ ତୁମ୍ଭକୁ ପଠାଇ ନ ଦିଏ, ତେବେ ସଦାପ୍ରଭୁ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ମୋତେ ଦେଉନ୍ତୁ। ସଦାପ୍ରଭୁ ଯେପରି ମୋ ପିତାଙ୍କ ସଙ୍ଗୀ ହୋଇଅଛନ୍ତି ସେପରି ତୁମ୍ଭ ସଙ୍ଗରେ ହେଉନ୍ତୁ। ହେଲେ ମୁଁ ଯେପରି ନ ମରେ ଏଥିପାଇଁ ମୋହର ଯାବଜୀବନ ତୁମ୍ଭେ ସଦାପ୍ରଭୁଙ୍କ ଦୟା ମୋ ପ୍ରତି ପ୍ରକାଶ କରିବ। କେବଳ ତାହା ନୁହେଁ, ସଦାକାଳ ମୋ ବଂଶରୁ ତୁମ୍ଭେ ଆପଣା ଦୟା ଉଚ୍ଛିନ୍ନ କରିବ ନାହିଁ। ନା, ସଦାପ୍ରଭୁ ଦାଉଦଙ୍କର ପ୍ରତ୍ୟେକ ଶତ୍ରୁକୁ ଭୂତଳରୁ ଉଚ୍ଛିନ୍ନ କଲା ଉତ୍ତାରେ ମଧ୍ୟ କରିବ ନାହିଁ। ଏହିରୂପେ ଜୋନାଥନ୍ ଦାଉଦ ବଂଶ ସହିତ ନିୟମ ସ୍ଥିର କରି କହିଲା, ସଦାପ୍ରଭୁ ଦାଉଦଙ୍କ ଶତ୍ରୁମାନଙ୍କ ହସ୍ତରୁ ପରିଶୋଧ ନେବେ। ଆଉ ଜୋନାଥନ୍ ଦାଉଦଙ୍କୁ ସ୍ନେହ କରିବାରୁ ପୁନର୍ବାର ତାଙ୍କୁ ଶପଥ କରାଇଲା, କାରଣ ସେ ତାଙ୍କୁ ଆପଣା ପ୍ରାଣ ସମାନ ସ୍ନେହ କଲା। ପୁଣି ଜୋନାଥନ୍ ତାଙ୍କୁ କହିଲା, କାଲି ଅମାବାସ୍ୟା, ଆଉ ତୁମ୍ଭ ଆସନ ଶୂନ୍ୟ ହେଲେ ତୁମ୍ଭେ ଖୋଜାଯିବ, ଏଣୁ ତୁମ୍ଭେ ତିନି ଦିନ ରହିଲା ଉତ୍ତାରେ ଶୀଘ୍ର ଯାଇ କାର୍ଯ୍ୟ ଦିନରେ ଯେଉଁଠାରେ ଆପଣାକୁ ଲୁଚାଇଥିଲ ସେହି ସ୍ଥାନରେ ଏସଲ ନାମକ ପଥର ପାଖରେ ରହିବ। ପୁଣି ମୁଁ ଲକ୍ଷ୍ୟ କରିବା ଛଳରେ ତହିଁର ପାର୍ଶ୍ୱକୁ ତିନି ତୀର ମାରିବି। ଆଉ ଦେଖ, ମୁଁ ଏକ ବାଳକକୁ ପଠାଇ କହିବି, ଯାଇ ତୀର ଖୋଜ। ମୁଁ ଯେବେ ସେହି ବାଳକକୁ କହେ, ଦେଖ ତୀର ତୁମ୍ଭ ଏ ପାଖରେ ଅଛି, ତାହା ନେଇଆସ, ତେବେ ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ତୁମ୍ଭ ପାଇଁ ମଙ୍ଗଳ ଅଛି, କୌଣସି ଭୟ ନାହିଁ। ମାତ୍ର ଦେଖ, ତୁମ୍ଭ ସେ ପାଖରେ ତୀର ଅଛି, ଯେବେ ମୁଁ ସେ ବାଳକକୁ ଏପରି କହେ, ତେବେ ତୁମ୍ଭେ ଚାଲିଯାଅ, କାରଣ ସଦାପ୍ରଭୁ ତୁମ୍ଭକୁ ବିଦାୟ କଲେ। ଆଉ ଦେଖ, ତୁମ୍ଭର ଓ ମୋହର ଏହି କଥୋପକଥନ ବିଷୟରେ ସଦାପ୍ରଭୁ ତୁମ୍ଭ ଓ ମୋ ମଧ୍ୟରେ ସାକ୍ଷୀ ରହିଲେ। ତହିଁରେ ଦାଉଦ କ୍ଷେତ୍ରରେ ଲୁଚିଲେ, ପୁଣି ଅମାବାସ୍ୟା ଉପସ୍ଥିତ ହୁଅନ୍ତେ ରାଜା ଭୋଜନରେ ବସିଲେ, ଆଉ ରାଜା ଅନ୍ୟ ସମୟ ପରି କାନ୍ଥ ନିକଟସ୍ଥ ଆପଣା ଆସନରେ ବସିଲେ। ଏଥିରେ ଜୋନାଥନ୍ ଠିଆ ହେଲା ଓ ଅବନର ସାଉଲଙ୍କ ପାଖରେ ବସିଲା, ମାତ୍ର ଦାଉଦଙ୍କର ସ୍ଥାନ ଶୂନ୍ୟ ଥିଲା। ତଥାପି ସେହିଦିନ ସାଉଲ କିଛି କହିଲେ ନାହିଁ, କାରଣ ସେ ବିଚାର କଲେ ତାହାକୁ କିଛି ଘଟିଅଛି, ସେ ସୂଚି ନାହିଁ, ସେ ଅବଶ୍ୟ ସୂଚି ନଥିବ। ମାତ୍ର ଅମାବାସ୍ୟାର ପରଦିବସ ଦ୍ୱିତୀୟ ଦିନରେ ଦାଉଦଙ୍କର ସ୍ଥାନ ଶୂନ୍ୟ ହେଲା। ତହିଁରେ ସାଉଲ ଆପଣା ପୁତ୍ର ଜୋନାଥନ୍ଙ୍କୁ କହିଲେ, ଯିଶିର ପୁତ୍ର କିହେତୁ ଭୋଜନକୁ ଆସୁନାହିଁ, କାଲି ନାହିଁ କି ଆଜି ନାହିଁ? ତହୁଁ ଜୋନାଥନ୍ ସାଉଲଙ୍କୁ ଉତ୍ତର କଲା, ଦାଉଦ ବୈଥଲମ୍‌କୁ ଯିବା ପାଇଁ ମୋତେ ବହୁତ କହିଲା, ଆଉ ସେ କହିଲା, ବିନୟ କରୁଅଛି ମୋତେ ଯିବାକୁ ଦିଅ, କାରଣ ନଗରରେ ମୋର ପରିବାର ପାଇଁ ବଳିଦାନ ହେବାର ଅଛି ଓ ସେଠାରେ ଉପସ୍ଥିତ ହେବା ପାଇଁ ମୋର ଭାଇ ମୋତେ ଆଜ୍ଞା ଦେଇଅଛନ୍ତି। ଏହେତୁ ମୁଁ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି ମୋର ଭାଇମାନଙ୍କୁ ଦେଖିବା ପାଇଁ ମୋତେ ଛାଡ଼ିଦିଅ। ଏହି କାରଣରୁ ସେ ରାଜାଙ୍କ ମେଜକୁ ଆସିନାହିଁ। ଏଥିରେ ଜୋନାଥନ୍ ପ୍ରତି ସାଉଲଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଓ ସେ ତାହାକୁ କହିଲେ, ଆରେ ବିପଥଗାମିନୀ ଦ୍ରୋହିଣୀର ପୁତ୍ର, ତୁ ଯେ ଆପଣାର ଲଜ୍ଜା ଓ ଆପଣା ମାତାର ଆବରଣୀୟ ଲଜ୍ଜା ନିମନ୍ତେ ଯିଶିର ପୁତ୍ରକୁ ମନୋନୀତ କରିଅଛୁ, ଏହା କ'ଣ ମୁଁ ଜାଣୁନାହିଁ? କାରଣ ସେହି ଯିଶିର ପୁତ୍ର ଯେ ଯାଏ ଭୂତଳରେ ବଞ୍ଚିଥାଏ, ସେ ଯାଏ ତୁ କି ତୋ ରାଜ୍ୟ ସ୍ଥିର ହେବ ନାହିଁ। ଏଥିପାଇଁ ଏବେ ଲୋକ ପଠାଇ ତାକୁ ମୋ କତିକି ଅଣା, କାରଣ ସେ ନିଶ୍ଚୟ ମରିବ। ତହିଁରେ ଜୋନାଥନ୍ ଆପଣା ପିତା ସାଉଲଙ୍କୁ ଉତ୍ତର କରି କହିଲା, ସେ କାହିଁକି ହତ ହେବେ, ସେ କ'ଣ କରିଅଛି? ତେଣୁ ସାଉଲ ତାହାକୁ ଆଘାତ କରିବା ପାଇଁ ତାହା ଉପରକୁ ଆପଣା ବର୍ଷା ଫୋପାଡ଼ିଲେ। ତଦ୍ୱାରା ଜୋନାଥନ୍ ଜାଣିଲା ଯେ ଦାଉଦଙ୍କୁ ବଧ କରିବା ପାଇଁ ଆପଣା ପିତାଙ୍କ ଦ୍ୱାରା ସ୍ଥିରୀକୃତ ହୋଇଅଛି। ଏହେତୁ ଜୋନାଥନ୍ ପ୍ରଚଣ୍ଡ କ୍ରୋଧରେ ମେଜରୁ ଉଠିଲା ଓ ମାସର ଦ୍ୱିତୀୟ ଦିନରେ କିଛି ଭୋଜନ କଲା ନାହିଁ, କାରଣ ତାହାର ପିତା ଦାଉଦଙ୍କର ଅପକାର କରିବାରୁ ସେ ତାଙ୍କ ଲାଗି ଦୁଃଖିତ ହେଲା। ଏଉତାରେ ପ୍ରାତଃକାଳରେ ଜୋନାଥନ୍ ଦାଉଦଙ୍କ ସହିତ ନିରୂପିତ ସମୟରେ କ୍ଷେତ୍ରକୁ ବାହାରିଗଲା, ଆଉ ତାହା ସଙ୍ଗେ ଗୋଟିଏ ସାନ ବାଳକ ଥିଲା। ପୁଣି ସେ ଆପଣା ବାଳକକୁ କହିଲା, ମୁଁ ଯେଉଁ ତୀର ମାରିବି ତାହା ସବୁ ତୁ ଦୌଡ଼ି ଯାଇ ଖୋଜ।
ଏଥିରେ ବାଳକ ଦୌଡ଼ନ୍ତେ ସେ ତାହା ଉପର ଦେଇ ଯିବାକୁ ତୀର ମାରିଲା। ଆଉ ଜୋନାଥନ ଯେଉଁ ସ୍ଥାନକୁ ତୀର ମାରିଥିଲା ସେହି ସ୍ଥାନରେ ବାଳକ ଉପସ୍ଥିତ ହୁଅନ୍ତେ ଜୋନାଥନ ବାଳକକୁ ଡାକି କହିଲା, ତୀର ତୋ ସେ ପାଖରେ ଅଛି ପରା। ଆହୁରି ଜୋନାଥନ ବାଳକକୁ ଡାକି କହିଲା, ଚଞ୍ଚଳ ଦୌଡ଼ ରହନା। ତହିଁରେ ଜୋନାଥନର ବାଳକ ତୀର ସାଉଣ୍ଡଟି ଆପଣା ପ୍ରଭୁ ନିକଟକୁ ଆସିଲା, ମାତ୍ର ସେ ବାଳକ କିଛି ଜାଣିଲା ନାହିଁ। କେବଳ ଜୋନାଥନ ଓ ଦାଉଦ ସେ କଥା ଜାଣିଲେ। ଏଉତାରେ ଜୋନାଥନ ଆପଣା ବାଳକ ହସ୍ତରେ ଆପଣା ଶସ୍ତ୍ରାଦି ଦେଇ ତାହାକୁ କହିଲା, ଯା ଏସବୁ ନଗରକୁ ନେ। ପୁଣି ବାଳକ ଯିବା ମାତ୍ରେ ଦାଉଦ ଦକ୍ଷିଣ ଆଡ଼ର ଏକ ସ୍ଥାନରୁ ଉଠିଲେ ଓ ଭୂମିଷ୍ଠ ହୋଇ ତିନିଥର ପ୍ରଣାମ କଲେ। ପୁଣି ସେମାନେ ପରସ୍ପର ଚୁମ୍ବନ କଲେ ଓ ଏକ ଆର ଏକ ସଙ୍ଗେ ରୋଦନ କଲେ, ମାତ୍ର ଦାଉଦ ବଳି ପଡ଼ିଲେ। ଏଥିରେ ଜୋନାଥନ ଦାଉଦଙ୍କୁ କହିଲା, କୁଶଳରେ ଯାଅ, ଆମ୍ଭେ ଦୁହେଁ ତ ସଦାପ୍ରଭୁ ନାମରେ ଶପଥ କରି କହିଅଛୁ, ସଦାପ୍ରଭୁ ସର୍ବଦା ମୋର ଓ ତୁମ୍ଭର, ପୁଣି ମୋହ ବଂଶର ଓ ତୁମ୍ଭ ବଂଶର ମଧ୍ୟବର୍ତ୍ତୀ ହେଉନ୍ତୁ। ତେଣୁ ସେ ଉଠି ପ୍ରସ୍ଥାନ କଲେ, ପୁଣି ଜୋନାଥନ ନଗରକୁ ଗଲା। ପ୍ରଥମ ସାମୁଏଲ ଅଧ୍ୟାୟ ଏକୋଇଶ। ଅନନ୍ତର ଦାଉଦ ନୋବରେ ଅହିମେଲକ ଯାଜକ ନିକଟକୁ ଆସିଲେ। ତହିଁରେ ଅହିମେଲକ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ କରିବାକୁ ଆସି ତାଙ୍କୁ କହିଲା, ତୁମ୍ଭ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି? ଏଥିରେ ଦାଉଦ ଅହିମେଲକ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି ସେହି ବିଷୟ କେହି କିଛି ନ ଜାଣୁ। ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି। ଏବେ ତୁମ୍ଭ ହସ୍ତରେ କ'ଣ ଅଛି? ପାଞ୍ଚଟି ରୋଟି ଅବା ଯାହା କିଛି ଅଛି ତାହା ମୋ ହସ୍ତରେ ଦିଅ। ଏଥିରେ ଯାଜକ ଦାଉଦଙ୍କୁ ଉତ୍ତର କରି କହିଲା, ମୋ ହସ୍ତରେ ସାଧାରଣ ରୋଟି ନାହିଁ। ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ ରଖିଥିବେ, ତେବେ କେବଳ ପବିତ୍ର ରୋଟି ଅଛି। ତେଣୁ ଦାଉଦ ଯାଜକଙ୍କୁ ଉତ୍ତର ଦେଇ କହିଲେ, ପ୍ରକୃତରେ ଉଣାଧିକ ଏହି ତିନି ଦିନ ହେଲା ସ୍ତ୍ରୀମାନେ ଆମ୍ଭମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି। ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା, ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନଥିବ। ତହିଁରେ ଯାଜକ ତାଙ୍କୁ ପବିତ୍ର ରୋଟି ଦେଲା, କାରଣ ସେ ସ୍ଥାନରେ ଆଉ ରୋଟି ନଥିଲା, କେବଳ ଦର୍ଶନୀୟ ରୋଟି ଥିଲା। ତାହା ଉଠାଇ ନେବା ଦିନ ତପ୍ତ ରୋଟି ରଖିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରୁ ତାହା ସ୍ଥାନାନ୍ତରିତ କରାଯାଇଥିଲା। ସେହିଦିନ ସାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା, ତାହାର ନାମ ଇଦୋମୀୟ ଦୋଏଗ। ସେ ସାଉଲଙ୍କର ପଶୁପାଳକମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ପୁଣି ଦାଉଦ ଅହିମେଲକକୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ଼ଗ ନାହିଁ? କାରଣ ମୁଁ ଆପଣା ଖଡ଼ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣିନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା। ତହିଁରେ ଯାଜକ କହିଲା, ତୁମ୍ଭେ ଏଲା ତଳଭୂମିରେ ଯାହାକୁ ବଦ୍ଧ କରିଥିଲ, ଦେଖ ସେହି ପଲେଷ୍ଟିୟ ଗଲିଆତ୍ର ଖଡ଼ଗ ଏଫତ୍ ପଛେ ବସ୍ତ୍ରରେ ଗୁଡ଼ା ହୋଇଅଛି, ଯେବେ ତାହା ନେବ ନିଅ, ତାହା ଛଡ଼ା ଆଉ ଏଠାରେ କିଛି ନାହିଁ। ତେଣୁ ଦାଉଦ କହିଲେ, ତାହାପରି ଆଉ କିଛି ନାହିଁ, ତାହା ମୋତେ ଦିଅ। ଏଉତାରେ ଦାଉଦ ଉଠି ସାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥର ରାଜା ଆଖିସ୍ ନିକଟକୁ ଗଲେ। ତହିଁରେ ଆଖିସ୍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରିକି ପରସ୍ପର କହିନଥିଲେ, ସାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ। ମାତ୍ର ଦାଉଦ ଏ କଥା ମନେ ରଖିଲେ, ପୁଣି ଗାଥର ରାଜା ଆଖିସ୍କୁ ବଡ଼ ଭୟ କଲେ। ଏଣୁ ସେ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ୱାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ। ତହିଁରେ ଆଖିସ୍ ଆପଣା ଦାସମାନଙ୍କୁ କହିଲା, ଦେଖ ଏ ବାତୁଳ, ଏହା ତୁମ୍ଭେମାନେ ଦେଖୁଅଛ, ତୁମେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ? ମୋହର କ'ଣ ବାତୁଳ ଲୋକର ଅଭାବ ଅଛି ଯେ ତୁମେମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ? ଏ ଲୋକ କ'ଣ ମୋହର ଘରକୁ ଆସିବ? ପ୍ରଥମ ସାମୁଏଲ ଅଧ୍ୟାୟ ବାଇଶ। ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲମ ଗୁମ୍ଫାକୁ ପଳାଇଲେ, ପୁଣି ତାଙ୍କର ଭ୍ରାତୃଗଣ
ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ, ସେମାନେ ସେଠାକୁ ତାଙ୍କ କତିକି ଗଲେ। ଆଉ ପ୍ରତ୍ୟେକ କ୍ଲିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ। ତହିଁରେ ସେ ସେମାନଙ୍କର ସେନାପତି ହେଲେ। ଏହି ରୂପେ ଉଣାଧିକ 40 ଲୋକ ତାଙ୍କର ସଙ୍ଗୀ ହେଲେ। ଏ ଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପିକି ଗଲେ। ପୁଣି ସେ ମୋୟାବର ରାଜାକୁ କହିଲେ, ମୁଁ ବିନୟ କରୁଅଛି, ପରମେଶ୍ୱର ମୋ ପ୍ରତି କ'ଣ କରିବେ ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ। ତହୁଁ ସେ ସେମାନଙ୍କୁ ମୋୟାବ ରାଜାର ସାକ୍ଷାତକୁ ଆଣିଲେ। ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ। ଏଥିମଧ୍ୟରେ ଭବିଷ୍ୟତ ବକ୍ତା ଗାଦ ଦାଉଦଙ୍କୁ କହିଲା, ଏହି ଦୁର୍ଗମ ସ୍ଥାନରେ ନ ରୁହ, ପ୍ରସ୍ଥାନ କରି ଜିହୁଦା ଦେଶକୁ ଯାଅ। ତେବେ ଦାଉଦ ପ୍ରସ୍ଥାନ କରି ହେରତ ବଣରେ ଉପସ୍ଥିତ ହେଲେ। ଅନନ୍ତର ସାଉଲ ଶୁଣିଲେ ଯେ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କର ସନ୍ଧାନ ମିଳିଅଛି। ଏହି ସମୟରେ ସାଉଲ ନିଜ ହସ୍ତରେ ବର୍ଷା ଧରି ଗିବ୍ୟାସ୍ଥିତ ରାମାରେ ଝାଉଁ ଗଛ ତଳେ ବସିଥିଲେ ଓ ତାଙ୍କର ଚାରିଆଡ଼େ ତାଙ୍କର ଦାସ ସମସ୍ତେ ଠିଆ ହୋଇଥିଲେ। ତହିଁରେ ସାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣ ଦାସମାନଙ୍କୁ କହିଲେ, ହେ ବିନ୍ୟାମିନୀୟ ଲୋକମାନେ, ଶୁଣ, ଯିଶୀର ପୁତ୍ର କ'ଣ ତୁମ୍ଭମାନଙ୍କ ପ୍ରତିଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ? ସେ କ'ଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ? ଏଥିପାଇଁ କ'ଣ ତୁମ୍ଭେ ସମସ୍ତେ ମୋର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ ମୋର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲାବେଳେ କେହି ମୋର କର୍ଣ୍ଣଗୋଚର କଲ ନାହିଁ, ଓ ତୁମ୍ଭମାନଙ୍କର କେହି ମୋ ପାଇଁ ଚିନ୍ତିତ ହେଲ ନାହିଁ, କିଏ ବା ଆଜିର ପରି ମୋର ପ୍ରତିକୂଳରେ ଛକି ବସିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ? ତେବେ ସାଉଲଙ୍କର ଦାସମାନଙ୍କ ନିକଟରେ ଠିଆ ହୋଇଥିବା ଇଦୋମୀୟ ଦୋଏଗ ଉତ୍ତର ଦେଇ କହିଲା, ମୁଁ ଯିଶୀର ପୁତ୍ରକୁ ନୋବରେ ଅହିଟୁବ୍ର ପୁତ୍ର ଅହିମେଲକ ନିକଟକୁ ଯିବାର ଦେଖିଥିଲି। ପୁଣି ଅହିମେଲକ ତାହା ପାଇଁ ସଦାପ୍ରଭୁଙ୍କ ନିକଟରେ ପଚାରିଲା ଓ ତାହାକୁ ଖାଦ୍ୟଦ୍ରବ୍ୟ ଓ ପଲେଷ୍ଟିୟ ଗଲିଆତ୍ର ଖଡ଼ଗ ଦେଲା। ତହୁ ରାଜା ଅହିଟୁବ୍ର ପୁତ୍ର ଅହିମେଲକ ଯାଜକକୁ ଓ ନବନିବାସୀ ତାହାର ପିତୃବଂଶୀୟ ସମସ୍ତ ଯାଜକଙ୍କୁ ଡାକିବା ପାଇଁ ଲୋକ ପଠାଇଲେ। ତହିଁରେ ସେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ। ଏଥିରେ ସାଉଲ କହିଲେ, ହେ ଅହିଟୁବ୍ର ପୁତ୍ର, ତୁମ୍ଭେ ଶୁଣ। ସେ ଉତ୍ତର କଲା, ହେ ମୋହର ପ୍ରଭୋ, ମୁଁ ଏଠାରେ ଅଛି। ପୁଣି ସାଉଲ ତାହାକୁ କହିଲେ, ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜିର ପରି ଯିଶୀର ପୁତ୍ର ମୋ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତ ତାହାକୁ ରୋଟି ଓ ଖଡ଼ଗ ଦେଇଅଛ ଓ ସଦାପ୍ରଭୁଙ୍କ ନିକଟରେ ତାହା ପାଇଁ ପଚାରିଅଛ? ଏଥିରେ ଅହିମେଲକ ରାଜାଙ୍କୁ ଉତ୍ତର ଦେଇ କହିଲା, ଆପଣଙ୍କ ସମସ୍ତ ଦାସ ମଧ୍ୟରେ ଦାଉଦ ପରି କିଏ ବିଶ୍ୱାସ୍ୟ? ସେ ତ ମହାରାଜାଙ୍କର ଜୁଆଇଁ ଓ ଆପଣଙ୍କର ସଭାସଦ ଓ ଆପଣଙ୍କ ଗୃହରେ ସମ୍ଭ୍ରାନ୍ତ। ମୁଁ କ'ଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରକୁ ଆଜି ଆରମ୍ଭ କଲି? ତାହା ମୋଠୁ ଦୂର ହେଉ। ମହାରାଜ, ଆପଣଙ୍କର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ, କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ। ଏଥିରେ ରାଜା କହିଲେ, ହେ ଅହିମେଲକ, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ। ତେଣୁ ରାଜା ଆପଣ ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, ତୁମେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର, କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋର କର୍ଣ୍ଣଗୋଚର କଲେ ନାହିଁ। ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମତ ହେଲେ। ଏଣୁ ରାଜା ଦୋଏଗକୁ କହିଲେ, ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର। ତହିଁରେ ଇଦୋମୀୟ ଦୋଏଗ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହିଦିନ ସେ ଶୁକ୍ଳ ଏଫତ୍ ପରିଧାନ କରି 85 ଜଣଙ୍କୁ ବଧ କଲା। ପୁଣି ସେ ଯାଜକମାନଙ୍କର ନୋବ ନଗରକୁ ଖଡ଼ଗଧାରରେ ଆଘାତ କଲା। ସେ ଖଡ଼ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି ଗୋରୁ ଓ ଗର୍ଦ୍ଧବ ଓ ମେଷାଦି ଆଘାତ କଲା। ସେହି ସମୟରେ ଅହିଟୁବ୍ର ପୁତ୍ର ଅହିମେଲକର ପୁତ୍ରମାନଙ୍କ ମଧ୍ୟରୁ ଅବିଆଥ୍ର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା। ପୁଣି ଅବିଆଥର ଦାଉଦଙ୍କୁ ଜଣାଇଲା ଯେ ସାଉଲ ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କରିଅଛି। ତହୁ ଦାଉଦ ଅବିଆଥରକୁ କହିଲେ, ଇଦମୀୟ ଦୋଏଗ ସେଠାରେ ଥିବାବେଳେ ମୁଁ ସେହିଦିନ ଜାଣିଲି ଯେ ସେ ନିଶ୍ଚୟ ସାଉଲଙ୍କୁ ଜଣାଇବ। ମୁଁ ତୁମ୍ଭ ପିତୃଗୃହସ୍ଥ ସମସ୍ତ ପ୍ରାଣୀଙ୍କର ମୃତ୍ୟୁ ଘଟାଇଅଛି, ତୁମ୍ଭେ ମୋ ସଙ୍ଗେ ରୁହ, ଭୟ ନ କର, କାରଣ ଯେ ମୋର ପ୍ରାଣ ଚାହେଁ
ସେ ତୁମ୍ଭ ପ୍ରାଣ ଚାହେଁ, ମାତ୍ର ମୋ ସଙ୍ଗେ ତୁମ୍ଭେ ସୁରକ୍ଷିତ ହେବ। ପ୍ରଥମ ସାମୁଏଲ ଅଧ୍ୟାୟ ତେଇଶ। ଅନନ୍ତର ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟିୟମାନେ କିଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି। ଏ ନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ ଯାଇକି ଏହି ପଲେଷ୍ଟିୟମାନଙ୍କୁ ଆଘାତ କରିବି? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଯାଅ, ପଲେଷ୍ଟିୟମାନଙ୍କୁ ଆଘାତ କରି କିଲାକୁ ଉଦ୍ଧାର କର। ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, ଦେଖ, ଆମ୍ଭେମାନେ ଏ ଜିହୁଦା ଦେଶରେ ଭୟ କରୁଅଛୁ। ଯେବେ ପଲେଷ୍ଟିୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିଲାକୁ ଯିବା, ତେବେ କେତେ ଅଧିକ ଭୟ ନ କରିବା। ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, ଉଠ, କିଲାକୁ ଯାଅ, କାରଣ ଆମ୍ଭେ ପଲେଷ୍ଟିୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ଏଥିରେ ଦାଉଦ ଓ ତାଙ୍କର ଲୋକମାନେ କିଲାକୁ ଯାଇ ପଲେଷ୍ଟିୟମାନଙ୍କ ସଙ୍ଗେ ଯୁଦ୍ଧ କଲେ ଓ ସେମାନଙ୍କ ପଶୁଗଣକୁ ନେଇଗଲେ ଓ ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏହି ରୂପେ ଦାଉଦ କିଲା ନିବାସୀମାନଙ୍କୁ ଉଦ୍ଧାର କଲେ। ଯେତେବେଳେ ଅହିମେଲକର ପୁତ୍ର ଅବିଆଥର କିଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫଦ ହାତରେ ନେଇ ଆସିଥିଲା। ପୁଣି ଦାଉଦ କିଲାକୁ ଆସିଅଛି ବୋଲି ସାଉଲଙ୍କୁ କୁହାଯାଆନ୍ତେ, ସାଉଲ କହିଲେ, ପରମେଶ୍ୱର ତାହାକୁ ମୋ ହସ୍ତରେ ପରିତ୍ୟାଗ କରିଅଛନ୍ତି, ଯେହେତୁ ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁ ଅବରୁଦ୍ଧ ହୋଇଅଛି। ଏଥିରେ କିଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ସାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ। ପୁଣି ଦାଉଦ ଜାଣିଲେ ଯେ ସାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି, ଏଣୁ ସେ ଅବିଆଥର ଯାଜକକୁ କହିଲେ, ଏଠାକୁ ଏଫଦ ଆଣ। ତେବେ ଦାଉଦ କହିଲେ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସାଉଲ କିଲାକୁ ଆସି ମୋ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି। କିଲା ନିବାସୀମାନେ କ'ଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣୁଅଛି, ସେପରି କ'ଣ ସାଉଲ ଆସିବେ? ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ଆପଣ ଦାସକୁ ଏହା ଜଣାଅ। ତହିଁରେ ସଦାପ୍ରଭୁ କହିଲେ, ସେ ଆସିବ। ତେବେ ଦାଉଦ କହିଲେ, କିଲା ନିବାସୀମାନେ ମୋତେ ଓ ମୋ ଲୋକମାନଙ୍କୁ ସାଉଲଙ୍କ ହସ୍ତରେ ସମର୍ପଣ କରିବେ? ତହିଁରେ ସଦାପ୍ରଭୁ କହିଲେ, ସେମାନେ ତୁମ୍ଭକୁ ସମର୍ପଣ କରିବେ। ତେଣୁ ଦାଉଦ ଓ ତାଙ୍କର ଉଣାଧିକ 600 ଲୋକ ଉଠି କିଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇପାରିଲେ ସେଠାକୁ ଗଲେ। ଏଥିରେ ଦାଉଦ କିଲାରୁ ପଳାଇ ଯାଇଅଛି ବୋଲି ସାଉଲଙ୍କୁ କୁହାଗଲା, ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ। ଅନନ୍ତର ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସିଫ୍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି ସାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ। ଏ ଉତ୍ତରେ ଦାଉଦ ଜାଣିଲେ ଯେ ସାଉଲ ତାଙ୍କ ପ୍ରାଣ ନେବା ପାଇଁ ବାହାର ହୋଇ ଆସିଅଛନ୍ତି। ସେ ସମୟରେ ଦାଉଦ ସିଫ୍ ପ୍ରାନ୍ତରସ୍ଥ ବଣରେ ଥିଲେ, ଏଣୁ ସାଉଲଙ୍କର ପୁତ୍ର ଜୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ୱରଙ୍କଠାରେ ତାଙ୍କ ହସ୍ତ ସବଳ କଲା। ପୁଣି ସେ ତାଙ୍କୁ କହିଲା, ଭୟ ନ କର, କାରଣ ମୋର ପିତା ସାଉଲଙ୍କର ହସ୍ତ ତୁମ୍ଭକୁ ପାଇବ ନାହିଁ, ପୁଣି ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ପିତା ସାଉଲ ଜାଣନ୍ତି। ଏଥିରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ। ତେଣୁ ଦାଉଦ ବଣରେ ବାସ କଲେ ଓ ଜୋନାଥନ ଆପଣା ଘରକୁ ଗଲା। ଏ ଉତ୍ତାରେ ସିଫିଓ ଲୋକମାନେ ଗିବିଆକୁ ସାଉଲଙ୍କ କତିକି ଆସି କହିଲେ, ଦାଉଦ କ'ଣ ଆମ୍ଭମାନଙ୍କ ମଧ୍ୟରେ ମରୁଭୂମିର ଦକ୍ଷିଣ ଦିଗସ୍ଥ ହକିଲା ପର୍ବତର ବଣରେ ନାନା ଦୁର୍ଗମ ସ୍ଥାନରେ ଲୁଚି ରହିନାହିଁ? ଏହେତୁ ହେ ମହାରାଜ, ଆପଣଙ୍କ ଆଗମନର ସମସ୍ତ ମନବାଞ୍ଛାନୁସାରେ ଆସନ୍ତୁ, ପୁଣି ମହାରାଜାଙ୍କ ହସ୍ତରେ ତାହାକୁ ସମର୍ପଣ କରିବା ଭାର ଆମ୍ଭମାନଙ୍କର। ତେଣୁ ସାଉଲ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କ ଆଶୀର୍ବାଦର ପାତ୍ର, କାରଣ ତୁମ୍ଭେମାନେ ମୋ ପ୍ରତି କୃପା କଲ। ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ, କାରଣ ମୋତେ କୁହାଯାଇଅଛି ଯେ ସେ ଅତି ସତର୍କ ହୋଇ ଚଳୁଅଛି। ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେ ସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋ କତିକି ନିଶ୍ଚୟ ଫେରିଆସ। ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି, ସେ ଯେବେ ଦେଶରେ ଥାଏ ତେବେ ମୁଁ ଜିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି। ତେଣୁ ସେମାନେ ଉଠି ସାଉଲଙ୍କ ଆଗେ ସିଫ୍କୁ ଗଲେ। ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟନ ପ୍ରାନ୍ତରରେ ଥିଲେ। ଏଣୁ ସାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ, ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ ସେ ଶୈଳକୁ ଓହ୍ଲାଇ ଆସି ମାୟନ ପ୍ରାନ୍ତରେ ରହିଲେ। ଏଉତାରେ ସାଉଲ ତାହା ଶୁଣି ମାୟନ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ। ପୁଣି ସାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ। ତେଣୁ ଦାଉଦ ସାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ, କାରଣ ସାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ। ଏପରି ସମୟରେ ଜଣେ ଦୂତ ସାଉଲଙ୍କ ନିକଟକୁ ଆସି କହିଲା, ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟିୟମାନେ ଦେଶ ଆକ୍ରମଣ କଲେଣି। ତେଣୁ ସାଉଲ ଦାଉଦଙ୍କର ପଶ୍ଚାତ୍ ଗୋଡ଼ାଇବାରୁ ଫେରି ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଯାତ୍ରା କଲେ। ଏଣୁ ସେମାନେ ସେହି ସ୍ଥାନର ନାମ ସେଲା ହମ ହଲିକୋତ୍ ବିଭାଗକାରୀ ଶୈଳ ରଖିଲେ। ଏ ଉତ୍ତାରେ ଦାଉଦ ସେହି ସ୍ଥାନରୁ ଯାଇ ଅଇନ ଗଦିସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ। ପ୍ରଥମ ସାମୁଏଲ ଅଧ୍ୟାୟ ଚବିଶ। ଅନନ୍ତର ସାଉଲ ପଲେଷ୍ଟିୟମାନଙ୍କ ପଶ୍ଚାତ୍ଗମନରୁ ଫେରନ୍ତେ ଲୋକମାନେ ତାଙ୍କୁ ଜଣାଇ କହିଲେ, ଦେଖନ୍ତୁ ଦାଉଦ ଅଇନ ଗଦିସ୍ଥ ପ୍ରାନ୍ତରରେ ଅଛି। ତେଣୁ ସାଉଲ ସମୁଦାୟ ଇସ୍ରାଏଲ ମଧ୍ୟରୁ 3000 ବଚ୍ଛା ଲୋକ ନେଇ ଦାଉଦ ଓ ତାଙ୍କର ଲୋକମାନଙ୍କୁ ବନଛାଗର ଶୈଳସବୁରେ ଖୋଜିବାକୁ ଗଲେ। ପୁଣି ସେ ପଥ ନିକଟସ୍ଥ ମେଷଶାଳାରେ ଉପସ୍ଥିତ ହୁଅନ୍ତେ ସେଠାରେ ଗୋଟିଏ ଗୁମ୍ଫା ଥିଲା। ପୁଣି ସାଉଲ ପାଦ ଢାଙ୍କିବା ପାଇଁ ତହିଁ ଭିତରକୁ ଗଲେ। ସେହି ସମୟରେ ଦାଉଦ ଓ ତାଙ୍କର ଲୋକମାନେ ସେହି ଗୁମ୍ଫାର ଅନ୍ତର୍ଭାଗରେ ଥିଲେ। ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, ଯେଉଁ ଦିନ ବିଷୟରେ ସଦାପ୍ରଭୁ ତୁମକୁ କହିଥିଲେ, ଦେଖ ଆମ୍ଭେ ତୁମ୍ଭ ଶତ୍ରୁକୁ ତୁମ୍ଭ ହସ୍ତରେ ଦେବା, ତହିଁରେ ତୁମ୍ଭକୁ ଯେପରି ଭଲ ଦିଶିବ ସେପରି ତୁମ୍ଭେ ତାହା ପ୍ରତି କରିବ, ସେଦିନ ଏହି ଦେଖ। ତେଣୁ ଦାଉଦ ଉଠି ଗୋପନରେ ସାଉଲଙ୍କର ଚୋଗା ଧଡ଼ି କାଟିନେଲେ। ମାତ୍ର ସାଉଲଙ୍କର ବସ୍ତ୍ର ଧଡ଼ି କାଟିବାରୁ ପଛେ ଦାଉଦଙ୍କର ଅନ୍ତଃକରଣ ତାଙ୍କୁ ଆଘାତ କଲା। ଏଣୁ ସେ ଆପଣା ଲୋକମାନଙ୍କୁ କହିଲେ, ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ, ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବି, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ। ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ସାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ। ଏ ଉତ୍ତାରେ ସାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ। ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ସାଉଲଙ୍କର ପଛେ ଡାକି କହିଲେ, ହେ ମୋହର ପ୍ରଭୋ ମହାରାଜ। ତହିଁରେ ସାଉଲ ଆପଣା ପଛକୁ ଅନାନ୍ତେ ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ। ଆଉ ଦାଉଦ ସାଉଲଙ୍କୁ କହିଲେ, ଦେଖନ୍ତୁ ଦାଉଦ ଆପଣଙ୍କର ଅନିଷ୍ଟ ଚାହୁଁଅଛି, ଲୋକମାନଙ୍କର ଏପରି କଥା ଆପଣ କାହିଁକି ଶୁଣୁଅଛନ୍ତି? ଦେଖନ୍ତୁ ଆଜି ସଦାପ୍ରଭୁ ଗୁମ୍ଫା ମଧ୍ୟରେ କି ରୂପେ ଆପଣଙ୍କୁ ମୋହର ହସ୍ତରେ ଦେଇଥିଲେ, ଏହା ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି। ଆପଣଙ୍କୁ ବଧ କରିବା ପାଇଁ କେହି କେହି ମୋତେ କହିଥିଲେ, ମାତ୍ର ମୋର ଚକ୍ଷୁ ଆପଣଙ୍କୁ ଦୟା କଲା ଓ ମୁଁ କହିଲି, ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହାତ ଉଠାଇବି ନାହିଁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ, ଆହୁରି ମୋହର ପିତା। ଦେଖନ୍ତୁ, ହଁ ମୋର ହାତରେ ଆପଣଙ୍କ ଚୋଗାଧଡ଼ି, ଦେଖନ୍ତୁ ମୁଁ ଯେ ଆପଣଙ୍କ ଚୋଗାଧଡ଼ି କାଟିଲି, ମାତ୍ର ଆପଣଙ୍କୁ ବଧ ନ କଲି, ଏଥିରୁ ଆପଣ ବୁଝନ୍ତୁ ଓ ଦେଖନ୍ତୁ ଯେ ମୋ ହାତରେ କିଛି ମନ୍ଦ ବା ଅଧର୍ମ ନାହିଁ। ଆପଣ ମୋ ପ୍ରାଣକୁ ଧରିବା ପାଇଁ ଅନ୍ୱେଷଣ କଲେ ହେଁ ମୁଁ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ। ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ, ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ। ପ୍ରାଚୀନମାନଙ୍କ ପ୍ରବାଦ କହେ, ଯଥା ଦୁଷ୍ଟଠାରୁ ଦୁଷ୍ଟତା ବାହାରେ, ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ। ଇସ୍ରାଏଲର ରାଜା କାହା ପଛରେ ବାହାର ହୋଇ ଆସିଅଛନ୍ତି? ଆପଣ କାହା ପଛରେ ଗୋଡ଼ାଇଅଛନ୍ତି? ଗୋଟିଏ ମଲା କୁକୁରର ପଛରେ, ଗୋଟିଏ ପଶୁ ପଛରେ? ଏହେତୁ ସଦାପ୍ରଭୁ ବିଚାରକର୍ତ୍ତା ହେଉନ୍ତୁ, ଆଉ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ, ପୁଣି ଦୃଷ୍ଟି କରି ମୋହର ବିବାଦ ନିଷ୍ପତ୍ତି କରନ୍ତୁ ଓ ଆପଣଙ୍କ ହସ୍ତରୁ ମୋତେ ରକ୍ଷା କରନ୍ତୁ। ଦାଉଦ ସାଉଲଙ୍କୁ ଏହିସବୁ କଥା କହିସାରିଲା ଉତ୍ତାରେ ସାଉଲ କହିଲେ, ଆମ୍ଭର ପୁତ୍ର ଦାଉଦ, ଏ କ'ଣ ତୁମ୍ଭର ରବ? ତେଣୁ ସାଉଲ ରବ ଉଠାଇ ରୋଦନ କଲେ। ପୁଣି ସେ ଦାଉଦଙ୍କୁ କହିଲେ, ତୁମ୍ଭେ ମୋଠାରୁ ଅଧିକ ଧାର୍ମିକ, କାରଣ ମୁଁ ତୁମ୍ଭର ମନ୍ଦ କଲେ ତୁମ୍ଭେ ମୋର ଭଲ କରିଅଛ। ତୁମ୍ଭେ ମୋ ପ୍ରତି କିପରି ଉତ୍ତମ ବ୍ୟବହାର କରିଅଛ ତାହା ଆଜି ପ୍ରକାଶ କରିଅଛ। କାରଣ ସଦାପ୍ରଭୁ ମୋତେ ତୁମ୍ଭ ହସ୍ତରେ ଦେଲେ ହେଁ ତୁମ୍ଭେ ମୋତେ ବଧ କଲ ନାହିଁ। ମନୁଷ୍ୟ ଆପଣ ଶତ୍ରୁକୁ ପାଇଲେ ସେ କ'ଣ ତାକୁ ଭଲରେ ଯିବାକୁ ଦେବ? ଏଣୁ ଆଜି ତୁମ୍ଭେ ମୋ ପ୍ରତି ଯାହା କରିଅଛ ତହିଁଲାଗି ସଦାପ୍ରଭୁ ତୁମ୍ଭକୁ ଉତ୍ତମ ପୁରସ୍କାର ଦେଉନ୍ତୁ। ଏବେ ଦେଖ, ମୁଁ ଜାଣେ ତୁମ୍ଭେ ଅବଶ୍ୟ ରାଜା ହେବ ଓ ତୁମ୍ଭ ହସ୍ତରେ ଇସ୍ରାଏଲର ରାଜ୍ୟ ସ୍ଥିର ହେବ। ଏହେତୁ ଏବେ ସଦାପ୍ରଭୁଙ୍କ ନାମରେ ମୋର ନିକଟରେ ଶପଥ କର ଯେ ତୁମ୍ଭେ ମୋ ଉତାରେ ମୋହର ବଂଶକୁ ଉଚ୍ଛିନ୍ନ କରିବ ନାହିଁ ଓ ମୋର ପିତୃଗୃହରୁ ମୋ ନାମ ଲୋପ କରିବ ନାହିଁ। ତହିଁରେ ଦାଉଦ ସାଉଲଙ୍କ ନିକଟରେ ଶପଥ କଲେ। ଏ ଉତାରେ ସାଉଲ ଗୃହକୁ ଗଲେ, ମାତ୍ର ଦାଉଦ ଓ ତାଙ୍କର ଲୋକମାନେ ଦୁର୍ଗମ ସ୍ଥାନକୁ ଆରୋହୀ ଗଲେ। ପ୍ରଥମ ସାମୁଏଲ ଅଧ୍ୟାୟ 25। ଅନନ୍ତର ସାମୁଏଲ ମଲେ, ତେଣୁ ସମୁଦାୟ ଇସ୍ରାଏଲ ଏକତ୍ର ହୋଇ ତାଙ୍କ ପାଇଁ ବିଳାପ କଲେ ଓ ରାମାସ୍ଥିତ ତାଙ୍କର ଗୃହରେ ତାଙ୍କୁ କବର ଦେଲେ। ପୁଣି ଦାଉଦ ଉଠି ପାରଣ ପ୍ରାନ୍ତରକୁ ଗଲେ। ସେହି ସମୟରେ ମାୟନସ୍ଥିତ ଜଣେ ଲୋକ କର୍ମିଲରେ ବ୍ୟବସାୟ କରୁଥିଲା। ସେ ଅତି ବଡ଼ ଲୋକ ଓ ତାହାର 3000 ମେଷ ଓ 1000 ଛାଗି ଥିଲେ। ପୁଣି ସେ କର୍ମିଲରେ ଆପଣା ମେଷଲୋମ ଛେଦନ କରୁଥିଲା। ସେହି ମନୁଷ୍ୟର ନାମ ନାବଲ ଓ ତାହାର ଭାର୍ଯ୍ୟାର ନାମ ଅବିଗଲ। ସେହି ସ୍ତ୍ରୀ ବୁଦ୍ଧିମତୀ ଓ ରୂପବତୀ, ମାତ୍ର ସେହି ପୁରୁଷ କଟୁଭାଷୀ ଓ କୁକର୍ମକାରୀ ଓ ସେ କାଲେବ ବଂଶଜ ଥିଲା। ଆଉ ନାବଲ ଆପଣା ମେଷର ଲୋମଛେଦନ କରୁଅଛି ବୋଲି ଦାଉଦ ପ୍ରାନ୍ତରରେ ଶୁଣିଲେ। ତହିଁରେ ଦାଉଦ 10 ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, ତୁମ୍ଭେମାନେ କର୍ମିଲକୁ ଉଠି ନାବଲ କତିକି ଯାଅ ଓ ମୋହର ନାମରେ ତାହାକୁ ନମସ୍କାର ଜଣାଅ। ପୁଣି ତାହାକୁ ଏପରି କୁହ, ତୁମ୍ଭେ ଚିରଜୀବୀ ହୁଅ, ତୁମ୍ଭର ମଙ୍ଗଳ ହେଉ, ତୁମ୍ଭ ଗୃହର ମଙ୍ଗଳ ହେଉ ଓ ତୁମ୍ଭ ସର୍ବସ୍ୱର ମଙ୍ଗଳ ହେଉ। ଆମ୍ଭେ ଶୁଣିଲୁ ତୁମ୍ଭର ଲୋମଛେଦକମାନେ ଅଛନ୍ତି, ତୁମ୍ଭର ମେଷପାଳକମାନେ ଏବେ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ଆମ୍ଭେମାନେ ସେମାନଙ୍କର କୌଣସି ଅପକାର କରିନାହୁଁ, କିମ୍ବା କର୍ମିଲରେ ଥିବା ସମୟଯାକ ସେମାନଙ୍କର କିଛି ହଜି ନାହିଁ। ତୁମ୍ଭେ ଆପଣ ଯୁବାମାନଙ୍କୁ ପଚାର, ସେମାନେ କହିବେ, ଏହେତୁ ଏହି ଯୁବାମାନେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଉନ୍ତୁ, କାରଣ ଆମ୍ଭେମାନେ ଶୁଭ ଦିନରେ ଆସିଅଛୁ, ବିନୟ କରୁଅଛୁ। ତୁମ୍ଭ ହସ୍ତରେ ଯାହା ଆସେ ତାହା ତୁମ୍ଭେ ଆପଣା ଦାସମାନଙ୍କୁ ଓ ଆପଣା ପୁତ୍ର ଦାଉଦଙ୍କୁ ଦିଅ। ତେଣୁ ଦାଉଦଙ୍କର ଯୁବାମାନେ ଯାଇ ଦାଉଦଙ୍କ ନାମରେ ନାବଲକୁ ଏହିସବୁ କଥା କହି କ୍ଷାନ୍ତ ହେଲେ। ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, ଦାଉଦ କିଏ? ଯିଶୁର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି। ତେବେ ମୁଁ କ'ଣ ଆପଣା ରୋଟି ଓ ଆପଣା ଜଳ ଓ ଆପଣା ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଆଡ଼ର ଅଜ୍ଞାତ ଲୋକମାନଙ୍କୁ ଦେବି? ତେଣୁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେହିସବୁ କଥା ତାଙ୍କୁ ଜଣାଇଲେ। ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧ। ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ୍ଗ ବାନ୍ଧିଲେ। ତେଣୁ ଦାଉଦଙ୍କର ପଛରେ 400 ଲୋକ ଗମନ କଲେ, ପୁଣି 200 ଲୋକ ସାମଗ୍ରୀ ପାଖରେ ରହିଲେ। ଏଥିମଧ୍ୟରେ ଯୁବାମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବିଗଲକୁ ଜଣାଇ କହିଲା, ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ପ୍ରାନ୍ତରରୁ ଦୂତମାନଙ୍କୁ ପଠାଇଥିଲେ, ତହିଁରେ ସେ ସେମାନଙ୍କୁ ଖାଇ ଗୋଡ଼ାଇଲେ। ମାତ୍ର ସେହି ଲୋକମାନେ ଆମ୍ଭମାନଙ୍କର ବଡ଼ ଉପକାରୀ, ପୁଣି ଆମ୍ଭେମାନେ କ୍ଷେତ୍ରରେ ସେମାନଙ୍କ ସଙ୍ଗେ ଥିବା ଯେ ଆମ୍ଭମାନଙ୍କର କୌଣସି ଅପକାର ହୋଇନାହିଁ କି ଆମ୍ଭେମାନେ କିଛି ହରାଇ ନାହୁଁ। ଆମ୍ଭେମାନେ ସେମାନଙ୍କ ସଙ୍ଗେ ମେଷ ଜଗିବାର ସମୟଯାକ ସେମାନେ ରାତ୍ରିରେ ଓ ଦିନରେ ଆମ୍ଭମାନଙ୍କ ପ୍ରତି ପ୍ରାଚୀର ସ୍ୱରୂପ ଥିଲେ। ଏହେତୁ ଏବେ ତୁମ୍ଭର କି କର୍ତ୍ତବ୍ୟ ଏହା ବିବେଚନା କରି ବୁଝ, କାରଣ ଆମ୍ଭମାନଙ୍କ କର୍ତ୍ତା ଓ ତାଙ୍କର ସମସ୍ତ ଗୃହ ପ୍ରତିକୂଳରେ ଅମଙ୍ଗଳ ସ୍ଥିର ହୋଇଅଛି। ମାତ୍ର ସେ ଏପରି ପାପାଧନ ସନ୍ତାନ ଯେ ତାଙ୍କୁ କେହି କିଛି କହି ନପାରେ। ତେଣୁ ଅବିଗଲ ଶୀଘ୍ର 200 ରୋଟି ଓ 2 କୁମ୍ପା ଦ୍ରାକ୍ଷାରସ ଓ 5 କଟା ମେଷ ଓ 5 ଗୌଣୀ ଭଜା ଶସ୍ୟ ଓ 100 ପେଣ୍ଡା ଦ୍ରାକ୍ଷାଫଳ ଓ 200 ଡିମ୍ବୁରୀ ଚକ୍ତି ନେଇ ଗଧମାନଙ୍କ ଉପରେ ନଦିଲା। ପୁଣି ସେ ଆପଣା ଯୁବାମାନଙ୍କୁ କହିଲା, ମୋହର ଆଗେ ଆଗେ ଚାଲ, ଦେଖ ମୁଁ ତୁମମାନଙ୍କ ପଛେ ପଛେ ଯାଉଅଛି। ମାତ୍ର ସେ ଆପଣା ସ୍ୱାମୀ ନାବଲକୁ ଏହା ଜଣାଇଲା ନାହିଁ। ଏରୂପେ ସେ ଗର୍ଦ୍ଧବ ଉପରେ ଚଢ଼ି ପର୍ବତ ଉହାଡ଼ ନିକଟକୁ ଆସନ୍ତେ, ଦେଖ ଦାଉଦ ଓ ତାଙ୍କର ଲୋକମାନେ ଅବିଗଲ ସମ୍ମୁଖରେ ଉପସ୍ଥିତ ହେଲେ ଓ ସେମାନଙ୍କୁ ଭେଟିଲା। ପୂର୍ବରେ ଦାଉଦ କହିଥିଲେ, ମୁଁ ଏଇଟାର ପ୍ରାନ୍ତରରେ ଥିବା ଦ୍ରବ୍ୟ ସବୁ ଖାଲି ମିଛରେ ଜଗିଲି, ଏହାର ସବୁ ଦ୍ରବ୍ୟରୁ କିଛି ହରଣ ହୋଇନାହିଁ। ମାତ୍ର ସେ ଭଲ ପାଲଟେ ମୋର ମନ୍ଦ କରିଅଛି, ଏହାର ଯାହା କିଛି ଅଛି ସେସବୁ ମଧ୍ୟରୁ ଯେବେ ସକାଳ ଆଲୁଅ ପର୍ଯ୍ୟନ୍ତ ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ରଖେ, ତେବେ ସଦାପ୍ରଭୁ ଦାଉଦଙ୍କର ଶତ୍ରୁମାନଙ୍କୁ ସେହି ଦଣ୍ଡ ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ। ଏଣୁ ଅବିଗଲ ଦାଉଦଙ୍କୁ ଦେଖନ୍ତେ, ଶୀଘ୍ର ଗର୍ଦ୍ଧବରୁ ଓହ୍ଲାଇ ଦାଉଦଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ି ଭୂମିଷ୍ଠ ପ୍ରଣାମ କଲା। ପୁଣି ତାଙ୍କ ଚରଣରେ ପଡ଼ି କହିଲା, ହେ ମୋହର ପ୍ରଭୋ, ମୋର ଉପରେ ହିଁ ସେହି ଅପରାଧ ବର୍ତ୍ତୁ, ଆପଣା ଦାସୀକି ଆପଣଙ୍କ କର୍ଣ୍ଣଗୋଚରରେ କହିବାକୁ ଦେଉନ୍ତୁ ଓ ଆପଣା ଦାସୀର କଥା ଆପଣ ଶୁଣନ୍ତୁ। ବିନୟ କରୁଅଛି ମୋହର ପ୍ରଭୋ, ସେହି ପାପାଧମ ମନୁଷ୍ୟ ନାବଲକୁ ମନରେ ନ କରନ୍ତୁ, କାରଣ ତାହାର ନାମ ଯେପରି ସେପରି, ତାହାର ନାମ ନାବଲ ମୂଢ଼, ଓ ମୂଢ଼ତା ତାହାଠାରେ ଅଛି। ମାତ୍ର ଆପଣଙ୍କ ଏହି ଦାସୀ ମୋହର ପ୍ରଭୁଙ୍କ ପ୍ରେରିତ ଯୁବାମାନଙ୍କୁ ଦେଖିନାହିଁ। ହେ ମୋହର ପ୍ରଭୋ, ସଦାପ୍ରଭୁ ତ ଆପଣଙ୍କୁ ରକ୍ତପାତ ଦୋଷରୁ ଓ ଆପଣଙ୍କ ନିଜ ହସ୍ତରୁ ଆତ୍ମପ୍ରତିକାର କରିବାରୁ ବାରଣ କଲେ, ଏହେତୁ ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଓ ଆପଣ ଜୀବତ ଥିବା ପ୍ରମାଣେ ଆପଣଙ୍କ ଶତ୍ରୁମାନେ ଓ ମୋର ପ୍ରଭୁଙ୍କ ଅମଙ୍ଗଳ ଅନ୍ୱେଷଣକାରୀମାନେ ନାବଲ ପରି ହେଉନ୍ତୁ। ଏଣୁ ଆପଣଙ୍କ ଦାସୀ ମୋର ପ୍ରଭୁଙ୍କ ନିକଟକୁ ଯେଉଁ ଭେଟି ଆଣିଅଛି, ତାହା ମୋର ପ୍ରଭୁଙ୍କ ଅନୁଗାମୀ ଯୁବାମାନଙ୍କୁ ଦିଆଯାଉ। ବିନୟ କରୁଅଛି ଆପଣଙ୍କ ଦାସୀର ଅପରାଧ କ୍ଷମା କରନ୍ତୁ, ମୋର ପ୍ରଭୁ ସଦାପ୍ରଭୁଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି, ଏଥିପାଇଁ ସଦାପ୍ରଭୁ ମୋର ପ୍ରଭୁଙ୍କ ଗୃହ ନିଶ୍ଚୟ ସୁସ୍ଥିର କରିବେ ଓ ଯାବଜୀବନ ଆପଣଙ୍କଠାରେ ମନ୍ଦତା ଦେଖା ନ ଯିବ। ପୁଣି ମନୁଷ୍ୟ ଆପଣଙ୍କୁ ତାଡ଼ନା କରିବାକୁ ଓ ଆପଣଙ୍କ ପ୍ରାଣ ନେବାକୁ ଉଠିଲେ ହେଁ ସଦାପ୍ରଭୁ ଆପଣଙ୍କ ପରମେଶ୍ୱରଙ୍କ ନିକଟରେ ମୋର ପ୍ରଭୁଙ୍କ ପ୍ରାଣ ଜୀବନ ରୂପ ଗଣ୍ଠିରେ ଗଣ୍ଠି ପଡ଼ି ରହିବ। ମାତ୍ର ସେ ଆପଣଙ୍କ ଶତ୍ରୁମାନଙ୍କ ପ୍ରାଣକୁ ଛାଟିଣୀ ଖୋଲରୁ ଫିଙ୍ଗିଦେଲା ପରି ଫିଙ୍ଗିଦେବେ। ସଦାପ୍ରଭୁ ଆପଣଙ୍କ ବିଷୟରେ ଯେ ସମସ୍ତ ମଙ୍ଗଳ କଥା କହିଅଛନ୍ତି, ତାହା ଯେତେବେଳେ ସେ ମୋର ପ୍ରଭୁଙ୍କ ପ୍ରତି ସଫଳ କରି ଆପଣଙ୍କୁ ଇସ୍ରାଏଲ୍ର ଅଗ୍ରଣୀ ରୂପେ ନିଯୁକ୍ତ କରିବେ, ସେତେବେଳେ ଆପଣ ଅକାରଣରେ ରକ୍ତପାତ କଲେ କିମ୍ବା ମୋର ପ୍ରଭୁ ନିଜେ ଆତ୍ମପ୍ରତିକାର କଲେ ବୋଲି ଆପଣଙ୍କର ବିଘ୍ନ କି ହୃଦୟର ବ୍ୟସ୍ତତା ଜନ୍ମିବ ନାହିଁ। ମାତ୍ର ସଦାପ୍ରଭୁ ମୋର ପ୍ରଭୁଙ୍କ ମଙ୍ଗଳ କରିବା ବେଳେ ଆପଣଙ୍କର ଏହି ଦାସୀକି ସ୍ମରଣ କରିବେ। ଏଥିରେ ଦାଉଦ ଅବିଗଲକୁ କହିଲେ, ଆଜି ଯେ ମୋ ସଙ୍ଗରେ ସାକ୍ଷାତ କରିବାକୁ ତୁମ୍ଭକୁ ପଠାଇଲେ, ସେହି ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱର ଧନ୍ୟ ହୁଅନ୍ତୁ, ପୁଣି ତୁମ୍ଭର ସୁବିଚାର ଧନ୍ୟ ହେଉ, ଓ ଆଜି ମୋତେ ରକ୍ତପାତ ଦୋଷରୁ ଓ ମୋର ନିଜ ହସ୍ତରେ ଆତ୍ମପ୍ରତିକାରରୁ ନିବୃତ୍ତ କଲ ଯେ ତୁମ୍ଭେ ଧନ୍ୟ ହୁଅ, କାରଣ ତୁମ୍ଭକୁ ହିଂସା କରିବାରୁ ମୋତେ ବାରଣ କଲେ ଯେ ସଦାପ୍ରଭୁ ଇସ୍ରାଏଲ୍ର ପରମେଶ୍ୱର ତାହାଙ୍କର ଜୀବତ ଥିବା ପ୍ରମାଣେ ଏହା ସତ୍ୟ ଯେ ତୁମ୍ଭେ ଶୀଘ୍ର ମୋତେ ଭେଟିବା ପାଇଁ ଆସି ନ ଥିଲେ, ସକାଳ ଆଲୁଅ ବେଳକୁ ନାବଲର ଗୋଟିଏ ପୁରୁଷ ପିଲା ଅବଶିଷ୍ଟ ନ ଥାନ୍ତା, ତେଣୁ ସେ ତାଙ୍କ ପାଇଁ ଯାହା ଆଣିଥିଲା ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାହାକୁ କହିଲେ, କୁଶଳରେ ଆପଣା ଗୃହକୁ ଯାଅ, ଦେଖ ମୁଁ ତୁମ୍ଭ ରବ ଶୁଣିଲି ଓ ତୁମ୍ଭକୁ ଗ୍ରାହ୍ୟ କଲି। ଏଉତାରେ ଅବିଗଲ ନାବଲ ନିକଟକୁ ଆସିଲା, ସେତେବେଳେ ଦେଖ ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା। ପୁଣି ନାବଲ ଅତିଶୟ ମତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା, ଏହେତୁ ସକାଳ ଆଲୁଅ ପର୍ଯ୍ୟନ୍ତ ଅବିଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣାଇଲା ନାହିଁ। ମାତ୍ର ପ୍ରାତଃକାଳରେ ନାବଲର ମତତା ତୁଟନ୍ତେ ତାହାର ଭାର୍ଯ୍ୟା ତାହାକୁ ସେହିସବୁ କଥା ଜଣାଇଲା, ତହିଁରେ ତାହାର ହୃଦୟ ତାହା ଅନ୍ତରରେ ମରିଗଲା ଓ ସେ ପଥର ପରି ହୋଇଗଲା। ଅନନ୍ତର ଉଣାଧିକ ଦଶ ଦିନ ଉତ୍ତାରେ ସଦାପ୍ରଭୁ ନାବଲକୁ ଆଘାତ କରନ୍ତେ ସେ ମଲା, ଏଉତାରେ ନାବଲ ମରିଅଛି। ଏହା ଦାଉଦ ଶୁଣି କହିଲେ, ନାବଲ ହସ୍ତରୁ ମୋର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣା ଦାସକୁ ମନ୍ଦ କର୍ମରୁ ନିବୃତ୍ତ କଲେ ଯେ ସଦାପ୍ରଭୁ ସେ ଧନ୍ୟ ହୁଅନ୍ତୁ, ଆଉ ସଦାପ୍ରଭୁ ନାବଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇଅଛନ୍ତି। ଏଉତାରେ ଦାଉଦ ଅବିଗଲକୁ ବିବାହ କରିବା ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠାଇଲେ, ତେଣୁ ଦାଉଦଙ୍କର ଦାସମାନେ କର୍ମିଲକୁ ଅବିଗଲ କତିକି ଆସି ତାହାକୁ କହିଲେ, ଦାଉଦ ତୁମ୍ଭକୁ ବିବାହ କରିବା ପାଇଁ ତାଙ୍କ ନିକଟକୁ ନେବାକୁ ଆମ୍ଭମାନଙ୍କୁ ତୁମ୍ଭ କତିକି ପଠାଇଅଛନ୍ତି। ଏଥିରେ ସେ ଉଠି ଭୂମିଷ୍ଠ ପ୍ରଣାମ କରି କହିଲା, ଦେଖ ତୁମ୍ଭ ଦାସୀ ମୋହର ପ୍ରଭୁଙ୍କ ଦାସମାନଙ୍କ ପାଦ ଧୋଇବା ଦାସୀ। ତେଣୁ ଅବିଗଲ ନିଜର ପାଞ୍ଚ ଅନୁଚରୀ ଯୁବତୀଙ୍କୁ ସଙ୍ଗେ ଘେନି ଶୀଘ୍ର ଉଠି ଗର୍ଦ୍ଧବ ଉପରେ ଆରୋହଣ କଲା। ପୁଣି ସେ ଦାଉଦଙ୍କର ଦୂତମାନଙ୍କ ପଶ୍ଚାତଗମନ କରି ତାଙ୍କର ଭାର୍ଯ୍ୟ ହେଲା। ମଧ୍ୟ ଦାଉଦ ଜିଶ୍ରିଏଲିଆ ଅହିନୟମଙ୍କୁ ବିବାହ କଲେ, ତହିଁରେ ସେ ଦୁହେଁ ତାଙ୍କର ଭାର୍ଯ୍ୟ ହେଲେ। ମାତ୍ର ସାଉଲ ଆପଣା ମିଖଲ ନାମ୍ନି କନ୍ୟା ଦାଉଦଙ୍କର ଭାର୍ଯ୍ୟାକୁ ଗଲିମ୍ ନିବାସୀ ଲଇସ୍ର ପୁତ୍ର ପଲ୍ଟିକି ଦେଇଥିଲେ। ପ୍ରଥମ ସାମୁଏଲ ଅଧ୍ୟାୟ ଛବିଶ। ଅନନ୍ତର ସାଫିମାନେ ଗିବିଆକୁ ସାଉଲଙ୍କ କତିକି ଆସି କହିଲେ, ଦାଉଦ କ'ଣ ମରୁଭୂମି ସମ୍ମୁଖସ୍ଥ ହକିଲା ପର୍ବତରେ ଆପଣାକୁ ଲୁଚାଇ ନାହିଁ? ଏଥିରେ ସାଉଲ ଉଠି ସିପ୍ ପ୍ରାନ୍ତରରେ ଦାଉଦଙ୍କୁ ଖୋଜିବା ପାଇଁ ଇସ୍ରାଏଲର ତିନି ସହସ୍ର ବଛା ଲୋକ ସଙ୍ଗେ ନେଇ ସିପ୍ ପ୍ରାନ୍ତରକୁ ଗଲେ। ପୁଣି ସାଉଲ ପଥ ପାର୍ଶ୍ୱରେ ମରୁଭୂମି ସମ୍ମୁଖସ୍ଥ ହକିଲା ପର୍ବତରେ ଛାଉଣି ସ୍ଥାପନ କଲେ, ମାତ୍ର ଦାଉଦ ପ୍ରାନ୍ତରରେ ବାସ କରୁଥିଲେ। ପୁଣି ସାଉଲ ତାଙ୍କ ପଛେ ପଛେ ପ୍ରାନ୍ତରକୁ ଆସିଅଛନ୍ତି, ଏହା ସେ ଦେଖିଲେ। ଏଣୁ ଦାଉଦ ଚର ପଠାଇ ସାଉଲ ନିଶ୍ଚୟ ଆସିଅଛନ୍ତି ବୋଲି ଜାଣିଲେ। ଏଥିରେ ଦାଉଦ ଉଠି ସାଉଲଙ୍କର ଛାଉଣି ସ୍ଥାନକୁ ଆସିଲେ। ଆଉ ଦାଉଦ ସାଉଲଙ୍କର ଓ ତାଙ୍କ ସେନାପତି ନରର ପୁତ୍ର ଅବନରର ଶୟନ ସ୍ଥାନ ଦେଖିଲେ। ସାଉଲ ଶଗଡ଼ବନ୍ଦୀ ସ୍ଥାନ ମଧ୍ୟରେ ଶୋଇଥିଲେ ଓ ତାଙ୍କର ଚାରିଆଡ଼େ ଲୋକମାନେ ଛାଉଣି କରିଥିଲେ। ଏଥିରେ ଦାଉଦ ହିତ୍ୟ ଅହିମେଲକକୁ ଓ ସରୁଆର ପୁତ୍ର ଜୟାବ୍ର ଭ୍ରାତା ଅବିଷୟକୁ ଉତ୍ତର ଦେଇ କହିଲେ, ମୋ ସଙ୍ଗରେ ଛାଉଣିକି ସାଉଲଙ୍କ ନିକଟକୁ କିଏ ଯିବ? ତହିଁରେ ଅବିଷୟ କହିଲା, ମୁଁ ତୁମ୍ଭ ସଙ୍ଗେ ଯିବି। ତେଣୁ ରାତ୍ରିବେଳେ ଦାଉଦ ଓ ଅବିଷୟ ଲୋକମାନଙ୍କ ନିକଟକୁ ଗଲେ। ଆଉ ଦେଖ ସାଉଲ ଶଗଡ଼ବନ୍ଦୀ ସ୍ଥାନ ମଧ୍ୟରେ ଶୟନ କରି ନିଦ୍ରିତ ହୋଇଅଛନ୍ତି, ତାଙ୍କର ବର୍ଚ୍ଛା ତାଙ୍କର ମସ୍ତକ ପାଖରେ ଭୂମିରେ ମରା ହୋଇଅଛି। ପୁଣି ଅବନର ଓ ଲୋକମାନେ ତାଙ୍କର ଚାରିଆଡ଼େ ଶୋଇଅଛନ୍ତି। ସେତେବେଳେ ଅବିଷୟ ଦାଉଦଙ୍କୁ କହିଲା, ପରମେଶ୍ୱର ଆଜି ଆପଣଙ୍କ ଶତ୍ରୁକୁ ଆପଣଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏଣୁ ଏବେ ଏହି ବର୍ଷାରେ ତାହାକୁ ଆଘାତ କରି ଏକାଥରକେ ଭୂମିରେ ବିଦ୍ଧ କରିବାକୁ ମୋତେ ଅନୁମତି ଦେଉନ୍ତୁ, ମୁଁ ତାହାକୁ ଦୁଇଥର ଆଘାତ କରିବି ନାହିଁ। ଏଥିରେ ଦାଉଦ ଅବିଷୟକୁ କହିଲେ, ତାଙ୍କୁ ବିନାଶ କର ନାହିଁ, କାରଣ ସଦାପ୍ରଭୁଙ୍କ ଅଭିଷିକ୍ତର ପ୍ରତିକୂଳରେ କିଏ ହସ୍ତ ବିସ୍ତାର କରି ନିର୍ଦ୍ଦୋଷ ହୋଇପାରେ? ଆହୁରି ଦାଉଦ କହିଲେ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ସଦାପ୍ରଭୁ ତାଙ୍କୁ ଆଘାତ କରିବେ, ଅବା ତାଙ୍କର ମରଣ ଦିନ ଉପସ୍ଥିତ ହେବ, କିବା ସେ ଯୁଦ୍ଧକୁ ଯାଇ ବିନଷ୍ଟ ହେବେ। ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବି, ଏହା ସଦାପ୍ରଭୁ ମୋଠାରୁ ଦୂର କରନ୍ତୁ। ମାତ୍ର ତୁମ୍ଭେ ତାଙ୍କ ମସ୍ତକ ପାଖରୁ ବର୍ଷା ଓ ଜଳପାତ୍ର ନେଇ ଆସ, ଆମ୍ଭେମାନେ ଯିବା। ତେଣୁ ଦାଉଦ ସାଉଲଙ୍କର ମସ୍ତକ ପାଖରୁ ବର୍ଷା ଓ ଜଳପାତ୍ର ନେଲେ ଓ ସେମାନେ ବାହାରିଗଲେ। ମାତ୍ର ସମସ୍ତେ ନିଦ୍ରିତ ଥିବାରୁ କେହି ତାହା ଦେଖିଲା ନାହିଁ କି ଜାଣିଲା ନାହିଁ କି କେହି ଜାଗିଲା ନାହିଁ, କାରଣ ସମସ୍ତେ ନିଦ୍ରିତ ଥିଲେ, ଯେହେତୁ ସଦାପ୍ରଭୁ ସେମାନଙ୍କୁ ଘୋର ନିଦ୍ରାଗ୍ରସ୍ତ କରିଥିଲେ। ଏଉତାରେ ଦାଉଦ ସେ ପାଖକୁ ଯାଇ ଦୂରରେ ପର୍ବତ ଶିଖରରେ ଠିଆ ହେଲେ। ସେମାନଙ୍କ ମଧ୍ୟରେ ବହୁତ ସ୍ଥାନ ଅନ୍ତର ଥିଲା। ଆଉ ଦାଉଦ ଲୋକମାନଙ୍କୁ ଓ ନରର ପୁତ୍ର ଅବନରକୁ ଡାକି କହିଲେ, ହେ ଅବନର, ତୁମ୍ଭେ କ'ଣ ଉତ୍ତର ଦେବ ନାହିଁ? ତେବେ ଅବନର ଉତ୍ତର ଦେଇ କହିଲା, ରାଜାଙ୍କୁ ଡାକ ପକାଇବା ଲୋକ ତୁମ୍ଭେ କିଏ? ଏଥିରେ ଦାଉଦ ଅବନରକୁ କହିଲେ, ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କି ହେତୁ ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା। ତୁମ୍ଭେ ଏହି ଯେଉଁ କର୍ମ କଲ ତାହା ଭଲ ନୁହେଁ। ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ତୁମ୍ଭେମାନେ ପ୍ରାଣଦଣ୍ଡ ଯୋଗ୍ୟ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଅଭିଷିକ୍ତ ତୁମମାନଙ୍କ ପ୍ରଭୁଙ୍କୁ ଜଗି ରହିଲ ନାହିଁ। ଏବେ ରାଜାଙ୍କ ବର୍ଷା ଓ ତାଙ୍କ ମସ୍ତକ ନିକଟରେ ଥିବା ଜଳପାତ୍ର କାହିଁ ଦେଖିଲ? ସେତେବେଳେ ସାଉଲ ଦାଉଦଙ୍କର ରବ ବାରି କହିଲେ, ହେ ମୋର ପୁତ୍ର ଦାଉଦ, ଏ କ'ଣ ତୁମ୍ଭର ରବ? ତହିଁରେ ଦାଉଦ କହିଲେ, ମୋହର ରବ, ମୋହର ପ୍ରଭୁ ମହାରାଜ। ଆହୁରି ସେ କହିଲେ, ମୋର ପ୍ରଭୁ ଆପଣା ଦାସ ପଛେ ପଛେ କାହିଁକି ଗୋଡ଼ାଇ ଅଛନ୍ତି? ମୁଁ କ'ଣ କରିଅଛି? ଅବା ମୋ ହାତରେ କେଉଁ ମନ୍ଦତା ଅଛି? ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋହର ପ୍ରତିକୂଳରେ ପ୍ରବର୍ତ୍ତାଇଥାନ୍ତି ତେବେ ସେ ଉପହାର ଗ୍ରହଣ କରନ୍ତୁ। ମାତ୍ର ଯେବେ ମନୁଷ୍ୟ ସନ୍ତାନମାନେ ତାହା କରିଥାନ୍ତି ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ, କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି ଏଥିପାଇଁ ସେମାନେ ଆଜି ମୋତେ ତଡ଼ି ଦେଇ କହିଅଛନ୍ତି, ଯାଅ ଅନ୍ୟ ଦେବଗଣର ସେବା କର। ଏହେତୁ ଏବେ ସଦାପ୍ରଭୁଙ୍କ ଛାମରୁ ଦୂରରେ ମୋହର ରକ୍ତ ଭୂମିରେ ପତିତ ନ ହେଉ, କାରଣ ଯେପରି କେହି ପର୍ବତରେ ତିତିରି ପକ୍ଷୀ ପଛେ ମୃଗୟ କରେ ସେପରି ଇସ୍ରାଏଲର ରାଜା ଗୋଟିଏ ପଶୁର ଅନ୍ୱେଷଣରେ ବାହାର ହୋଇ ଆସିଅଛନ୍ତି। ଏଥିରେ ସାଉଲ କହିଲେ, ମୁଁ ପାପ କଲି, ହେ ମୋହର ପୁତ୍ର ଦାଉଦ ଫେରିଆସ, ମୁଁ ତୁମ୍ଭକୁ ଆଉ ହିଂସା କରିବି ନାହିଁ, କାରଣ ଆଜି ମୋହର ପ୍ରାଣ ତୁମ୍ଭ ଦୃଷ୍ଟିରେ ବହୁମୂଲ୍ୟ ହେଲା। ଦେଖ, ମୁଁ ମୂର୍ଖତାର କର୍ମ କରିଅଛି ଓ ଅତିଶୟ ଭ୍ରାନ୍ତ ହୋଇଅଛି। ତହିଁରେ ଦାଉଦ ଉତ୍ତର ଦେଇ କହିଲେ, ମହାରାଜ, ଏ ବର୍ଷା ଦେଖନ୍ତୁ, ଯୁବାମାନଙ୍କ ମଧ୍ୟରୁ ଜଣେ ପାର ହୋଇ ଆସି ଏହା ନେଇଯାଉ। ପୁଣି ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଧାର୍ମିକତା ଓ ବିଶ୍ୱସ୍ତତା ପ୍ରମାଣେ ଫଳ ଦେଉନ୍ତୁ। ସଦାପ୍ରଭୁ ଆଜି ଆପଣଙ୍କୁ ମୋର ହସ୍ତରେ ସମର୍ପଣ କଲେ ହେଁ ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କର ପ୍ରତିକୂଳରେ ହସ୍ତ ବିସ୍ତାର କରିବାକୁ ଇଚ୍ଛା କଲି ନାହିଁ। ଏହେତୁ ଦେଖନ୍ତୁ, ଆଜି ଯେପରି ମୋ ଦୃଷ୍ଟିରେ ଆପଣଙ୍କ ପ୍ରାଣ ବଡ଼ ହେଲା, ସେପରି ସଦାପ୍ରଭୁଙ୍କ ଦୃଷ୍ଟିରେ ମୋର ପ୍ରାଣ ବଡ଼ ହେଉ ଓ ସେ ମୋତେ ସମସ୍ତ କ୍ଲେଶରୁ ଉଦ୍ଧାର କରନ୍ତୁ। ଏଥିରେ ସାଉଲ ଦାଉଦଙ୍କୁ କହିଲେ, ହେ ମୋର ପୁତ୍ର ଦାଉଦ, ତୁମ୍ଭେ ଧନ୍ୟ, ତୁମେ ମହତ୍ କର୍ମ କରିବ ଓ ଅବଶ୍ୟ କୃତକାର୍ଯ୍ୟ ହେବ। ତେଣୁ ଦାଉଦ ଆପଣା ପଥରେ ଗଲେ ଓ ସାଉଲ ଆପଣ ସ୍ଥାନକୁ ଫେରିଗଲେ। ପ୍ରଥମ ସାମୁଏଲ ଅଧ୍ୟାୟ 27। ଅନନ୍ତର ଦାଉଦ ମନେ ମନେ କହିଲେ, ଏବେ ମୁଁ କୌଣସି ଦିନ ସାଉଲଙ୍କ ହସ୍ତରେ ବିନଷ୍ଟ ହେବି, ପଲେଷ୍ଟିଆମାନଙ୍କ ଦେଶକୁ ପଳାଇ ରକ୍ଷା ପାଇବା ବିନୁ ମୋର ଆଉ କିଛି ଭଲ ଉପାୟ ନାହିଁ। ତହିଁରେ ସାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳରେ ମୋତେ ଖୋଜି ଖୋଜି ନିରାଶ ହେବେ, ଏହି ରୂପେ ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇବି। ଏ ଉତ୍ତରେ ଦାଉଦ ଓ ତାଙ୍କ ସଙ୍ଗରେ ଥିବା 600 ଲୋକ ଉଠି ପାର ହୋଇ ମୟାକର ପୁତ୍ର ଆଖିସ୍ ନାମକ ଗାଥର ରାଜା ନିକଟକୁ ଗଲେ। ପୁଣି ଦାଉଦ ଓ ତାଙ୍କର ଲୋକମାନେ ପ୍ରତ୍ୟେକ ଜଣ ଆପଣାପଣା ପରିବାର ସହିତ ଆଖିସ୍ ନିକଟରେ ଗାଥ ନଗରରେ ବାସ କଲେ। ବିଶେଷତଃ ଦାଉଦ ଓ ଜିସ୍ରିଏଲିଆ ଅହିନୟମ ଓ ନାବଲର ଭାର୍ଯ୍ୟା କର୍ମିଲିଆ ଅବିଗଲ ନାମ୍ନି ତାଙ୍କର ଏହି ଦୁଇ ଭାର୍ଯ୍ୟା ସେଠାରେ ବାସ କଲେ। ଏଣୁ ଦାଉଦ ଗାଥକୁ ପଳାଇଅଛି ଏହି କଥା ସାଉଲଙ୍କୁ ଜଣାଇ ଦିଆଯାନ୍ତେ ସେ ପୁନର୍ବାର ତାଙ୍କର ଆଉ ଅନ୍ୱେଷଣ କଲେ ନାହିଁ। ଅନନ୍ତର ଦାଉଦ ଆଖିସ୍କୁ କହିଲେ, ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି ତେବେ ମୋହର ବାସ ନିମନ୍ତେ ଦେଶର ଲୋକମାନେ କୌଣସି ନଗରରେ ମୋତେ ସ୍ଥାନ ଦେଉନ୍ତୁ, କାହିଁକି ଆପଣଙ୍କ ଦାସ ଆପଣଙ୍କ ସହିତ ରାଜଧାନୀରେ ବାସ କରିବ। ତେବେ ଆଖିସ୍ ସେହିଦିନ ତାହାକୁ ସିକ୍ଲଗ୍ ନଗର ଦେଲା, ଏହି ହେତୁ ଅଦ୍ୟାପି ସିକ୍ଲଗ୍ ଜିହୁଦା ରାଜାମାନଙ୍କ ଅଧିକାରରେ ଅଛି। ଦାଉଦ ପଲେଷ୍ଟିଆମାନଙ୍କ ଦେଶରେ ବାସ କରିବା ଦିନର ସଂଖ୍ୟା ସମ୍ପୂର୍ଣ୍ଣ 1 ବର୍ଷ 4 ମାସ ଥିଲା। ଏଥିମଧ୍ୟରେ ଦାଉଦ ଓ ତାଙ୍କର ଲୋକମାନେ ଯାଇ ଗସୁରିୟ ଓ ଗିସରିୟ ଓ ଅମାଲେକୀୟ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି, କାରଣ ସୁରର ସନ୍ନିକଟ ଓ ମିସର ପର୍ଯ୍ୟନ୍ତ ଯେଉଁ ଦେଶ ତହିଁ ମଧ୍ୟରେ ପୂର୍ବକାଳରୁ ସେମାନେ ବାସ କରୁଥିଲେ। ପୁଣି ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ ଗୋରୁ ଗର୍ଦ୍ଧବ ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ୍ କରି ଆଖିସ୍ ନିକଟକୁ ଫେରିଆସନ୍ତି। ଏଥିରେ ଆଜି ତୁମେମାନେ କେଉଁ ସ୍ଥାନ ଆକ୍ରମଣ କଲ ବୋଲି ଆଖିସ୍ ପଚାରନ୍ତେ, ଦାଉଦ କହନ୍ତି, ଜିହୁଦାର ଦକ୍ଷିଣାଞ୍ଚଳ ଓ ଜିରହମେଲିୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନିୟମାନଙ୍କ ଦକ୍ଷିଣାଞ୍ଚଳ। ପୁଣି ଦାଉଦ ଏପରି କରନ୍ତି ଓ ପଲେଷ୍ଟିଆମାନଙ୍କ ଦେଶରେ ବାସ କରିବା ସମୟାବଧି ଏପରି କରିବାର ତାଙ୍କର ରୀତି ହୋଇଅଛି। ଏହି କଥା କେହି ଅବା ଆମ୍ଭମାନଙ୍କ ବିରୁଦ୍ଧରେ କହିବ ବୋଲି ଦାଉଦ ଗାଥକୁ ଆଣିବା ପାଇଁ ପୁରୁଷ କି ସ୍ତ୍ରୀ କାହାକୁ ଜୀବିତ ରଖନ୍ତି ନାହିଁ। ଏହେତୁ ଆଖିସ୍ ଦାଉଦଙ୍କୁ ବିଶ୍ୱାସ କରି କହିଲା, ସେ ଆପଣା ଲୋକ ଇସ୍ରାଏଲ ନିକଟରେ ଆପଣାକୁ ନିତାନ୍ତ ଦୁର୍ଗନ୍ଧ ସ୍ୱରୂପ କରିଅଛି, ଏଣୁ ସେ ସର୍ବଦା ମୋହର ଦାସ ହୋଇ ରହିବ। ପ୍ରଥମ ସାମୁଏଲ ଅଧ୍ୟାୟ 28। ସେହି ସମୟରେ ଇସ୍ରାଏଲ ସହିତ ଯୁଦ୍ଧ କରିବା ନିମନ୍ତେ ପଲେଷ୍ଟିଆମାନେ ସଂଗ୍ରାମ ପାଇଁ ଆପଣାମାନଙ୍କ ସୈନ୍ୟ ସାମନ୍ତ ସଂଗ୍ରହ କଲେ। ଏଣୁ ଆଖିସ୍ ଦାଉଦଙ୍କୁ କହିଲା, ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସୈନ୍ୟ ସାମନ୍ତଭୁକ୍ତ ହୋଇ ମୋ ସଙ୍ଗେ ଯିବାକୁ ହେବ, ଏହା ତୁମ୍ଭେ ନିଶ୍ଚୟ ଜାଣ। ତହିଁରେ ଦାଉଦ ଆଖିସ୍କୁ କହିଲେ, ତାହେଲେ ଆପଣଙ୍କ ଦାସ କ'ଣ କରିବ ତାହା ଆପଣ ଜାଣିବେ। ତେଣୁ ଆଖିସ୍ ଦାଉଦଙ୍କୁ କହିଲା, ସେଥିପାଇଁ ମୁଁ ତୁମକୁ ଯାବଜ୍ଜୀବନ ଆପଣା ମସ୍ତକ ରକ୍ଷକ କରିବି। ଏହି ସମୟକୁ ସାମୁଏଲ ମରିଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କର ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି ସାଉଲ ଭୁତୁଡ଼ିଆ ଓ ଗୁଣିଆ ଲୋକମାନଙ୍କୁ ଦେଶରୁ ଦୂର କରିଦେଇଥିଲେ। ଏଥିରେ ପଲେଷ୍ଟିଆମାନେ ଏକତ୍ର ହୋଇ ଆସି ସୁନେମ୍ରେ ଛାଉଣି ସ୍ଥାପନ କଲେ। ପୁଣି ସାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ ସେମାନେ ଗିଲବୟରେ ଛାଉଣି ସ୍ଥାପନ କଲେ। ମାତ୍ର ସାଉଲ ପଲେଷ୍ଟିଆମାନଙ୍କ ସୈନ୍ୟ ସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା। ତେଣୁ ସାଉଲ ସଦାପ୍ରଭୁଙ୍କ ନିକଟରେ ପଚାରନ୍ତେ, ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ ନାହିଁ, ନା ସ୍ୱପ୍ନ ଦ୍ୱାରା, ନା ଉରିମ୍ ଦ୍ୱାରା, ନା ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା। ତେବେ ସାଉଲ ଆପଣା ଦାସମାନଙ୍କୁ କହିଲେ, ମୋ ପାଇଁ ଗୋଟିଏ ଭୁତୁଡ଼ିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାହାଠାରୁ ବୁଝିବି। ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ ଅଇନ୍ଦରରେ ଏକ ଭୁତୁଡ଼ିଆ ସ୍ତ୍ରୀ ଅଛି। ତେଣୁ ସାଉଲ ଅନ୍ୟ ବସ୍ତ୍ର ପିନ୍ଧି ଛଦ୍ମବେଶ ଧରି ଦୁଇଜଣ ପୁରୁଷଙ୍କୁ ସଙ୍ଗେ ନେଇଗଲେ ଓ ସେମାନେ ରାତ୍ରିବେଳେ ସେହି ସ୍ତ୍ରୀ ନିକଟରେ ଉପସ୍ଥିତ ହେଲେ। ତେଣୁ ସାଉଲ କହିଲେ, ତୁମ୍ଭେ ଭୂତ ଦ୍ୱାରା ମୋ ପାଇଁ ଟିକିଏ ମନ୍ତ୍ର ପଢ଼, ମୁଁ ତୁମ୍ଭକୁ ଯାହାଙ୍କର ନାମ କହିବି ତାଙ୍କୁ ମୋ କତିକି ଉଠାଇ ଆଣ। ଏଥିରେ ସେ ସ୍ତ୍ରୀ କହିଲା, ଦେଖ ସାଉଲ ଯାହା କରିଅଛି, କିପରି ସେ ଭୁତୁଡ଼ିଆ ଓ ଗୁଣିଆମାନଙ୍କୁ ଦେଶରୁ ଉଚ୍ଛିନ୍ନ କରିଅଛି ତାହା ତୁମେ ଜାଣ। ଏଣୁ ମୋହର ମୃତ୍ୟୁ ଘଟାଇବା ପାଇଁ କିହେ ତୁ ମୋହର ପ୍ରାଣ ବିରୁଦ୍ଧରେ ଫାନ୍ଦ ପାଥୁଅଛ? ଏଥିରେ ସାଉଲ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଲେ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଏହି କଥା ସକାଶୁ ତୁମ୍ଭ ପ୍ରତି କୌଣସି ଦଣ୍ଡ ବର୍ତ୍ତିବ ନାହିଁ। ସେତେବେଳେ ସେହି ସ୍ତ୍ରୀ କହିଲା, ମୁଁ କାହାକୁ ତୁମ୍ଭ କତିକି ଉଠାଇ ଆଣିବି? ସେ କହିଲେ, ମୋ କତିକି ସାମୁଏଲକୁ ଉଠାଇ ଆଣ। ଏଥିରେ ସେ ସ୍ତ୍ରୀ ସାମୁଏଲକୁ ଦେଖି ଉଚ୍ଚୈଶ୍ୱରରେ କ୍ରନ୍ଦନ କଲା। ଆଉ ସେ ସାଉଲଙ୍କୁ କହିଲା, ଆପଣ କିଏ ତୁ ମୋତେ ପ୍ରତାରଣା କଲେ? କାରଣ ଆପଣ ସାଉଲ। ତହୁଁ ରାଜା ତାହାକୁ କହିଲେ, ଭୟ ନ କର, ତୁମ୍ଭେ କ'ଣ ଦେଖୁଅଛ? ତହିଁରେ ସେ ସ୍ତ୍ରୀ ସାଉଲଙ୍କୁ କହିଲା, ମୁଁ ଦେବଗଣତୁଲ୍ୟ ଏକ ବ୍ୟକ୍ତି ଭୂମିରୁ ଉଠି ଆସିବାର ଦେଖୁଅଛି। ଏଥିରେ ସାଉଲ ତାହାକୁ ପଚାରିଲେ, ତାହାର ରୂପ କି ପ୍ରକାର? ସେ କହିଲା, ଜଣେ ବୃଦ୍ଧ ଲୋକ ଉଠି ଆସୁଅଛି, ସେ ଚୋଗାରେ ଆଚ୍ଛନ୍ନ। ତେଣୁ ସାଉଲ ଜାଣିଲେ ଯେ ସେ ସାମୁଏଲ, ଏଣୁ ସେ ଭୂମିଷ୍ଠ ପ୍ରଣାମ କଲେ। ତହିଁରେ ସାମୁଏଲ ସାଉଲଙ୍କୁ କହିଲେ, ତୁମ୍ଭେ ମୋତେ ଉଠାଇ ଆଣି କାହିଁକି ବ୍ୟସ୍ତ କଲ? ତେଣୁ ସାଉଲ ଉତ୍ତର ଦେଲେ, ମୁଁ ଅତ୍ୟନ୍ତ ବିପଦଗ୍ରସ୍ତ ହୋଇଅଛି, କାରଣ ପଲେଷ୍ଟିଆମାନେ ମୋ ସଙ୍ଗେ ଯୁଦ୍ଧ କରୁଅଛନ୍ତି ଓ ପରମେଶ୍ୱର ମୋତେ ତ୍ୟାଗ କରିଅଛନ୍ତି, ପୁଣି ମୋତେ ଆଉ ଉତ୍ତର ଦେଉନାହାନ୍ତି, ନା ଭବିଷ୍ୟତ ବକ୍ତାମାନଙ୍କ ହାତରେ, ନା ସ୍ୱପ୍ନରେ ଉତ୍ତର ଦେଉନାହାନ୍ତି। ଏଥିପାଇଁ ମୁଁ କ'ଣ କରିବି? ଏହା ମୋତେ ଜଣାଇବା ପାଇଁ ମୁଁ ତୁମ୍ଭକୁ ଡକାଇଲି। ଏଥିରେ ସାମୁଏଲ କହିଲେ, ସଦାପ୍ରଭୁ ତ ତୁମ୍ଭକୁ ତ୍ୟାଗ କରିଅଛନ୍ତି ଓ ତୁମ୍ଭର ବିପକ୍ଷ ହୋଇଅଛନ୍ତି, ତେବେ ତୁମ୍ଭେ ମୋତେ କାହିଁକି ପଚାରୁଅଛ? ସଦାପ୍ରଭୁ ମୋ ଦ୍ୱାରା ଯେପରି କହିଥିଲେ ସେ ଆପଣା ପାଇଁ ସେପରି କରିଅଛନ୍ତି। ପୁଣି ସଦାପ୍ରଭୁ ତୁମ୍ଭ ହସ୍ତରୁ ରାଜତ୍ୱ ଟାଣି ଚିରିଅଛନ୍ତି ଓ ତୁମ୍ଭ ପ୍ରତିବାସୀ ଦାଉଦଙ୍କୁ ତାହା ଦେଇଅଛନ୍ତି। ଯେହେତୁ ତୁମ୍ଭେ ସଦାପ୍ରଭୁଙ୍କର ଅବ ଶୁଣିଲ ନାହିଁ ଓ ଅମାଲେକ ପ୍ରତି ତାହାଙ୍କ ପ୍ରଚଣ୍ଡ କୋପ ସଫଳ କଲ ନାହିଁ, ଏହେତୁ ଆଜି ସଦାପ୍ରଭୁ ତୁମ୍ଭ ପ୍ରତି ଏହି କର୍ମ କରିଅଛନ୍ତି। ଆହୁରି ସଦାପ୍ରଭୁ ତୁମ୍ଭ ସହିତ ଇସ୍ରାଏଲକୁ ମଧ୍ୟ ପଲେଷ୍ଟିଆମାନଙ୍କ ହସ୍ତରେ ସମର୍ପଣ କରିବେ। ଏଣୁ କାଲି ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଆମ୍ଭ ସଙ୍ଗୀ ହେବ। ମଧ୍ୟ ସଦାପ୍ରଭୁ ଇସ୍ରାଏଲର ସୈନ୍ୟ ସାମନ୍ତକୁ ପଲେଷ୍ଟିଆମାନଙ୍କ ହସ୍ତରେ ସମର୍ପଣ କରିବେ। ତହିଁରେ ସାଉଲ ସେହି କ୍ଷଣି ଭୂମିରେ ଲମ୍ବ ହୋଇ ପଡ଼ିଗଲେ ଓ ସାମୁଏଲଙ୍କର କଥା ସକାଶୁ ଅତିଶୟ ଭୟ କଲେ ଓ ତାଙ୍କଠାରେ ଆଉ କିଛି ବଳ ରହିଲା ନାହିଁ, କାରଣ ସେ ଦିନଯାକ ଓ ରାତ୍ରିଯାକ କିଛି ଭୋଜନ କରିନଥିଲେ। ଏଥିରେ ସେ ସ୍ତ୍ରୀ ସାଉଲଙ୍କ ନିକଟକୁ ଆସି ତାଙ୍କୁ ଅତିଶୟ ବିହୋଳ ଦେଖି କହିଲା, ଦେଖନ୍ତୁ ଆପଣଙ୍କ ଦାସୀ ଆପଣଙ୍କ ରବ ଶୁଣିଅଛି ଓ ମୁଁ ମୋ ପ୍ରାଣ ଆପଣା ହାତରେ ଧରି ଯାହା ଆପଣ ମୋତେ କହିଲେ ଆପଣଙ୍କ ସେହି କଥା ମୁଁ ଶୁଣିଲି। ଏହେତୁ ବିନୟ କରୁଅଛି, ଏବେ ଆପଣ ମଧ୍ୟ ଆପଣା ଦାସୀର ରବ ଶୁଣନ୍ତୁ ଓ ଆପଣଙ୍କ ସମ୍ମୁଖରେ ମୁଠିଏ ଆହାର ଥୋଇବା ପାଇଁ ମୋତେ ଅନୁମତି ଦିଅନ୍ତୁ ଓ ଭୋଜନ କରନ୍ତୁ, ତହିଁରେ ନିଜ ପଥରେ ଗଲାବେଳେ ବଳ ପାଇବେ। ମାତ୍ର ସେ ଅସମ୍ମତ ହୋଇ କହିଲେ, ମୁଁ ଭୋଜନ କରିବି ନାହିଁ, ତଥାପି ତାଙ୍କର ଦାସମାନେ ଓ ସେ ସ୍ତ୍ରୀ ମିଶି ତାଙ୍କୁ ବଳାନ୍ତେ ସେମାନଙ୍କର ଅବ ଶୁଣିଲେ। ପୁଣି ସେ ଭୂମିରୁ ଉଠି ଶଯ୍ୟା ଉପରେ ବସିଲେ। ସେତେବେଳେ ସେ ସ୍ତ୍ରୀର ଗୃହରେ ଗୋଟିଏ ହୃଷ୍ଟପୁଷ୍ଟ ବାଛୁରୀ ଥିଲା, ଏଣୁ ସେ ଶୀଘ୍ର ତାକୁ ମାରିଲା ଓ ମଇଦା ନେଇ ତା ଦଳି ତାଡ଼ିଶୂନ୍ୟ ରୁଟି ପ୍ରସ୍ତୁତ କଲା। ତହୁ ସେ ସାଉଲଙ୍କ ସମ୍ମୁଖକୁ ଓ ତାଙ୍କର ଦାସମାନଙ୍କ ସମ୍ମୁଖକୁ ତାହା ଆଣନ୍ତେ ସେମାନେ ଭୋଜନ କଲେ। ତହିଁ ଉତ୍ତାରେ ସେହି ରାତ୍ରିରେ ସେମାନେ ଉଠି ଚାଲିଗଲେ। ପ୍ରଥମ ସାମୁଏଲ ଅଧ୍ୟାୟ ଅଣତିରିଶ। ସେହି ସମୟରେ ପଲେଷ୍ଟିୟମାନେ ଆପଣାମାନଙ୍କ ସୈନ୍ୟ ସାମନ୍ତ ସକଳ ଅଫେକ୍ରେ ଏକତ୍ର କଲେ ଓ ଇସ୍ରାଏଲୀୟମାନେ ଜିସ୍ରିଏଲସ୍ଥ ନିର୍ଜର ନିକଟରେ ଛାଉଣୀ ସ୍ଥାପନ କଲେ। ଏଥିରେ ପଲେଷ୍ଟିୟମାନଙ୍କ ଅଧିପତିମାନେ ଶତ ଶତ ଓ ସହସ୍ର ସହସ୍ର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଆଖିସ୍ ସହିତ ପଛେ ପଛେ ଅଗ୍ରସର ହେଲେ। ତହିଁରେ ପଲେଷ୍ଟିୟ ଅଧିପତିମାନେ କହିଲେ, ଏହି ଏବ୍ରିୟମାନେ ଏଠାରେ କ'ଣ କରୁଅଛନ୍ତି? ତେଣୁ ଆଖିସ୍ ପଲେଷ୍ଟିୟ ଅଧିପତିମାନଙ୍କୁ କହିଲେ, ଏ କ'ଣ ଇସ୍ରାଏଲର ରାଜା ସାଉଲଙ୍କର ଦାସ ଦାଉଦ ନୁହେଁ? ସେ ଏତେଦିନ ଓ ଏତେ ବର୍ଷ ହେଲା ମୋ ସଙ୍ଗରେ ଅଛି ଓ ମୋହର ପକ୍ଷ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ତାହାଠାରେ କୌଣସି ଦୋଷ ପାଇନାହିଁ। ମାତ୍ର ପଲେଷ୍ଟିୟ ଅଧିପତିମାନେ ତାହା ଉପରେ କ୍ରୋଧ ହେଲେ ଓ ପଲେଷ୍ଟିୟ ଅଧିପତିମାନେ ତାହାକୁ କହିଲେ, ତୁମ୍ଭେ ସେ ଲୋକକୁ ଫେରାଇ ଦିଅ। ତୁମ୍ଭେ ତାହା ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ ସେ ଆପଣଙ୍କର ସେହି ସ୍ଥାନକୁ ଫେରିଯାଉ। ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ। କେଜାଣି ଯୁଦ୍ଧ ସମୟରେ ସେ ଆମ୍ଭମାନଙ୍କର ବିପକ୍ଷ ହୋଇପଡ଼ିବ? ଏଇଟା ଆଉ କାହିଁରେ ଆପଣା ପ୍ରଭୁକୁ ପ୍ରସନ୍ନ କରିବ କି ଏହି ଲୋକମାନଙ୍କ ମସ୍ତକ ଦ୍ୱାରା ନୁହେଁ? ଏଇଟା କି ସେହି ଦାଉଦ ନୁହେଁ ଯାହାର ବିଷୟ ଲୋକମାନେ ନୃତ୍ୟ କରୁ କରୁ ପରସ୍ପର ଗାନ କରିଥିଲେ, ସାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟିତ ଅୟିତ? ଏଥିରେ ଆଖିସ୍ ଦାଉଦଙ୍କୁ ଡାକି କହିଲା, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ତୁମ୍ଭେ ସରଳ ଲୋକ ଓ ମୋ ସହିତ ସୈନ୍ୟ ସାମନ୍ତ ମଧ୍ୟରେ ତୁମ୍ଭର ଗମନାଗମନ ମୋ ଦୃଷ୍ଟିରେ ଉତ୍ତମ, କାରଣ ତୁମ୍ଭେ ମୋ କତିକି ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତୁମ୍ଭଠାରେ କୌଣସି ମନ୍ଦତା ପାଇନାହିଁ, ତଥାପି ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ। ଏଣୁ ଏବେ ଫେର ଓ କୁଶଳରେ ଯାଅ, ପଲେଷ୍ଟିୟ ଅଧିପତିମାନଙ୍କ ଦୃଷ୍ଟିରେ ଯାହା ମନ୍ଦ ତାହା ନ କର। ତେଣୁ ଦାଉଦ ଆଖିସ୍କୁ କହିଲେ, ମାତ୍ର ମୁଁ କ'ଣ କଲି? ଓ ମୁଁ ଆପଣଙ୍କ ସମ୍ମୁଖରେ ଥିବା ଦିନାବଧି ଆଜି ପର୍ଯ୍ୟନ୍ତ ଆପଣଙ୍କ ଏହି ଦାସଠାରେ ଆପଣ କ'ଣ ପାଇଲେ ଯେ ମୁଁ ଯାଇ ମୋ ପ୍ରଭୁ ରାଜାଙ୍କ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବି ନାହିଁ? ଏଥିରେ ଆଖିସ୍ ଦାଉଦଙ୍କୁ ଉତ୍ତର ଦେଇ କହିଲା, ମୁଁ ଜାଣେ ତୁମ୍ଭେ ମୋ ଦୃଷ୍ଟିରେ ପରମେଶ୍ୱରଙ୍କ ଦୂତ ପରି ଉତ୍ତମ, ତଥାପି ପଲେଷ୍ଟିୟ ଅଧିପତିମାନେ କହୁଅଛନ୍ତି ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ, ଏହେତୁ ତୁମ୍ଭେ ଓ ତୁମ୍ଭ ସହିତ ଆଗତ ତୁମ୍ଭର ପ୍ରଭୁର ଦାସମାନେ ଅତି ପ୍ରଭାତରେ ଉଠ ଓ ଅତି ପ୍ରଭାତରେ ଉଠିଲା କ୍ଷଣି ଆଲୁଅ ହେଲେ ପ୍ରସ୍ଥାନ କଲ। ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ପ୍ରଭାତରେ ପ୍ରସ୍ଥାନ କରି ପଲେଷ୍ଟିୟମାନଙ୍କ ଦେଶକୁ ଫେରିଯିବା ପାଇଁ ଶୀଘ୍ର ଉଠିଲେ, ଆଉ ପଲେଷ୍ଟିୟମାନେ ଜିସ୍ରିଏଲକୁ ଗମନ କଲେ। ପ୍ରଥମ ସାମୁଏଲ ଅଧ୍ୟାୟ ତିରିଶ। ଏ ଉତ୍ତାରେ ଦାଉଦ ଓ ତାଙ୍କର ଲୋକମାନେ ତୃତୀୟ ଦିନରେ ସିକ୍ଲଗ୍ ନଗରରେ ଉପସ୍ଥିତ ହେଲେ। ସେ ସମୟକୁ ଅମାଲେକୀୟ ଲୋକମାନେ ଦକ୍ଷିଣାଞ୍ଚଳ ଓ ସିକ୍ଲଗ୍ ଆକ୍ରମଣ କରିଥିଲେ ଓ ସିକ୍ଲଗ୍କୁ ଆଘାତ କରି ଅଗ୍ନିରେ ଦଗ୍ଧ କରିଥିଲେ। ପୁଣି ତନ୍ମଧ୍ୟସ୍ଥିତ ସ୍ତ୍ରୀମାନଙ୍କୁ ଓ ସାନ ବଡ଼ ସମସ୍ତଙ୍କୁ ବନ୍ଦୀ କରି ନେଇଯାଇଥିଲେ। ସେମାନେ କାହାକୁ ବଦ୍ଧ ନ କରି ସମସ୍ତଙ୍କୁ ନେଇ ଆପଣା ପଥରେ ଚାଲିଯାଇଥିଲେ। ପୁଣି ଦାଉଦ ଓ ତାଙ୍କର ଲୋକମାନେ ନଗରରେ ଉପସ୍ଥିତ ହୁଅନ୍ତେ, ଦେଖ ନଗର ଅଗ୍ନିରେ ଦଗ୍ଧ ଓ ସେମାନଙ୍କ ଭାର୍ଯ୍ୟା ପୁତ୍ର ଓ କନ୍ୟାଗଣ ବନ୍ଦୀ ରୂପେ ନିତ ହୋଇଅଛନ୍ତି। ତେଣୁ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନେ ଆପଣା ଆପଣା ରବ ଉଠାଇ ରୋଦନ କଲେ, ଏପରିକି ଆଉ ରୋଦନ କରିବାକୁ ସେମାନଙ୍କଠାରେ କିଛି ବଳ ରହିଲା ନାହିଁ। ପୁଣି ଜିସ୍ରିଏଲିଆ ଅହିନୋୟମ ଓ କର୍ମିଲିୟ ନାବଲର ଭାର୍ଯ୍ୟା ଅବିଗଲ ନାମ୍ନୀ ଦାଉଦଙ୍କର ଦୁଇ ଭାର୍ଯ୍ୟା ବନ୍ଦୀ ହୋଇଥିଲେ। ଏଥିରେ ଦାଉଦ ଅତିଶୟ ଉଦ୍ବିଗ୍ନ ହେଲେ, କାରଣ ପ୍ରତ୍ୟେକ ଲୋକର ମନ ଆପଣା ଆପଣା ପୁତ୍ରକନ୍ୟା ସକାଶୁ ବିରକ୍ତ ହେବାରୁ ଲୋକମାନେ ତାଙ୍କୁ ପଥରରେ ମାରିବାକୁ କହିଲେ। ମାତ୍ର ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ। ଏ ଉତ୍ତାରେ ଦାଉଦ ଅହିମେଲକର ପୁତ୍ର ଅବିଆଥର ଯାଜକକୁ କହିଲେ, ମୋ କତିକି ଟିକିଏ ଏଫଦ୍ ଆଣିଲ। ତହିଁରେ ଅବିଆଥର ଦାଉଦଙ୍କ ନିକଟକୁ ଏଫଦ୍ ଆଣିଲା। ସେତେବେଳେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ ଏହି ସୈନ୍ୟ ଦଳର ପଛେ ପଛେ ଗୋଡ଼ାଇଲେ କି ସେମାନଙ୍କର ସଙ୍ଗ ଧରିପାରିବି? ତେଣୁ ସେ ତାଙ୍କୁ କହିଲେ, ପଛେ ପଛେ ଯାଅ, କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନହୋଇ ସମସ୍ତଙ୍କୁ ଉଦ୍ଧାର କରିବ। ତେଣୁ ଦାଉଦ ଓ ତାଙ୍କର ସଙ୍ଗୀ 600 ଲୋକ ଯାଇ ବିଶ୍ୱର ନଦୀ ନିକଟରେ ଉପସ୍ଥିତ ହେଲେ। ସେଠାରେ ପଶ୍ଚାତ୍ ପରିତ୍ୟକ୍ତ ଲୋକମାନେ ରହିଗଲେ। ମାତ୍ର ଦାଉଦ ଓ 400 ଲୋକ ପଛେ ପଛେ ଗୋଡ଼ାଇଲେ, କାରଣ 200 ଲୋକ ଏପରି କ୍ଲାନ୍ତ ହୋଇଥିଲେ ଯେ ସେମାନେ ବିଶ୍ୱର ନଦୀ ପାର ହୋଇ ନ ପାରି ପଛରେ ରହିଗଲେ। ଏଉତାରେ ଲୋକମାନେ କ୍ଷେତ୍ରରେ ଜଣେ ମିଶ୍ରକୁ ପାଇ ଦାଉଦଙ୍କ ନିକଟକୁ ଆଣିଲେ ଓ ତାହାକୁ ଆହାର ଦିଅନ୍ତେ ସେ ଭୋଜନ କଲା, ମଧ୍ୟ ସେମାନେ ପାନ କରିବା ପାଇଁ ତାହାକୁ ଜଳ ଦେଲେ। ପୁଣି ସେମାନେ ତାହାକୁ ଡିମ୍ବୁରୀ ଚକ୍ତିରୁ ଏକ ଖଣ୍ଡ ଓ 2 ପେଣ୍ଡା ଦ୍ରାକ୍ଷା ଦେଲେ, ଆଉ ସେ ଭୋଜନ କରନ୍ତେ ଚେତନା ପାଇଲା, କାରଣ ସେ 3 ଦିନ 3 ରାତ୍ରି କିଛି ଆହାର କରିନଥିଲା କି କିଛି ଜଳପାନ କରିନଥିଲା। ଏଥିରେ ଦାଉଦ ତାହାକୁ ପଚାରିଲେ, ତୁମ୍ଭେ କାହାର ଲୋକ ଓ ତୁମ୍ଭେ କେଉଁଠାରୁ ଆସିଅଛ? ତୁ ସେ କହିଲା, ମୁଁ ଜଣେ ମିଶ୍ରୀୟ ଯୁବା ଓ ଏକ ଅମାଲେକୀୟ ଲୋକର ଦାସ। ପୁଣି 3 ଦିନ ହେଲା ମୁଁ ପୀଡ଼ିତ ହେବାରୁ ମୋର ମୁନିବ ମୋତେ ଛାଡ଼ି ଚାଲିଗଲା। ଆମ୍ଭେମାନେ କରେଥିୟମାନଙ୍କ ଦକ୍ଷିଣାଞ୍ଚଳ ଆକ୍ରମଣ କଲୁ ଓ ଆମ୍ଭେମାନେ ସିକ୍ଲକ୍କୁ ଅଗ୍ନିରେ ଓ ଜିହୁଦାର ଅଧିକାର ଓ କାଲେବ୍ର ଦକ୍ଷିଣାଞ୍ଚଳ ଦଗ୍ଧ କଲୁ। ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କ'ଣ ଆମ୍ଭକୁ ସେହି ସୈନ୍ୟଦଳ ନିକଟକୁ ନେଇଯିବ? ତୁ ସେ କହିଲା, ତୁମ୍ଭେ ଯେ ମୋତେ ବଦ୍ଧ କରିବ ନାହିଁ ଅବା ମୋର ମୁନିବ ହସ୍ତରେ ମୋତେ ସମର୍ପଣ କରିବ ନାହିଁ, ଏହା ପରମେଶ୍ୱରଙ୍କ ନାମରେ ଶପଥ କର, ତେବେ ମୁଁ ସେହି ସୈନ୍ୟଦଳ ନିକଟକୁ ତୁମ୍ଭକୁ ନେଇଯିବି। ଏଉତରେ ସେ ତାଙ୍କୁ ନେଇଯାନ୍ତେ, ଦେଖ ପଲେଷ୍ଟିୟମାନଙ୍କର ଓ ଜିହୁଦାର ଦେଶରୁ ପ୍ରଚୁର ଲୁଟ୍ ଦ୍ରବ୍ୟ ଆଣିଥିବାରୁ ସେମାନେ ଭୂମିଯାକ ବ୍ୟାପୀ ଭୋଜନପାନ ଓ ଉତ୍ସବ କରୁଅଛନ୍ତି। ଏହେତୁ ଦାଉଦ ଗୋଧୂଳି ସମୟାବଧି ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ, ଆଉ ଯେଉଁ 400 ଯୁବା ଲୋକ ଓଟ ଚଢ଼ି ପଳାଇଲେ ସେମାନଙ୍କ ଛଡ଼ା ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ରହିଲା ନାହିଁ। ପୁଣି ଅମାଲେକୀୟମାନେ ଯାହା କିଛି ନେଇଯାଇଥିଲେ ଦାଉଦ ସେ ସମସ୍ତ ଉଦ୍ଧାର କଲେ, ମଧ୍ୟ ଦାଉଦ ଆପଣଙ୍କର 2 ଭାର୍ଯ୍ୟଙ୍କୁ ମୁକ୍ତ କଲେ। ପୁଣି ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟ୍ ଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ ତହିଁରୁ କିଛି ଉଣା ହେଲା ନାହିଁ। ଦାଉଦ ସବୁ ଫେରିପାଇଲେ, ଆଉ ସେମାନେ ନିଜ ପଶୁପଲ ଆଗେ ଆଗେ ଯେଉଁ ଅନ୍ୟ ଗୋମେଷାଦି ପଲ ଅଡ଼ାଇ ନେଉଥିଲେ ଦାଉଦ ସେସବୁ ନେଲେ। ପୁଣି ଲୋକମାନେ କହିଲେ, ଏ ଦାଉଦଙ୍କ ଲୁଟ୍ ଦ୍ରବ୍ୟ। ଏଉତାରେ ଅତି କ୍ଲାନ୍ତ ହୋଇ ଦାଉଦଙ୍କର ପଛେ ପଛେ ଯାଇ ନ ପାରିବାରୁ ଯେଉଁ 200 ଲୋକଙ୍କୁ ସେମାନେ ବିଶ୍ୱର ନଦୀ ନିକଟରେ ରଖି ଯାଇଥିଲେ, ଦାଉଦ ସେମାନଙ୍କ ନିକଟକୁ ଗଲେ। ତେଣୁ ସେମାନେ ଦାଉଦଙ୍କୁ ଭେଟିବାକୁ ଓ ତାଙ୍କ ସଙ୍ଗୀ ଲୋକମାନଙ୍କୁ ଭେଟିବାକୁ ବାହାରିଲେ। ପୁଣି ଦାଉଦ ଲୋକମାନଙ୍କ ନିକଟବର୍ତ୍ତୀ ହୋଇ ସେମାନଙ୍କୁ କୁଶଳ ବାର୍ତ୍ତା ପଚାରିଲେ। ସେତେବେଳେ ଦାଉଦଙ୍କ ସଙ୍ଗରେ ଯେଉଁମାନେ ଯାଇଥିଲେ ସେମାନଙ୍କ ମଧ୍ୟରୁ ଦୁଷ୍ଟ ଓ ପାପାଧମ ମନୁଷ୍ୟ ସମସ୍ତେ ଉତ୍ତର ଦେଇ କହିଲେ, ସେମାନେ ଆମ୍ଭ ସଙ୍ଗରେ ଗଲେ ନାହିଁ, ଏଥିପାଇଁ ଆମ୍ଭେମାନେ ପ୍ରାପ୍ତ ଲୁଟ ଦ୍ରବ୍ୟରୁ ସେମାନଙ୍କୁ କିଛି ଦେବୁ ନାହିଁ, କେବଳ ସେମାନଙ୍କର ପ୍ରତ୍ୟେକ ଲୋକକୁ ତାହାର ଭାର୍ଯ୍ୟା ଓ ସନ୍ତାନ ସନ୍ତତି ଦେବୁ, ସେମାନେ ତାଙ୍କୁ ନେଇ ଚାଲିଯାଆନ୍ତୁ। ଏଥିରେ ଦାଉଦ ସେମାନଙ୍କୁ କହିଲେ, ହେ ମୋର ଭାତୃଗଣ, ଯେଉଁ ସଦାପ୍ରଭୁ ଆମ୍ଭମାନଙ୍କୁ ରକ୍ଷା କରି ଆମ୍ଭମାନଙ୍କ ପ୍ରତିକୂଳଗାମୀ ସୈନ୍ୟଦଳକୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କଲେ, ସେ ଆମ୍ଭମାନଙ୍କୁ ଯାହା ଦେଇଅଛନ୍ତି ତାହା ନେଇ ତୁମ୍ଭମାନଙ୍କର ଏରୂପ କରିବା ଉଚିତ ନୁହେଁ। ପୁଣି ଏ ବିଷୟରେ ତୁମ୍ଭମାନଙ୍କର କଥା କିଏ ଶୁଣିବ? କାରଣ ଯୁଦ୍ଧକୁ ଗମନକାରୀ ଲୋକ ଯେପରି ଆପଣା ଅଂଶ ପାଇବ, ସାମଗ୍ରୀ ନିକଟରେ ରହିବା ଲୋକ ସେପରି ଅଂଶ ପାଇବ, ସେମାନେ ସମାନ ଅଂଶ ପାଇବେ। ପୁଣି ଦାଉଦ ସେହି ଦିନାବଧି ଇସ୍ରାଏଲ ନିମନ୍ତେ ଏହି ବିଧି ଓ ଶାସନ ସ୍ଥିର କଲେ, ତାହା ଆଜି ପର୍ଯ୍ୟନ୍ତ ଚଳୁଅଛି। ଏଉତାରେ ଦାଉଦ ସିକ୍ଲଗ୍ରେ ଉପସ୍ଥିତ ହୁଅନ୍ତେ ସେ ବୈଥେଲ ଓ ଦକ୍ଷିଣାଞ୍ଚଳସ୍ଥ ରାମତ ଓ ଜତିର ଓ ଅରଏର ଓ ସିଫମତ ଓ ଇଷ୍ଟିମୟ, ରାଖଲ ଓ ଜିରୋହେମଲୀୟମାନଙ୍କ ନଗର ଓ କେନିୟମାନଙ୍କ ନଗର ଓ ହର୍ମା ଓ କୋରାସନ ଓ ଅଥାକ ଓ ହିବ୍ରଣ ଓ ଯେ ଯେ ସ୍ଥାନରେ ଦାଉଦଙ୍କର ଓ ତାଙ୍କ ଲୋକମାନଙ୍କର ଗମନାଗମନ ହୋଇଥିଲା, ସେହି ସମସ୍ତ ସ୍ଥାନସ୍ଥିତ ଆପଣା ମିତ୍ର ଜିହୁଦାର ପ୍ରାଚୀନବର୍ଗଙ୍କ ନିକଟକୁ ଲୁଟିତ ଦ୍ରବ୍ୟରୁ କିଛି କିଛି ପଠାଇ କହିଲେ, ଦେଖ ସଦାପ୍ରଭୁଙ୍କ ଶତ୍ରୁମାନଙ୍କଠାରୁ ଲୁଟିତ ଦ୍ରବ୍ୟ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ଏହି ଭେଟି। ପ୍ରଥମ ସାମୁଏଲ ଅଧ୍ୟାୟ 31। 31 ପଲେଷ୍ଟିୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ଇସ୍ରାଏଲ ଲୋକମାନେ ପଲେଷ୍ଟିୟମାନଙ୍କ ସମ୍ମୁଖରୁ ପଳାଇ ଗିଲବୟ ପର୍ବତରେ ହତ ହୋଇ ପଡ଼ିଲେ, ଆଉ ପଲେଷ୍ଟିୟମାନେ ସାଉଲ ଓ ତାଙ୍କର ପୁତ୍ରମାନଙ୍କ ପଛେ ପଛେ ଲାଗି ଗୋଡ଼ାଇଲେ, ଓ ପଲେଷ୍ଟିୟମାନେ ସାଉଲଙ୍କର ପୁତ୍ର ଜୋନାଥନ୍କୁ ଓ ଅବିନାଦବକୁ ଓ ମଲ୍କିସୁଏକୁ ବଧ କଲେ। ଏହି ରୂପେ ସାଉଲଙ୍କ ସାଙ୍ଗରେ ଭାରି ଯୁଦ୍ଧ ହେଲା ଓ ଧନୁର୍ଦ୍ଧରମାନେ ତାଙ୍କୁ ଧରିଲେ, ଆଉ ଧନୁର୍ଦ୍ଧରମାନଙ୍କ ସକାଶୁ ସେ ଅତିଶୟ ଆହତ ହେଲେ। ତହିଁରେ ସାଉଲ ଆପଣା ଅସ୍ତ୍ରବାହକକୁ କହିଲେ, ତୁମ୍ଭ ଖଡ଼ଗ ବାହାର କରି ତହିଁରେ ମୋତେ ଭୁସି ପକାଅ, କେଜାଣି ଏହି ଅସୁନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏଣୁ ସାଉଲ ଖଡ଼ଗ ନେଇ ଆପେ ତହିଁ ଉପରେ ପଡ଼ିଲେ। ତହିଁରେ ସାଉଲ ମରିଅଛନ୍ତି, ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ଼ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା। ଏହି ରୂପେ ସାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହିଦିନ ଏକ ସଙ୍ଗରେ ମଲେ। ଏଉତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ସାଉଲ ଓ ତାଙ୍କର ପୁତ୍ରମାନେ ମଲେ। ଏହା ଦେଖି ତଳଭୂମିର ଅନ୍ୟ ପାର୍ଶ୍ୱସ୍ଥ ଓ ଜର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ। ତହୁ ପଲେଷ୍ଟିୟମାନେ ଆସି ତହିଁ ମଧ୍ୟରେ ବାସ କଲେ। ଅନନ୍ତର ପରଦିବସ ପଲେଷ୍ଟିୟମାନେ ହତ ଲୋକମାନଙ୍କ ସଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ସାଉଲଙ୍କୁ ଓ ତାଙ୍କର ତିନି ପୁତ୍ରଙ୍କୁ ଗିଲବୟ ପର୍ବତରେ ପଡ଼ିଥିବାର ଦେଖିଲେ। ତହୁ ସେମାନେ ତାଙ୍କର ମସ୍ତକ ଛେଦନ କରି ତାଙ୍କର ସଜାଦି ଫିଟାଇ ନେଲେ, ଆଉ ଆପଣାମାନଙ୍କ ଦେବପ୍ରତିମାଗଣର ଗୃହକୁ ଓ ଲୋକମାନଙ୍କ ନିକଟକୁ ସମ୍ବାଦ ଦେବା ପାଇଁ ପଲେଷ୍ଟିୟମାନଙ୍କ ଦେଶର ଚାରିଆଡ଼େ ପଠାଇଲେ। ପୁଣି ସେମାନେ ତାଙ୍କର ସଜା ଅଷ୍ଟାରତ ଦେବୀ ଗୃହରେ ରଖିଲେ ଓ ତାଙ୍କର ଶରୀରକୁ ବୈତସାନ ପ୍ରାଚୀରରେ ଟାଙ୍ଗିଦେଲେ। ଏଉତାରେ ଜାବେସ୍ ଗିଲିୟଦ ନିବାସୀମାନେ ସାଉଲଙ୍କ ପ୍ରତି ପଲେଷ୍ଟିୟମାନଙ୍କ କୃତକର୍ମର ସମ୍ବାଦ ପାଆନ୍ତେ, ସମସ୍ତ ବିକ୍ରମଶାଳୀ ଲୋକ ଉଠି ସେହି ରାତ୍ରିଯାକ ଗମନ କରି ସାଉଲଙ୍କର ଓ ତାଙ୍କର ପୁତ୍ରମାନଙ୍କ ଶରୀର ବୈତସାନ ପ୍ରାଚୀରରୁ ଜାବେସ୍କୁ ନେଇ ସେଠାରେ ସେସବୁ ଦଗ୍ଧ କଲେ। ପୁଣି ସେମାନେ ସେମାନଙ୍କର ଅସ୍ଥି ନେଇ ଜାବେସ୍ଥ ଝାଉଁବୃକ୍ଷ ତଳେ ପୋତି ରଖିଲେ ଓ ସାତ ଦିନ ଉପବାସ କଲେ।